वन्दे वासुदेवाय ॐ नमो भगवते वासुदेवाय ଭାଗବତ ସପ୍ତାହ ତୃତୀୟ ଦିବସରେ ଭାଗବତ କଥା କରିବା। ଗତକାଲି ଆମେ ତୃତୀୟ ସ୍କନ୍ଧ ଏକୋଇଶ ଅଧ୍ୟାୟରୁ ପଞ୍ଚମ ସ୍କନ୍ଧ ନବମ ଅଧ୍ୟାୟ ପର୍ଯ୍ୟନ୍ତ କଥା କହିଥିଲେ। ବିଶେଷ ଭାବରେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏକଟି ହୋଇଛି ନା କମିବ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏହି ଦୁଇଟି ସ୍କନ୍ଧ ଆମେ ଯେଉଁ ଭାଗବତରେ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ସେହି ଦଶଟି ବିଷୟରୁ ଦୁଇଟି ବିଷୟରେ ବର୍ଣ୍ଣନା କରାଯାଇଛି ସେ ହେଉଛି ସ୍ୱର୍ଗ ଏବଂ ବିସର୍ଗ। କିଭଳି ଭଗବାନ ସୃଷ୍ଟି କରୁଛନ୍ତି ଏବଂ ବ୍ରହ୍ମା କିଭଳି ତାହାକୁ ବିସ୍ତାର କରୁଛନ୍ତି ତେଣୁ ଏହି ପ୍ରସଙ୍ଗରେ ଆମେ ସ୍ୱାମୀ ମନ୍ତ୍ର ପ୍ରଥମ କନ୍ୟା ଯିଏକି ଦେବହୂତି ଦ୍ୱିତୀୟ କନ୍ୟା ଆକୃତି ତୃତୀୟ କନ୍ୟା ପ୍ରସୂତି ଏବଂ ତାଙ୍କର ପୁତ୍ର ଉତ୍ତାଙ୍କର ଏବଂ ଆଉ ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ବିଷୟରେ ଆମେ ଗତକାଲି ଶ୍ରବଣ କଲେ ଏବଂ ତା ସହିତ ପ୍ରିୟବ୍ରତଙ୍କ ପରମ୍ପରାରେ ବଂଶ ପରମ୍ପରାରେ ଆଗ୍ନେୟ ନାଭି ଋଷଭ ଦେବ ଏମାନଙ୍କ ବିଷୟରେ ବର୍ଣ୍ଣନା କଲେ ଏବଂ ବର୍ତ୍ତମାନ ଆମେ ଭରତଙ୍କର କଥା କହିବା। ପ୍ରସିଦ୍ଧ ରାଜା ଭରତ ଯାହାଙ୍କ ନାମ ଅନୁସାରେ ଏ ଭୂଖଣ୍ଡକୁ ଏ ବର୍ଷକୁ ଭାରତ ବର୍ଷ ବୋଲି କୁହାଯାଉଛି। ଆ ପୂର୍ବରୁ ଅଜନା ବର୍ଷ ଥିଲା ତେଣୁ ସେଇ ଭରତ ଆମେ ଶ୍ରବଣ କଲେ କାଲି କିଭଳି ଋଷଭ ଦେବ ବିଭିନ୍ନ ଉପଦେଶ ପ୍ରଦାନ କରିଛନ୍ତି ତେଣୁ ଏସବୁ ଉପଦେଶ ଶ୍ରବଣ କରି ସନାତନ ସନାତନ ସନତ କୁମାର ଏମାନଙ୍କର ଉପଦେଶ ଶ୍ରବଣ କରି ଏବଂ ଭଗବାନ ସେଠାରେ ଉପସ୍ଥିତ ହେଲା ପରେ ଋଷଭଦେବ ଭଗବାନ ମାନେ ଆମର ଗତ ଇଏରେ ବର୍ଣ୍ଣନା ପୃଥୁ ମହାରାଜଙ୍କ କଥା ବର୍ଣ୍ଣନା କରାଯାଇଥିଲା। ଯାହା ହଉ ଏସବୁ ଶ୍ରବଣ କରି ଭରତ ମହାରାଜ ଜଣେ ଶୁଦ୍ଧ ଭକ୍ତ ଥିଲେ ତେଣୁ ସିଏ ଋଷଭଦେବ କିଭଳି ସନ୍ୟାସ ଗ୍ରହଣ କରିଛନ୍ତି କିଭଳି ପାଗଳ ଭଳି ବିଚରଣ କରୁଥିଲେ ଏସବୁ ବିଷୟରେ ବର୍ଣ୍ଣନା କରାଗଲା ତେଣୁ ବର୍ତ୍ତମାନ ଭରତଙ୍କ ବିଷୟରେ ବର୍ଣ୍ଣନା କରାଯିବ। ଭରତ ମହାରାଜ ସେ ଏବଂ ବର୍ଷା ଯୁତ ସହସ୍ର ପର୍ଯ୍ୟନ୍ତ ସହସ୍ର ଅୟୁତ ବର୍ଷ ହେଲେ କେତେ ଉଠୁ ଏକ କୋଟି ବର୍ଷ ସେ ଶାସନ କଲେ ଏକ କୋଟି ବର୍ଷ ଶାସନ କଲେ ଆମେ ଭାବୁଥିଲେ ସେ ବହୁତ ବୃଦ୍ଧ ହେଇଯାଇଥିଲେ ନା ନା ସେ ଯୁବକ ଅବସ୍ଥାରେ ଥିଲେ ଆଉ ପରେ ବର୍ଣ୍ଣନା କରାଯିବ ସେ ଏକ କୋଟି ବର୍ଷ ରାଜ୍ୟ ଶାସନ କଲା ପରେ ମଧ୍ୟ ସେହିଭଳି ଭାବରେ ତାଙ୍କର ଯୌବନ ଅକ୍ଷୁର୍ଣ୍ଣ ଥିଲା ତେଣୁ ଭରତ ମହାରାଜ ତାଙ୍କର ପୁତ୍ରଙ୍କୁ ରାଜ୍ୟ ଶାସନ ଅର୍ପଣ କରି ସେ ଚାଲି ଆସିଲେ ଜଙ୍ଗଲକୁ ବଣକୁ ଆସିଗଲେ ଭଗବାନଙ୍କର ସ୍ମରଣରେ ଭଗବାନଙ୍କ ଭଜନରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିବା ପାଇଁ ସନ୍ନ୍ୟାସ ଗ୍ରହଣ କରି ଭଗବାନଙ୍କର ସେବାରେ ସବୁବେଳ ପାଇଁ ରତ ରହିଲେ ଏବଂ ଏଭଳି ଭାବରେ ଭଗବାନଙ୍କର ଧ୍ୟାନ କରି ଭଗବାନଙ୍କର ନାମ କୀର୍ତ୍ତନ କରି ସେ ଏତେ ଉନ୍ନତ ସ୍ଥିତି ପ୍ରାପ୍ତ ହୋଇଥିଲେ ଯେ ଭଗବାନ ବିଷୟରେ ଧ୍ୟାନ କଲା ମାନେ ତାଙ୍କର ଚକ୍ଷୁରୁ ଲୋତକ ଆସୁଥିଲା ତାଙ୍କ ଶରୀରରେ କମ୍ପଜାତ ହେଉଥିଲା ପୁଲକଜାତ ହେଉଥିଲା ଯାହାଦ୍ୱାରା କି ଠିକ ଭାବରେ ସେ ଭଗବାନଙ୍କର ସେବା କରିପାରୁନଥିଲେ। ଏଭଳି ଉନ୍ନତ ସ୍ଥିତି ଆମ ଶ୍ରୀ ଶ୍ରୀମଦ ଗୌରବନ୍ଦ ସାଏ ମହାରାଜ କହନ୍ତି ଭାବ ସ୍ତରକୁ ସେ ଯାଇଥିଲେ ଭାବସ୍ତର କହିଲେ ଯେଉଁ ଆମେ ଭଗବାନଙ୍କର ଭକ୍ତି କରୁଛେ ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ସତ ନିଷ୍ଠା ରୁଚି ସତ ଆସକ୍ତି ତତ ଭାବ ଏଇ ଭାବସ୍ତର ଏଇ ସ୍ତରକୁ ସେ ଯାଇଥିଲେ। ଭାବସ୍ତର କହିଲେ ଆମେ ବୁଝିବା ଯେମିତି ଆମେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହଉଛେ ଦେଖା ହଉଛି କଥା ହଉଛେ ଏସବୁ ହଉଛେ ସେହିଭଳି ଭାବରେ ଯେଉଁମାନେ ଭାବସ୍ଥିତିକୁ ଯାଇଛନ୍ତି ଭଗବାନ ଏବଂ ଭକ୍ତଙ୍କର ସେହିଭଳି ଭାବରେ ଭାବର ଆଦାନ ପ୍ରଦାନ ହୁଏ। ତେଣୁ ଭରତ ମହାରାଜ ସେହି ସ୍ତରକୁ ଯାଇଥିଲେ କିନ୍ତୁ ଏତେ ଉନ୍ନତ ସ୍ତରକୁ ଯାଇକରି ମଧ୍ୟ ତାଙ୍କର ପତନ ହେଇଗଲା କିଭଳି ଭାବରେ ନା ଗୋଟିଏ ମୃଗ ପ୍ରତି ଆସକ୍ତି ଆସିଗଲା। ଥରେ ତାଙ୍କର ଆଶ୍ରମରେ ନଦୀ କୂଳରେ ବସି ଭଗବାନଙ୍କ ସ୍ମରଣ କରୁଥିବା ସମୟରେ ଭଗବାନଙ୍କର ଧ୍ୟାନ କରୁଥିବା ସମୟରେ ସେ ଦେଖିଲେ ଗୋଟିଏ ମୃଗ ମୃଗୁଣୀ ସେ ଗର୍ଭ ଧାରଣ କରିଛନ୍ତି ଏବଂ ସେହି ସମୟରେ ଗୋଟେ ସିଂହର ଗର୍ଜନ ଶୁଣି ସେ ମୃଗ ଜଣଙ୍କ ମୃଗୁଣୀ ଜଣଙ୍କ ସେ ନଦୀକୁ ସେ ନଦୀକୁ ଲମ୍ଭ ପ୍ରଦାନ କରିଛନ୍ତି ଏବଂ ନଦୀର ସ୍ରୋତରେ ସେ ବହିଯାଉଛନ୍ତି ଏବଂ ସେହି ସମୟରେ ତାଙ୍କର ଗର୍ଭରୁଷ୍ଠ ସନ୍ତାନ ସେ ଜଳରେ ପଡ଼ି ମୃତ୍ୟୁବରଣ କରିବା ପାଇଁ ରହିଛି। ତେଣୁ ତାଙ୍କ ଦୟା ଉଦୟ ହେଲା ତେଣୁ ସେ ସାଙ୍ଗେ ସାଙ୍ଗେ ଯାଇ ମା ତ ପଳେଇଗଲା ସେ ମୃତ୍ୟୁବରଣ କରିଗଲା ଗୋଟେ ଖାଲରେ ପଡ଼ି ମୃତ୍ୟୁବରଣ କଲା କିନ୍ତୁ ତାର ଶିଶୁ ସନ୍ତାନକୁ ଭରତ ମହାରାଜ ଯାଇ ଉଦ୍ଧାର କଲେ ଏବଂ ତା ପ୍ରତି ତାକୁ ଲାଳନ ପାଳନ କରି ତା ପ୍ରତି ଆସକ୍ତି ଆସିଗଲା। ଆମେ ଶ୍ରବଣ କରୁଥିଲେ ଗତକାଲି ତୃତୀୟ ସ୍କନ୍ଧରେ କପିଳଦେବ କଥା ଏ ଯୋଉ ଭଗବାନଙ୍କ ପ୍ରତି ପ୍ରସଙ୍ଗମ ଅଜରଂ ପାଶମ ଆତ୍ମନ କବୟ ବିଧୁ ସଏବ ସାଧୁସ୍କୃତ ମୁଖ୍ୟ ଦ୍ୱାର ମହାଭୂତ ଏ ଯୋଉ ଆସକ୍ତି ରହିଛି ଏ ଆସକ୍ତି ଆମେ କାଟିପାରିବା ନାହିଁ। ଏ ଭୌତିକ ଜଗତରେ ସମସ୍ତଙ୍କର ଆସକ୍ତି ରହିଛି କିନ୍ତୁ ସେହି ଆସକ୍ତି ଯଦି ଭଗବାନ ପ୍ରତି ଆସିଯିବ ଭଗବାନ ଭକ୍ତଙ୍କ ପ୍ରତି ଆସିଯିବ ତାହେଲେ ଆମର ମୁଖ୍ୟ ଦ୍ୱାର ଅପାଭୂତ ହୋଇଯିବ ବା ଖୋଲିଯିବ। ତେଣୁ ଯଦିଓ ଭରତ ମହାରାଜଙ୍କର ଭଗବାନ ପ୍ରତି ଆସକ୍ତି ଉପରେ ସ୍ତରରେ ଥିଲେ ଭାବ ସ୍ତରରେ ଥିଲେ କିନ୍ତୁ ଏଇ ମୃଗ ପ୍ରତି ଯେଉଁ ଆସକ୍ତି ଆସିଗଲା ଆସ୍ତେ ଆସ୍ତେ ସେ ଭଗବାନଙ୍କର ଭଜନ କରିଗଲେ। ସବୁବେଳେ ଭଜନ କଲାବେଳେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଆମେ ଯେତେବେଳେ ନାମ ନେଉଛେ ଭଗବାନଙ୍କର ସେତେବେଳେ ମନରେ ଆମେ କଣ ଚିନ୍ତା କରୁଛେ ଭଗବାନଙ୍କର ଲୀଳା ବିଷୟରେ ଚିନ୍ତା କରିବା କଥା କିନ୍ତୁ ଭରତ ମହାରାଜ ଯେତେବେଳେ ଭଗବାନଙ୍କ ଧ୍ୟାନ କରୁଛନ୍ତି ସେତେବେଳେ ସେ ଚିନ୍ତା କରୁଛନ୍ତି ଯେ ମୃଗ ଛୁଆଟା କୁଆଡେ ଗଲା କାଳେ ତାକୁ କିଏ ଅନ୍ୟ ଜନ୍ତୁ ଆକ୍ରମଣ କରି ତାକୁ ଖାଇଦେବେ କି ତାର ଜୀବନ ସଙ୍କଟାପନ୍ନ ହେଲା କି ଏଇଭଳି ଭାବରେ ଚିନ୍ତା କରି ସେ ଭଗବାନ ପ୍ରତି ଯେଉଁ ସେବା ଥିଲା ଦୁବ ଇତ୍ୟାଦି ଆଣି ଭଗବାନଙ୍କର ସେବା କରିଥିଲେ ସେ ଦୁବକୁ ମଧ୍ୟ ଏଇ ମୃଗ ଛୁଆଟି ଆସି ତାକୁ ଖଣ୍ଡ ତାଙ୍କର ମୁଖ ଗ୍ରହଣ କରି ଖାଇ ଦେଉଥିଲା ଏବଂ ତାଙ୍କର ପିଠିରେ ସେ ଏପଟ ସେପଟ ହଉଥିଲା ତେଣୁ ମୃଗ ଚିନ୍ତା କରି ସେ ଭଗବାନଙ୍କ ସ୍ମରଣ କରୁଥିଲେ। ତେଣୁ ଭଗବାନଙ୍କ ସ୍ମରଣ ଆସ୍ତେ ଆସ୍ତେ ତିରୋହିତ ହେଇଗଲା ଏବଂ ମୃଗ ଚିନ୍ତାରେ ସବୁବେଳେ ବଢ଼ିଗଲା। ଯଦିଓ ଏତେ ଉନ୍ନତ ସ୍ଥିତିରେ ଥିଲେ କିନ୍ତୁ ତଥାପି ସେ ମୃଗ ପ୍ରତି ଚିନ୍ତା କରି ଏତେ ଆସକ୍ତି ଆସିଗଲା ଯେ ଅନ୍ତ ସମୟରେ ଯେତେବେଳେ ମୃତ୍ୟୁ ସମୟ ଆସି ଉପସ୍ଥିତ ହେଲା ଏ ମୃତ୍ୟୁ ସମୟ ହେଉଛି ପରୀକ୍ଷାର ସମୟ। ଆପଣ ଯେତେ ଭଜନ କରନ୍ତୁ ଯେତେ ଭଗବାନଙ୍କ ସେବା କରନ୍ତୁ କିନ୍ତୁ ତା ପରୀକ୍ଷା ଆସିବ କୋଉ ସମୟରେ ନା ମୃତ୍ୟୁ ସମୟରେ। ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ଅନ୍ତକାଳେ ମାମିବ ସ୍ମରଣ ମୃତ୍ୟା କରିବରଂ ଜୟପ୍ରୟାତି ସମଦ୍ଭାବଂ ଜାତିନା ସୂତ୍ର ସଂଶୟ। ଏ କଥାରେ କାହିଁ କହିଲେ ନା ଅର୍ଜୁନ ପଚାରିଲେ କେମିତି ଆମେ ଅନ୍ତ ସମୟରେ ଆପଣଙ୍କୁ ସ୍ମରଣ କରିବୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ ଏ କଥା କହିଛନ୍ତି ଯଦି ଅନ୍ତକାଳରେ ଯଦି ଆମେ ଭଗବାନଙ୍କ ସ୍ମରଣ କରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ପ୍ରାପ୍ତ ହେବା। ଏବଂ ସେ କଥା ମଧ୍ୟ ଭାଗବତରେ ବର୍ଣ୍ଣନା କରାଯାଇଛି, ଏତାବାନ ଏବଂ ଏତାବାନ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମ ତନିଷ୍ଠା ଜନ୍ମଲାଭ ପରପୁଂସା ଅନ୍ତି ନାରାୟଣ ସ୍ମୃତି। ଆମର ଜନ୍ମର ଶ୍ରେଷ୍ଠ ଲାଭ କେଉଁଟା? ଆମେ ଅଧିକ ଟଙ୍କା ରୋଜଗାର କରିଛେ, ବା ବହୁତ ଧନ ସମ୍ପତ୍ତି କରିଛେ, ବା ବହୁତ ସମ୍ମାନ ପ୍ରାପ୍ତ ହେଇଛେ, ଇଏ ଶ୍ରେଷ୍ଠ ଲାଭ ନୁହଁ। ଶ୍ରେଷ୍ଠ ଲାଭ ହଉଛି କଣ ନା, ଅନ୍ତି ନାରାୟଣ ସ୍ମୃତି। ଅନ୍ତକାଳରେ ମୃତ୍ୟୁ ସମୟରେ ଭଗବାନଙ୍କର ଯଦି ସ୍ମୃତି ଆସିପାରିଲା, ତାହେଲେ ସେ ଜନ୍ମର ଶ୍ରେଷ୍ଠ ସିଦ୍ଧି ଲାଭ କରିଛନ୍ତି ମନୁଷ୍ୟ ଜନ୍ମରେ। କିନ୍ତୁ ଭରତ ମହାରାଜ ଏ ଯୋଉ ମୃଗପତି ଆସକ୍ତି ଥିଲା, ଅନ୍ତକାଳରେ ସେ ମୃଗ କଥା ଚିନ୍ତା କରି ମୃତ୍ୟୁବରଣ କଲେ। ତେଣୁ ଜଞ୍ଜନ ପାପି ସ୍ମରଣ ଭାବଂ ବେଦନ୍ତନ୍ତେ କଳିବରଂ ତନ୍ତମୈବେତି କୌନ୍ତେୟ ସଦା ତଦ୍ଭାବ ଭାବିତ। ଅନ୍ତକାଳରେ ଯେଉଁଭଳି ଭାବରେ ଆମେ ଚିନ୍ତା କରି ଶରୀର ତ୍ୟାଗ କରିବା, ପରଜନ୍ମରେ ସେଇ ଶରୀର ଲାଭ କରିବା। ତେଣୁ ଭରତ ମହାରାଜ ଅନ୍ତ ସମୟରେ ମୃଗର ଚିନ୍ତା କରୁଥିବାରୁ ପରଜନ୍ମରେ ଗୋଟିଏ ମୃଗ ଶରୀର ପ୍ରାପ୍ତ ହେଲେ। କିନ୍ତୁ ଭଗବାନଙ୍କର ଭକ୍ତି ଆମେ ଯାହା କରିଛେ ସେ କେବେ ନଷ୍ଟ ହେବନି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ନିହା ବିକ୍ରମଣ ଆସନ୍ତି ପ୍ରତ୍ୟବାୟୁ ଭାବିତେ ସ୍ୱଳ୍ପମତି ଅଶ୍ୟ ଧର୍ମସ୍ୟ ପ୍ରାୟତେ ମହତ ଭୟା। ଆମେ ଯଦି ଅଳ୍ପ କିଛି ଭଗବାନଙ୍କର ଆଚରଣ କରିଛେ, ଧର୍ମ ବା ସେବା ଆଚରଣ କରିଛେ, ଭଗବାନ ଭକ୍ତି କରିଛେ, ତାହେଲେ ସେ ଆମକୁ ବହୁତ ବଡ ବିପଦରୁ ରକ୍ଷା କରିବ। ଏ କଥା ଆମେ ଭାଗବତ ଷଷ୍ଠ ସ୍କନ୍ଧରେ ଶ୍ରବଣ କରିବା, ଅଜାମ୍ବଳ ଉପାଖ୍ୟାନରେ ଶ୍ରବଣ କରିବା। ତେଣୁ ଯଦିଓ ସେ ମୃଗଜନ୍ମ ପ୍ରାପ୍ତ ହେଲେ, କିନ୍ତୁ ତଥାପି ତାଙ୍କ ପୂର୍ବ ଜନ୍ମର ସ୍ମୃତି ଥିଲା। ଆମେ କହୁଥିଲେ କେମିତି ନାରଦ ମୁନି ତାଙ୍କ ପୂର୍ବ ଜନ୍ମ କଥା ମନେ ରଖିଥିଲେ, ସେଇଭଳି ଭାବରେ ଏ ଭକ୍ତିରେ ଯେହେତୁ ଏତେ ଉନ୍ନତ ସ୍ମୃତି ପ୍ରାପ୍ତ ହୋଇଥିଲେ, ସେଥିପାଇଁ ତାଙ୍କ ପୂର୍ବ ଜନ୍ମର ସ୍ମୃତି ଥିଲା। ତେଣୁ ସେ ମୃଗ ଶରୀର ପ୍ରାପ୍ତ ହେଲେ ମଧ୍ୟ ମୃଗର ଗୋଷ୍ଠୀରେ ସେ ରହୁନଥିଲେ, କୁଲ ଋଷିଙ୍କର ଆଶ୍ରମରେ ରହୁଥିଲେ। ସେଠି ଯେ ଭଗବାନଙ୍କର ଭଜନ କୀର୍ତ୍ତନ ଚାଲୁଥିଲା, ତାକୁ ଶ୍ରବଣ କରୁଥିଲେ, ଏବଂ ସେଠି ମୁନି ଋଷିମାନଙ୍କର ଆଶ୍ରମରେ ଯେଉଁ ସେମାନେ ଖାଦ୍ୟ ଗ୍ରହଣ ଯେଉଁ ପ୍ରସାଦ ଗ୍ରହଣ କରି ଯାହା କିଛି ବଳେ, ବା ପଶୁପକ୍ଷୀମାନଙ୍କ ପାଇଁ ସେ ବିଶେଷ ଭାବରେ ତାଙ୍କ ପାଇଁ କିଛି ଗୋବର ବା ପ୍ରସାଦର ବ୍ୟବସ୍ଥା କରିଥାନ୍ତି। ସେ ପ୍ରସାଦ ପାଇଁ ସେ ଜୀବନ ଧାରଣ କରୁଥିଲା ମୃଗ ଶିଶୁଟି। ତେଣୁ ଅନ୍ତିମରେ ସେ ଜଳରେ ପ୍ରବେଶ କରି ଭଗବାନଙ୍କ ଚିନ୍ତା କରି ଯାହା କଲା। ତେଣୁ ପରଜନ୍ମରେ ସେଭଳି ବ୍ରାହ୍ମଣ କୁଳରେ ଜନ୍ମ କଲେ, ଗ୍ରହଣ କଲେ। ଭଗବତ ଗୀତାରେ ଭଗବାନ କହିଛନ୍ତି ଅର୍ଜୁନଙ୍କ ପ୍ରଶ୍ନ ଯେ ଆମେ ଯଦି ଏଇ ଭକ୍ତି କରୁଛେ ଏଥିରେ ବା ଯୋଗ କରୁଛେ, ଏଥିରେ ଆମେ ସିଦ୍ଧି ଲାଭ କରିପାରିଲେ ନାହିଁ, ତାହେଲେ ଆମର କଣ ଫଳ ହବ? ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ପ୍ରାପ୍ୟ ପୁଣ୍ୟ କୃତାନ୍ ଲୋକାନୁସୃତ୍ୱା ଶାଶ୍ୱତୀ ସମା ସୂଚନା ସମତାଂ ଦେହେ ଯୋଗ ଭ୍ରଷ୍ଟ ହୋଇଯାଏ। ଯେଉଁମାନେ ଯୋଗରେ ସିଦ୍ଧି ଲାଭ କରିପାରୁନାହାନ୍ତି, ସେମାନେ ବହୁତ ଧନୀ ପରିବାରରେ ବା ବ୍ରାହ୍ମଣ ପରିବାରରେ ବା ଯୋଗୀ ପରିବାରରେ ଜନ୍ମଗ୍ରହଣ କରନ୍ତି। ତେଣୁ ଭରତ ମହାରାଜ ଜଣେ ବ୍ରାହ୍ମଣ କୁଳରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପୂର୍ବ ଜନ୍ମର ସ୍ମୃତି ଥିଲା, ତିନି ଜନ୍ମର ସ୍ମୃତି ତାଙ୍କର ଥିଲା। ତେଣୁ ସେ ଯଦିଓ ସବୁକିଛି ଶୁଣିପାରୁଥିଲେ, ସବୁକିଛି ବୁଝିପାରୁଥିଲେ, କଥା କହିପାରୁଥାନ୍ତେ, କିନ୍ତୁ ତଥାପି ସେ ଜଡ଼ ମୁକ ବଧିର ଭଳି ବ୍ୟବହାର କରୁଥିଲେ। ତାଙ୍କର ପିତା ଅନେକ ଚେଷ୍ଟା କଲେ ତାଙ୍କୁ ଠିକ କରିବା ପାଇଁ, ସେ ଭାବିଲେ ଇଏ ପାଗଳ ବ୍ୟକ୍ତି, ପାଗଳ ପିଲା ବୋଲି ଚିନ୍ତା କରି ବହୁତ ମନ ଦୁଃଖରେ ସେ ଶରୀରତ୍ୟାଗ କରିଥିଲେ। ଏବଂ ତାଙ୍କର ପିତାଙ୍କର ମୃତ୍ୟୁ ପରେ ତାଙ୍କର ଭାଇମାନେ ଦେଖିଲେ ଇଏ ଭାଇଟା ପାଗଳ ଅବସ୍ଥାରେ ଅଛି, ତେଣୁ ତାକୁ ସବୁ ପ୍ରକାର କାର୍ଯ୍ୟ ବ୍ୟବସ୍ଥା କାର୍ଯ୍ୟ କରିଲେ ସବୁ କାର୍ଯ୍ୟ କରିବା ପାଇଁ, ଏବଂ ଖାଦ୍ୟ ମଧ୍ୟ କିଛି ଭଲ ଖାଦ୍ୟ ଦେଲେ ନାହିଁ, ଯାହା ବଳିଲା ନଷ୍ଟ ହବ। ଆଉ ଗୋଟେ କଥାରେ ଅଛି ଯେ ଏଇ ଖାଦ୍ୟଟା ଫୋପଡ଼ା ହେଇଥାନ୍ତା, ଆଉ ଫୋପଡ଼ା ହେବା ପାଇଁ ମୁଁ ସେ ବାବୁ ଦେଇଦେବି। ଏଇଭଳି ଭାବରେ ତାଙ୍କର ଭାଇମାନେ ଏ ଯୋଉ ଖାଦ୍ୟ ନଷ୍ଟ ହଉଛି ସେ ନଷ୍ଟ ହବ କାହିଁକି, ଘରକୁ ଦେଇଦିଅ ଜଡ଼ ଘର। ଏଇଭଳି ଭାବରେ ସେ ଜୀବନ ଧାରଣ କରିଥିଲେ, କିନ୍ତୁ ତଥାପି ସେ ସେଥିରେ ସନ୍ତୁଷ୍ଟ ଥିଲେ। କାରଣ ଭଗବାନଙ୍କର ଭକ୍ତ ଯେଉଁମାନେ ସେମାନେ ସବୁ ପରିସ୍ଥିତିରେ ସମଭାବରେ ପ୍ରସ୍ଥାନ କରନ୍ତି। ଦୁଃଖେଷୁ ଅନୁଦ୍ରିକମନା ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ଧୀର ମୂଲ୍ୟ। ଯେଉଁ ପରିସ୍ଥିତିରେ ଆସିଲେ ସେଥିରେ ସେ ଶାନ୍ତ ଭାବ ଗ୍ରହଣ କରନ୍ତି, ସେଥିରେ ସେ ସନ୍ତୁଷ୍ଟ ଥାନ୍ତି। ଭଗବାନଙ୍କ ଇଚ୍ଛାରେ ଏସବୁ ହେଉଛି। ଏଇଭଳି ଭାବରେ ଯାହା ଖାଦ୍ୟ ମିଳୁଥିଲା ତାହା ଗ୍ରହଣ କରୁଥିଲେ। ଏବଂ ଏଇଭଳି ଭାବରେ ଗୋଟେ ଥର ଯେତେବେଳେ ଗୋଟେ ତାଙ୍କର ଭାଇମାନେ ତାଙ୍କର କୃଷିର ରକ୍ଷଣାବେକ୍ଷଣ ପାଇଁ ସେ ଜମିରେ ରାତିରେ ରହିବା ପାଇଁ ସେ ରାତିରେ ଜମିକି ରହିବା ପାଇଁ ତାଙ୍କୁ ନିଯୁକ୍ତ କରିଥିଲେ। ତେଣୁ ସେ ତାଙ୍କର ହୃଷ୍ଟପୃଷ୍ଟ ଶରୀର ଥିଲା, ତେଣୁ ସେ ଯେଉଁ ରହିଥିଲେ ଜମିକି ରହିଥିଲେ ସେଇ ସ୍ଥାନରେ ଗୋଟେ ଦସ୍ୟୁ ସର୍ଦ୍ଦାର ସେ ଚାହୁଁଥିଲେ ଗୋଟେ ବଳି ପକେଇବା ପାଇଁ। ତେଣୁ ବଳି ପକେଇବା ପାଇଁ ଯେତେବେଳେ ଚାହୁଁଥିଲେ ସେହି ସମୟରେ ତାଙ୍କର ଜଣେ ବଳିକୁ ଆଣିଥିଲେ, କିନ୍ତୁ ସେ କୌଣସି କାରଣରୁ ଚାଲି ମାନେ ଲୁଚିକି ପଳେଇଯାଇଛି, ତେଣୁ ସେ ବଳି ପକେଇ ପାରୁନାହାନ୍ତି। ତେଣୁ ଏହି ସମୟରେ ଦସ୍ୟୁ ସର୍ଦ୍ଦାରଙ୍କର ଜଣେ ଅନୁଚର ମାନେ ସେ ଦେଖିଲେ ଏଇ ଜଣେ ହୃଷ୍ଟପୃଷ୍ଟ ପାଗଳ ବ୍ୟକ୍ତି ରହିଛି, ତେଣୁ ତାକୁ ନେଇଗଲେ, ଭରତ ମହାରାଜଙ୍କୁ ନେଇଗଲେ ଜଡ଼ ଭରତକୁ ନେଇଯାଇ ଯେତେବେଳେ ବଳି ପକେଇବାକୁ ବସିଛନ୍ତି ଭଦ୍ରକାଳୀଙ୍କ ପାଖରେ, ଯେ ପୂଜକ ତାଙ୍କର ଖଡ଼ଗ ଧରି ପ୍ରସ୍ତୁତ ରହିଛନ୍ତି, ହତ୍ୟା କରିବେ, ବଳି ଦେବେ, ପ୍ରଦାନ କରିବେ, କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କୁ ଭଗବାନ ସବୁବେଳେ ସୁରକ୍ଷା ପ୍ରଦାନ କରନ୍ତି। ସେଥିପାଇଁ ଭଗବତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି, କୌନ୍ତେୟ ପ୍ରତିଜ୍ଞାନିହି ନାମେ ଭକ୍ତ ପ୍ରଣଶ୍ୟତି। ନିଜେ ପ୍ରତିଜ୍ଞା ନ କରି ଅର୍ଜୁନଙ୍କ ଦ୍ୱାରା ପ୍ରତିଜ୍ଞା କରିବା ପାଇଁ କାହିଁକି କହିଲେ ନା, ଯଦି ଆମେ ପାଠ କରୁଥିଲେ ଶ୍ରବଣ କରୁଥିଲେ ଭୀଷ୍ମଦେବଙ୍କ ସ୍ତୁତିରେ, ଭୀଷ୍ମଦେବ ପ୍ରତିଜ୍ଞା କଲେ ମୁଁ କୃଷ୍ଣଙ୍କର ପ୍ରତିଜ୍ଞାକୁ ଗ୍ରହଣ କରିବି, କୃଷ୍ଣ ପ୍ରତିଜ୍ଞା କରିଥିଲେ ଯେ ମୁଁ ମହାଭାରତ ଯୁଦ୍ଧରେ ଅସ୍ତ୍ର ଗ୍ରହଣ କରିବି ନାହିଁ, କିନ୍ତୁ ନିଜର ଭକ୍ତ ଅର୍ଜୁନକୁ ରକ୍ଷା କରିବା ପାଇଁ ଭୀଷ୍ମଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ନିଜେ ତାଙ୍କର ପ୍ରତିଜ୍ଞାକୁ ଭଙ୍ଗ କରିଦେଲେ। ସେଥିପାଇଁ ତାଙ୍କର ଭକ୍ତର ପ୍ରତିଜ୍ଞାକୁ ଭଗବାନ ରକ୍ଷା କରନ୍ତି। ସେଥିପାଇଁ ଅର୍ଜୁନଙ୍କ ଦ୍ୱାରା ସେ କହିଛନ୍ତି, ତମେ ଘୋଷଣା କର ଯେ ନ ଆମେ ଭକ୍ତ ପ୍ରଣଶ୍ରୀ, ମୋର ଭକ୍ତର କେବେ ହେଲେ ବିନାଶ ହବ ନାହିଁ। ତେଣୁ ଯଦିଓ ଭରତ ମହାରାଜ ଜଡ଼ ଭରତ ସେ ଜାଣୁଛନ୍ତି ତାଙ୍କୁ ବଳି ପକେଇବା ପାଇଁ ନେଉଛନ୍ତି, ତାଙ୍କୁ ହତ୍ୟା କରାଯିବ, କିନ୍ତୁ ତଥାପି ସେ ଉଦ୍ବିଗ୍ନ ନଥିଲେ। ତା ଭଗବାନ ମଧ୍ୟ ପ୍ରାର୍ଥନା କରିନାହାନ୍ତି ମୋତେ ରକ୍ଷା କର ବୋଲି, ଏତେ ଉନ୍ନତ ସ୍ଥିତିରେ ସେ ଥିଲେ। ମୃତ୍ୟୁକୁ ଭୟ କରନ୍ତି ନା, ଧୀର ସ୍ତ୍ରଣ ମୂଲ୍ୟ ଯେମାନେ ଧୀର ସ୍ତରରେ ଯାଆନ୍ତି ଭଗବତରେ ଭଗବାନ କହୁଛନ୍ତି, ଦେହି ନସ୍ମିନ୍ ଯଥା ଦେହେ କୌମାରମ ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତ୍ରଣ ମୂଲ୍ୟ। ମୃତ୍ୟୁ ସମୟରେ ମଧ୍ୟ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ମୋହ ହୁଅନ୍ତି ନାହିଁ। ଆମର ସୁଷମଦ ଆମର ଇସ୍କନର ପ୍ରତିଷ୍ଠାତା ସୁଷମଦ ଏଇ ଭକ୍ତିବେଦାନ ସ୍ୱୟଂ ପ୍ରଭୁପାଦ ମହାରାଜ ମୃତ୍ୟୁ ସମୟରେ ମଧ୍ୟ ସେ ଭଗବାନ କଥା କହି କହି ବହୁତ ଶାନ୍ତ ଭାବରେ ଶରୀର ତ୍ୟାଗ କରିଛନ୍ତି। ତାଙ୍କର ସେଇ କଥା ମଧ୍ୟ ଆମର ଭିଡ଼ିଓ ରେକର୍ଡିଂ କରାଯାଇଛି। ଆମର ଇସ୍କନର ଆଉ ଜଣେ ଅନ୍ୟତମ ଗୁରୁ ସୁଷମଦ ଭକ୍ତି ଗୌରବଭକ୍ତ ସ୍ୱାମୀ ମହାରାଜ, ଯିଏକି ଏଠାରେ ଅନେକ ବର୍ଷ କାଳ ରହିଥିଲେ, 1975-76 1996 ପର୍ଯ୍ୟନ୍ତ 20 ବର୍ଷ କାଳ ଏଠି ରହିଥିଲେ, ବିଭିନ୍ନ ସ୍ଥାନକୁ ଯାଉଥିଲେ। ତେଣୁ ସେ ମଧ୍ୟ ଏଇ ଭଗବାନ କଥା କହିବା ସମୟରେ ଶରୀର ତ୍ୟାଗ କରିଛନ୍ତି। ଯେମିତି ଆମର ଭୀଷ୍ମଦେବଙ୍କର କଥା କହୁଥିଲେ, ଭଗବାନଙ୍କ ସ୍ତୁତି କରିକରି ସେ ଶରୀର ତ୍ୟାଗ କରିଛନ୍ତି। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ତର। ମୃତ୍ୟୁ ସମୟରେ ସେମାନେ ମୋହ ହୁଅନ୍ତି ନାହିଁ। ତେଣୁ ଭରତ ମହାରାଜ ଜଡ଼ ଭରତ ଯାହାଙ୍କୁ କୁହାଯାଉଛି, ସେ କୌଣସି ଚିନ୍ତା କରୁନାହାନ୍ତି, ମୃତ୍ୟୁବରଣ କରିବେ ତଥାପି ସେ ଚିନ୍ତା କରୁନାହାନ୍ତି। କିନ୍ତୁ ଭଦ୍ରକାଳୀ ସହିପାରିଲେ ନାହିଁ। ସେ ଯେଉଁ ମୂର୍ତ୍ତି ଥିଲେ ଭଦ୍ରକାଳୀ ମୂର୍ତ୍ତି, ସେ ମୂର୍ତ୍ତିକୁ ତାକୁ ବିଧାରଣ କରି ସେ ମୂର୍ତ୍ତିକୁ ବିଧାରଣ କରି ଭଦ୍ରକାଳୀ ନିଶ୍ଚୟ ସେଠି ଉପସ୍ଥିତ ହେଇଗଲେ, ଏବଂ ତାଙ୍କର ପୂଜକର ଯେଉଁ ଖଣ୍ଡା ଧରିଥିଲେ ସେ ଖଣ୍ଡାକୁ ଟାଣି ନେଇ ସେ ତାଙ୍କର ପୂଜକୁ ହତ୍ୟା କରିଛନ୍ତି ଏବଂ ତାଙ୍କର ଭକ୍ତମାନଙ୍କୁ ହତ୍ୟା କରିଛନ୍ତି। ଯେଉଁ ଭଗବାନ ତାଙ୍କର ଭକ୍ତକୁ ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଏହିଭଳି ଭାବରେ ଗାବର ଜଡ଼ଭର ସେ ବିପଦପୂର୍ଣ୍ଣ ପରିସ୍ଥିତିରେ ସେ ଉଦ୍ଧାର ପାଇଲେ। ତେଣୁ ଆଉ ଗୋଟେ ସମୟର ଘଟଣା ଯେ ସିନ୍ଧୁ ସୌବର୍ଣ୍ଣର ରାଜା କିଏ ରଘୁବନ, ସେ ରାଜତ୍ୟାଗ କରି ଗୁରୁଙ୍କ ସନ୍ଧାନରେ ଯାଇଛନ୍ତି। ଇଏ ହେଉଛି ମାନବ ଜୀବନର କର୍ତ୍ତବ୍ୟ। ଆଜିକାଲି ରାଜନୀତିରେ କୌଣସି କ'ଣ ଅବସର ସୀମା ରଖାଯାଇ ନାହିଁ, ରିଟାୟାରମେଣ୍ଟ ଏଜ୍ ନାହିଁ, ଗଭର୍ଣ୍ଣମେଣ୍ଟ ସର୍ଭିସରେ ଅଛି ବା ପ୍ରାଇଭେଟ ସର୍ଭିସରେ ଅଛି, କିନ୍ତୁ ରାଜନୀତିରେ ନାହିଁ, ମୃତ୍ୟୁ ପର୍ଯ୍ୟନ୍ତ ଚାଲିବ ରାଜନୀତି। କିନ୍ତୁ ଆମର ଯେଉଁ ବୈଦିକ ସଭ୍ୟତା ମାନେ ରାଜା ମହାରାଜାମାନେ ସେମାନେ ଯେତେବେଳେ ଦେଖନ୍ତି ତାଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଛି, ସେତେବେଳେ ତାଙ୍କର ପୁତ୍ରଙ୍କୁ ଏହି ରାଜ୍ୟ ଶାସନ ଅର୍ପଣ କରି ସେ ସନ୍ନ୍ୟାସ ଗ୍ରହଣ କରନ୍ତି, ଜଙ୍ଗଲକୁ ଚାଲିଯାଆନ୍ତି। ତେଣୁ ଇଏ ହେଉଛି ଆଦର୍ଶ ବର୍ଣ୍ଣାଶ୍ରମ ଧର୍ମ। ଯାହା ହେଉ ଏ କଥା କିଏ ଜାଣୁଛନ୍ତି? ତେଣୁ ରାଜା ରଘୁବନ ସେ ମାନେ ସେ ଯୋଉ ତାଙ୍କର ରାଜ୍ୟ ରହିଛି ରାଜ୍ୟକୁ ତ୍ୟାଗ କରି ସେ ଗୁରୁଙ୍କର ସନ୍ଧାନରେ ଯାଇଛନ୍ତି। ଇଏ ମନୁଷ୍ୟମାନଙ୍କର କର୍ତ୍ତବ୍ୟ। ତସ୍ମାତ୍ ଗୁରୁ ପ୍ରପଦ୍ୟତି ଜିଜ୍ଞାସୁ ଶ୍ରେୟ ଉତ୍ତମ ଶ୍ରାବ୍ଦେ କରେଇଛ ନିଷ୍ଣାତମ ବ୍ରହ୍ମଣୀ ଉପସମା ଶ୍ରେୟ। ମନୁଷ୍ୟର କର୍ତ୍ତବ୍ୟ ହେଉଛି ସେ ଗୁରୁଙ୍କର ଶରଣ ଯିବେ, ଗୁରୁଙ୍କର ପାଖରେ ଯାଇ ତାଙ୍କର ଜୀବନର ଲକ୍ଷ୍ୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବେ। ଏଇଭଳି ହେଉଛି ମନୁଷ୍ୟ ଜୀବନର କର୍ତ୍ତବ୍ୟ ହେଉଛି ଏଇଟା। ତେଣୁ ରାଜା ରଘୁବନ ମଧ୍ୟ ସେଇଭଳି ଭାବରେ ଗୁରୁଙ୍କର ସନ୍ଧାନରେ ଯାଉଥିଲେ, କିନ୍ତୁ ଶିବିକାରେ ବସିକରି ଯାଉଥିଲେ, ଶିବିକା ବହନ କରିଥିଲେ। ଶିବିକା ବହନକାରୀମାନେ ଯାଉଥିଲା ବେଳେ ଗୋଟେ ଶିବିକା ବହନକାରୀର ଶରୀର ଅସୁସ୍ଥ ହୋଇଗଲା, ତେଣୁ ସେ ଶିବିକା ବହନକାରୀମାନଙ୍କ ଦାୟିତ୍ୱରେ ଯିଏ ଥିଲେ ମ୍ୟାନେଜର, ସେ ଦେଖିଲେ ଏ ପ୍ରାଗଳ ବ୍ୟକ୍ତି ହୃଷ୍ଟପୃଷ୍ଟ ରହିଛନ୍ତି, ତେଣୁ ତାଙ୍କୁ ନେଇକରି ସେ ଶିବିକା ବହନରେ ବହନ କରିବାରେ ସଂଯୋଗ କରିଦେଲେ। ତେଣୁ ଜଡ଼ଭର ଯଦିଓ ସେ ଜଡ଼ ନୁହନ୍ତି, କିନ୍ତୁ ଜଡ଼ଭରି ଆଚରଣ କରୁଥିବେ ଜଡ଼ଭର ବୋଲି କୁହାଯାଉଛି। ସେ ଯଦିଓ ଶିବିକା ବହନ କରୁଛନ୍ତି, କିନ୍ତୁ ଚାଲିଲା ବେଳେ ସେ ଦେଖୁଛନ୍ତି ଯେ ପାଦ କୋଉଠି ପଡ଼ିଯିବ କି, ଗୋଟେ କୌଣସି ଜୀବ ମୃତ୍ୟୁବରଣ କରିବ କି, ଏଇଭଳି ଦେଖି ଦେଖି ଯାଉଛନ୍ତି। ତେଣୁ ଠିକ ଭାବରେ ସେ ଶିବିକା ବହନ କରିପାରୁନାହାନ୍ତି। ତେଣୁ ଏଇଭଳି ଚାଲିଥିବାରୁ ଶିବିକା ଠିକ ଭାବରେ ଚାଲିପାରୁନି, ଶିବିକା ଦୋଦୁଲ୍ୟମାନ ଅବସ୍ଥାରେ ରହୁଛି। ତେଣୁ ରାଜା ରଘୁବନଙ୍କୁ କଷ୍ଟ ହେଉଛି, ଶିବିକା ବହନକାରୀମାନଙ୍କର କଷ୍ଟ କଥା ସେ ଚିନ୍ତା କରୁନାହାନ୍ତି, ନିଜେ ଚାଲିଲା ବେଳେ ଟିକେ ଏପଟ ସେପଟ ହେଇଗଲେ କଷ୍ଟ ଲାଗୁଛି, ତେଣୁ ସେ ତାକୁ ବିରକ୍ତ ହେଉଛନ୍ତି ଶିବିକା ବହନକାରୀମାନଙ୍କ ଉପରେ। ତେଣୁ ଏହି ସମୟରେ ଯେତେବେଳେ ଜାଣିଲେ ଯେ ଏଇ ଯୋଉ ପାଗଳ ବ୍ୟକ୍ତି ଜଣଙ୍କ ଆସିଛି, ଏହା ଯୋଗୁଁ ଏତେସବୁ ପ୍ରକାର ଅସୁବିଧା ହେଉଛି, ତାଙ୍କୁ ବହୁତ କଟୁପୂର୍ଣ୍ଣ କଥା କହିଛନ୍ତି। ତେଣୁ ପ୍ରଥମ ଥର ପାଇଁ ଆମେ ଦେଖିବା ପ୍ରକୃତରେ ଶିଷ୍ୟ ଯେ ଗୁରୁ ସେ ଶିଷ୍ୟଙ୍କୁ ଯେକୌଣସି ଅବସ୍ଥାରେ ମଧ୍ୟ ସେ ତାଙ୍କୁ ଉଦ୍ଧାର କରନ୍ତି। ଏଠି ଗୁରୁ ହେଉଛନ୍ତି ତାଙ୍କୁ ନିଜ କାନ୍ଧରେ ବସେଇକି ନେଉଛନ୍ତି, ଶିବିକା ବହନ କରି ନେଉଛନ୍ତି ଗୁରୁ, ଶିଷ୍ୟ ରହିଛନ୍ତି ଉପରେ। ଏଇଭଳି ଅନେକ ଉଦାହରଣ ରହିଛି। ତେଣୁ ପ୍ରଥମ ଥର ପାଇଁ ଜଡ଼ଭର କଥା କହିଲେ, ରଘୁବଣୀ ତପସା ନ ଦାଦି ନ ତେଜୟା ନିର୍ବାପଣା ଦୁହାପା ନ ଚନ୍ଦସା ନୈବ ଜଳାଗ୍ନି ସୁରେଇ ବିନା ମହତ୍ ପାଦ ଧୂଭିଷେକମ୍। ହେ ରଘୁବଣ, ତମେ ଭଗବାନ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଛ, ଗୁରୁଙ୍କର ଅନ୍ୱେଷଣରେ ଯାଇଛ, କିନ୍ତୁ ଏସବୁ ଏ ମାଧ୍ୟମରେ ହେଇପାରିବ ନାହିଁ। ବିଭିନ୍ନ ପ୍ରକାର ତପସ୍ୟା କରି ବା ଶାସ୍ତ୍ର ଅଧ୍ୟୟନ କରି ଏଇସବୁ ମାଧ୍ୟମରେ ତମେ ନିଜ ଚେଷ୍ଟାରେ ଭଗବାନଙ୍କୁ ଜାଣିପାରିବ ନାହିଁ। ରଘୁବଣୀ ତପସା ନ ଜାତି ନ ଚେଜା, ନିଜେ ପୂଜା କଲେ ବା ସନ୍ନ୍ୟାସ ଗ୍ରହଣ କଲେ, ନହେଲେ ଶାସ୍ତ୍ର ଅଧ୍ୟୟନ କଲେ ବା ଏସବୁ ମାଧ୍ୟମରେ ନିଜ ଚେଷ୍ଟାରେ ତମେ ଭଗବାନଙ୍କ ବିଷୟରେ ଜାଣିପାରିବ ନାହିଁ। ବିନା ମହତ୍ ପାଦର ଧୂଭିଷେକ, ଜଣେ ମହତ୍ ବ୍ୟକ୍ତିଙ୍କର ପାଦ ପଦ୍ମର ରେଣୁ ବା ଧୂଳି ନିଜେ ଶରୀରରେ ବା ନିଜ ଶିରରେ अभिषिक्त न करिया पर्यंत तमे भगवान विषय जाणीपरिव नाही। आमर इष्टन प्रतिष्ठा आचार्य सिस्मा एसी भक्तिवेदांत स्वयं प्रभुपाद महाराज कहती जे अनलेस डिलीवर्ड और ब्रेस्ट बाय डिवोटी वन कैन नॉट अंडरस्टैंड दैट द सुप्रीम दैट कृष्णा इज द सुप्रीम पर्सनालिटी ऑफ गॉड हेड। प्रकृत के भगवान लोक मैंने जानपरिवे ना समस्त से भगवान बोली कहे ये भगवान से भगवान से भगवान कत जन कहते हिंदू कर बहुत भगवान अच्छा तार कारण हूँ से जड़े महत व्यक्ति आश्रय ग्रहण करना भगवान कृष्ण अस्तु भगवान स्वयं कृष्ण अच्छा मूल भगवान अद्वैत मच्यूत मनादि मनंत रूप आद्यं पुराण पुरुषं नवजौवनं च वेदेश दुर्लभ मधुर्लभमात्म भक्तौ गोविंद मारि पुरुषं तमं भजान। से भगवान निज विस्तार करते अनेक रूप से विस्तार करते किंतु मूल भगवान होती कृष्ण अस्तु भगवान स्वयं कृष्ण होती मूल भगवान। से आम संघर नाम हो अंतरराष्ट्रीय कृष्ण भावना संघ ये मूल भगवान होती कृष्ण तेनाली भाव में राधा माधव आराधना करेणु जो मैंने प्रकृत महत् व्यक्ति कृपा प्राप्त होती से जानती कृष्ण होती मूल भगवान। तेणु रोहन को जोड़ कहते बिना महत् महत् व्यक्ति कृपा बिना तमें ये सब जापर ना ये सब तत्व धर्म से तत्व निहित गुहाया धर्म तत्व बुझा सहज नुह आम आलोचना कर ष्ठ स्कंधे धर्म दूत मान जानपर ना कौन धर्म अन्य मान कथा कौन कह तेणु रघुगण चिंता करमती महत्पाद अभिषेक कहले के जानवा भगवान विषय कृपा करूँ सांगे सांगे उल्लेख कर शिविकार प्रणाम करपा विद्या कर तेणु जड़बल कहते जत्तोत्तम श्लोक गुणानुवाद प्रस्तूयते ग्राम्य कथा विवाद निसेव्यमानो अनुदीनं मुख्यो मतीर्षति जाच्छति वासुदेवे। किमि तमे महत्पाद महत्व्यक्तिर पादरणु निज शिरे बढ़ किमती ना तांक भगवान कथा श्रवण करी महत् व्यक्ति मैंने से सब भगवान कथा कहते यथोत्तम श्लोक गुणानुवाद उत्तम श्लोक भगवान जहाँ उत्तम दश रही सब दश रही उत्तम श्लोक उद्गत तम दश्य बौद्ध जगत रे उधरे से भगवान गुण जो श्रवण करेंगे जड़े भगवान का नाम रूप गुण लीला इत्यादि श्रवण करेंगे से प्रस्तुत ग्राम में कथा विभाग आम जो विभिन्न प्रकार भौतिक चिंता चलती ग्राम्य कथा सब चलती टाइम पास होस खेल हो जुआ खेल हो सब टाइम पास करे प्रसिद्ध पंडित चाणक्य कहते जे गोटे मुहूर्त जब चली जाऊँगी आम गोटे स्वर्ण मुद्रा दे कि मुहूर्त टाक फेर पार ना ये समय एत मूल्यवान। तेणु साधारण लोक मैंने आलोचना करते द्वितीय स्कंधे प्रथम सुखदेव गोस्वामी से कथा कही श्रोतव्या राजेन्द्र नृणा सन्ति सहस्रश अपश्यतात्म तत्व गृहेश गृहेदीना लोक मैंने शुणा कथा नुह से कथा ही शुणुंस कथा ही कहते ग्राम्य कथार समय बीती जामती वर्णना कर जे बिले बतो वरुक्रम रिक्तमान जे न श्रुणतः कर्णपुटे नरस्व जिह्वा सति दार्द्रिकेव सुत न चोपगायति दुर्गाय गाथा। आपणकर वर्षा दिन होगले बेंग कटकट हव कटकट हव करिवा द्वारा कौन होची ना सर्प जानुची ये कि मोर खाद्य रही तेणु जाकि ग्रहण करुची भाव में आम जुहा पाइजे षष्ठ स्कंधे जमराज कहे जुहा पाइक मोर भगवान नाम कीर्तन करनी से मो पाक आणव
ତେଣୁ ଏ ଜୁହା ଆମକୁ ମିଳିଛି। ଜୁହା ଗୋଟେ ଏଭଳି ଇନ୍ଦ୍ରିୟ, ଇଏ କର୍ମେନ୍ଦ୍ରିୟରେ ଯାଉଛି ପୁଣି ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯାଉଛି। ତେଣୁ ଯେ ଏଇ ଜୁହାର ସଦୁପଯୋଗ ଆମେ କେମିତି କରିବା ନା ଭଗବାନଙ୍କ ନାମ କୀର୍ତ୍ତନ କରିବା, ଇଏ ହେଉଛି କର୍ମେନ୍ଦ୍ରିୟରେ ଯାଉଛି, ଏବଂ ଭଗବାନଙ୍କର ପ୍ରସାଦ ଗ୍ରହଣ କରିବା ଇଏ ହେଉଛି ଜ୍ଞାନେନ୍ଦ୍ରିୟରେ ଯାଉଛି। ତେଣୁ ଏଇଭଳି ଭାବରେ ଗୋଟିଏ ଇନ୍ଦ୍ରିୟ ଦ୍ୱାରା ଆମେ ଦୁଇଟି କାର୍ଯ୍ୟ କରିପାରୁଛେ। ତେଣୁ ରଘୁବରଙ୍କୁ କହୁଛନ୍ତି ଜଡ଼ଭରତ ଯେ ଯେଉଁ ମହତ୍ ବ୍ୟକ୍ତିଙ୍କ ପାଖରେ ଯେତେବେଳେ ଆମେ ଭଗବାନଙ୍କର ଗୁଣ ଶ୍ରବଣ କରୁଛେ ସେତେବେଳେ ଆମର ଏଇ ଯେଉଁ ଗ୍ରାମ୍ୟ କଥା ସବୁ ରହୁଛି ସେ ସବୁ ବନ୍ଦ ହେଇଯାଉଛି, ଗ୍ରାମ୍ୟ କଥା ବିଭାଗ। ଆଉ କଣ ହଉଛି ନା ଇସେବ୍ୟ ମାଣ ଅନୁଦିନ ମୁଖ୍ୟ, ପ୍ରତିଦିନ ଯଦି ଏଇଭଳି ଭାବରେ ଭଗବାନ କଥା ସେମାନେ ଶ୍ରବଣ କରିବେ ତାହେଲେ ସେମାନେ ମୁକ୍ତିର ରାସ୍ତାରେ ଅଗ୍ରଗତି କରିବେ ମୁମୁକ୍ଷୁ। ତେଣୁ ମତି ସତୀ ସତୀବାସ ଦେବେ, ଆମର ମତି ଆମର ଯୋଉ ମନ ଇଏ ଗୋଟେ ଅସତି ଥରେ ରହିଛି, ଯେମିତି ଅସତି ସ୍ତ୍ରୀ ବଳି ନିନ୍ଦନୀୟ ଅସତି ସ୍ତ୍ରୀ, ସେଇଭଳି ଭାବରେ ମତି ଯଦି ଆମର ଅସତି ହେଇଗଲା, ମତି ଯଦି ଭଗବାନଙ୍କ ପାଖରେ ନ ଲାଗିଲା ତାହେଲେ ଆମର ମାନବ ଜୀବନ ବୃଥା ହେଇଗଲା। ହରି ହରି ବିଫଳେ ଜନମ ଗୋବାଇନୁ, ହରି ହରି ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ବଳିଆ, ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ବଳିଆ, ଜନିଆ ଦୁନିଆ ବିତ ପାଇନୁ, ଜନିଆ ଦୁନିଆ ବିତ ପାଇନୁ, ହରି ହରି ବିଫଳେ ଜନମ ଗୋବାଇନୁ, ହରି ହରି ବିଫଳେ ଜନମ। ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଭଗବାନଙ୍କର ଭଜନ କରୁନି ତାହେଲେ ଆମେ ଜାଣିଶୁଣି ବିଷ ଖାଉଛେ। ଆମର ଏକାଦଶ ସ୍କନ୍ଦ 20 ଅଧ୍ୟାୟରେ ସେ ଶ୍ଳୋକଟି ପରେ ଆଲୋଚନା କରିବା। ସେ ସମୟରେ ମନୁଷ୍ୟ ଜନ୍ମ ପାଇ ଆମେ ଯଦି ଭଗବାନଙ୍କର ଭଜନ କଲେନି ତାହେଲେ ଆମର ଜନ୍ମଟି ବିଫଳ ହେଇଗଲା, ଭଗବାନ ମନ ଦୁଃଖ କରୁଛନ୍ତି। ଯେମିତି ଦରିଦ୍ର ବ୍ୟକ୍ତି ଗୋଟେ ମୂଲ୍ୟବାନ ପଥର ପ୍ରସ୍ତର ପାଇ ତାକୁ ଫିଙ୍ଗି ଦିଅ ଯଦି ଯେଭଳି ଭାବରେ କଥା, ସେଭଳି ଭାବରେ ଆମେ ମାନବ ଜନ୍ମ ପାଇ ଭଗବାନଙ୍କର ଭଜନ କଲେ ନାହିଁ, ସେଥିପାଇଁ ଭଗବାନ ଦୁଃଖ ପ୍ରକାଶ କରନ୍ତି। ତେଣୁ ଏଠି ଜଡ଼ଭରତ କହୁଛନ୍ତି ମତି ସତୀ ଯତ୍ ସତୀ ବାସ ଦେବେ, ମନ ଆମର ଭଗବାନଙ୍କୁ ପାଦପଦ୍ମରେ ଲାଗୁନି। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ, ଚଞ୍ଚଳମି ମନ କୃଷ୍ଣ ପ୍ରମାଥି ବଳବତ୍ ଦୃଢ଼ ଦଶାହଂ ନିଗ୍ରହଂ ମନି ବାୟୁ ରହିବ ସୁଦୁଷ୍କରମ। ମନକୁ ଭଗବାନଙ୍କ ପାଦପଦ୍ମରେ ଲଗେଇବା ଏତେ ସହଜ ନୁହଁ, ଚଞ୍ଚଳ ମନ ସବୁବେଳେ ମନ ଚାରିଆଡ଼େ ବିଚରଣ କରୁଛି, ଆମେ ତାକୁ ଏକାଗ୍ର କରିପାରୁନେ। କିନ୍ତୁ ଯଦି ଆମେ ଭଗବାନ କଥା ଶ୍ରବଣ କରିବା ତାହେଲେ ମତି ଆମର ସତୀ ହେଇଯିବ, ସେ ବାସୁଦେବଙ୍କ ପାଦ ପଦ୍ମରେ ମନଟା ଲାଗିକି ରହିବ। ତେଣୁ ଏଇଭଳି ଭାବରେ ଜଡ଼ବରଙ୍କର ଉପଦେଶ ପ୍ରାପ୍ତ ହେଇ ରାଜା ରଘୁଗଣ ସେ ଜ୍ଞାନ ପ୍ରାପ୍ତ ହେଇ ତାଙ୍କୁ ପ୍ରଣାମ କରି ସେ ଫେରି ଯାଇଛନ୍ତି। ତେଣୁ ଏଇଭଳି ଭାବରେ ଜଡ଼ବରତ ଯିଏକି ସେ ନିଜର ପରିଚୟ ଦଉଛନ୍ତି, ପ୍ରକୃତରେ ସେ ରାଜା ରଘୁଗଣ ପଚାରନ୍ତି ପ୍ରକୃତରେ ଆପଣ ମହାନ ବ୍ୟକ୍ତି କିଏ, ମହାନ ଆତ୍ମା ଆପଣ କିଏ, ଆପଣ କଣ କପିଳଦେବ କି? ମୁଁ ଯାଉଥିଲି କପିଳଦେବଙ୍କ ସନ୍ଧାନରେ, ଗୁରୁଙ୍କର ସନ୍ଧାନରେ ଯାଉଥିଲି। ତେଣୁ ଜଡ଼ଭରତ ଯେ ସେ କହୁଛନ୍ତି ଯେ ପ୍ରକୃତରେ ସେ ହେଉଛନ୍ତି, ସେ ଥିଲେ ତାଙ୍କର ପୂର୍ବ ଜନ୍ମର କଥା କହୁଛନ୍ତି, ସେ ଥିଲେ ଭରତ, ଥିଲେ ଭରତ ମହାରାଜ ଥିଲେ, ଯାହାଙ୍କ ନାମ ଅନୁସାରେ ଏ ଭରତ ଏ ବର୍ଷଟି ଭାରତ ବର୍ଷରେ ନାମିତ ହେଇଛି। ଏବଂ ତାପରେ ମୃଗ ପ୍ରତି ଗୋଟେ ଆସକ୍ତି ଥାଇ ହେଇଥିବାରୁ ସେ ଗୋଟେ ମୃଗ ଶରୀର ଧାରଣ କଲେ, ବର୍ତ୍ତମାନ ଏହି ଶରୀର ଧାରଣ କରିଛନ୍ତି, ଜଡ଼ବଳି ସେ ଆଚରଣ କରୁଛନ୍ତି। ଏଇଭଳି ଭାବରେ ତାଙ୍କ ସହିତ କଥୋପକଥନ କଲେ ସେ ଚାଲିଯାଇଛନ୍ତି। ରାଜା ରଘୁଗଣ ତାଙ୍କୁ ପ୍ରଣାମ କରି ତାଙ୍କୁ କ୍ଷମା ଭିକ୍ଷା କ୍ଷମା ପ୍ରାର୍ଥନା କରି ସେ ପୁଣି ଭଗବାନଙ୍କ ଅନୁସରଣରେ ଯାଇଛନ୍ତି। ତେଣୁ ଏଇଭଳି ଭାବରେ ପଞ୍ଚମ ସ୍କନ୍ଧରେ ଆମର ବିଶେଷ ଭାବରେ ପଞ୍ଚମ ସ୍କନ୍ଧର ଯେଉଁ ରହିଛି ବିଷୟବସ୍ତୁ ସେ ହେଉଛି ସ୍ଥାନ, କୋଉଠି କଣ ଅଛନ୍ତି, ବିଭିନ୍ନ ଏଇ ଯେଉଁ वैज्ञानिक मान रिसर्च कर जो विभिन्न प्रकार स्पुटनिक पठाऊँच जान पठाऊँच चंद्र को मंगल ग्रह को जानवाप चाहते कौन जीवन अच्छी ना कि सफल हो पारे ना आम प्रभुपाद महाराज गोटे बही लिखी अन्य ग्रह को सुगम जात्रा आपति अन्य ग्रह को जीवे निज शक्ति बड़े जापारे ना जो रावण चिंता करूला स्वर्ग को गोटे सीढ़ी पकईदब समस्त जापर स्वर्ग सीढ़ी कि शास्त्र नियम हो कौन ना ऊर्धन अच्छा सत्यस्था आप सत्यगुण रे ऊर्ध को जीवे एवं रजगुण रे से स्थित रे तमगुण रे अधम स्थिति को प्राप्त हे ये सब शास्त्र निर्देश जो शास्त्र विधि मुत्सूर्य बर्तते काम कार न सिद्धि महाप्नोति न सुगम न परांगति जो मैंने शास्त्र निर्देश उल्लंघन कर कार्य करेंगे से केवल सिद्धि प्राप्त हो पारे ना तेणु यही सब विभिन्न विश्व ब्रह्मांड में जो विभिन्न प्रकार लोक रही विभिन्न प्रकार स्थान रही से विषय गोटे बरण दे कारण पचारुंट परीक्षित महाराज ये भूगोल विषय जानापी आम जो जोग्राफी पढ़ुचे आंशिक जोग्राफी पढ़ुचे प्रकृत वैदिक भूगोल हूँ भागवत पंचम स्कंध वर्णना करोट कौन सब अच्छी अनेक द्वीप रही आम जो द्वीप रोचे ये हूँ प्रसिद्ध द्वीप जार नाम हूँ जम्बू द्वीप तेणु ये जम्बू द्वीप यही भाव में आहरी छीप रही समुदाय सतट द्वीप रही प्रति द्वीप नौटी वर्ष रही आम ये वर्ष रही भारत वर्ष तेणु से गूगल विषय वर्णना करने आम कृष्ण भगवान नाम कीर्तन करवा Thank you. ଅଛି ଏ ଯୋଉ ଜମ୍ବୁଦ୍ୱୀପ ଜମ୍ବୁଦ୍ୱୀପରେ ମଝିରେ ଏଠି 9ଟି ବର୍ଷ ରହିଛି ଭାରତ ବର୍ଷ ତା ଦିନ ଗୋଟିଏ ବର୍ଷ ମଝିରେ ଏଠି ରହିଛି ଲୀଳାବତ ବର୍ଷ ଯୋଉ ବର୍ଷରେ ଶିବଜୀ ଶଙ୍କର୍ଷଣଙ୍କର ଆରାଧନା କରୁଛନ୍ତି ତାର ଦକ୍ଷିଣରେ ରହିଛି ହରିବର୍ଷ ଯୋଉଠି ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କର ଆରାଧନା କରୁଛନ୍ତି ଆମେ ଆଜିର ଯୋଉ ରହିଛି ତୃତୀୟ ଦିବସରେ ଭଗବାନ ନୃସିଂହଦେବଙ୍କ ବିଷୟରେ ଶ୍ରବଣ କରିବା ସପ୍ତମ ସ୍କନ୍ଧ ଅନ୍ତିମ ଅଧ୍ୟାୟ ପର୍ଯ୍ୟନ୍ତ ଆମର କଥା ରହିଛି ଆଜିର ତୃତୀୟ ଦିବସରେ ତେଣୁ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କର ଯୋଉ ସ୍ତୁତି କରୁଛନ୍ତି ତା ଯୋଉ ଗୋଟେ ପ୍ରସିଦ୍ଧ ସ୍ତୁତି ହେଉଛି ସ୍ୱସ୍ତ୍ୟୋସ୍ତୁ ବିଶ୍ୱ ସଫଳ ପ୍ରସିଦ୍ଧ ଦାମ ଧାୟନ୍ତି ଭୂତାନି ଶିବଂ ମିତୋ ଦିଅ ମନସ୍ ଭଦ୍ରଂ ଭରତାଦ ଦୁଃଖେ ଆବେଶଦାଂ ମଧ୍ୟ ରବି ଅହେତୁକି ସ୍ୱସ୍ତ୍ୟସ୍ତୁ ବିଶ୍ୱସ୍ୟ ଯେଉଁମାନେ ଭଗବାନଙ୍କୁ ଭକ୍ତ ସେମାନେ ଚାହାନ୍ତି ସମସ୍ତଙ୍କର କେମିତି କଲ୍ୟାଣ ହଉ ସମସ୍ତଙ୍କର କିଭଳି ମଙ୍ଗଳ ହଉ ତେଣୁ ସେ ଭଗବାନ ପ୍ରାର୍ଥନାକୁ ସ୍ୱସ୍ତ୍ୟସ୍ତୁ ବିଶ୍ୱସ୍ୟ ବିଶ୍ୱର ମଙ୍ଗଳ ହଉ ତେଣୁ ଆପଣ କହିବେ ଯଦି ବିଶ୍ୱର ମଙ୍ଗଳ ହବ ଯେଉଁମାନେ ଖଳ ବ୍ୟକ୍ତି ଅଛନ୍ତି ତାଙ୍କର ମଙ୍ଗଳ ହେଲେ ସେମାନେ ଅଧିକ ଫଳତ୍ୱ ପ୍ରାପ୍ତ ହେବେ ଅଧିକ ଉତ୍ପାଦ କରିବେ ତେଣୁ ପ୍ରହ୍ଲାଦ ମହାରାଜ କୁହନ୍ତି ଖଳ ପ୍ରସିଦ୍ଧ ଦାମ ଖଳ ବ୍ୟକ୍ତିମାନେ ମଧ୍ୟ ସେମାନେ ପ୍ରସିଦ୍ଧ ବା ସେମାନେ ଶାନ୍ତ ହୁଅନ୍ତୁ ଏବଂ ଧାୟନ୍ତୁ ଭୂତାନି ଶିବଂ ମିତୋ ଦିଅ ସମସ୍ତ ଜୀବମାନେ ଭଗବାନଙ୍କର ଧ୍ୟାନ କରନ୍ତୁ ମଙ୍ଗଳଙ୍କର ମଙ୍ଗଳମୟଙ୍କର ଧ୍ୟାନ କରନ୍ତୁ ତାଙ୍କ ଭିତରେ ଭଗବାନଙ୍କ ବିଷୟରେ ଆଲୋଚନା କରନ୍ତୁ ଏବଂ ମନସ୍ତ ଭଦ୍ରଂ ଭଜତାଦ ଦୁଃଖେ କେମିତି ଜଣେ ଭଗବାନଙ୍କର ଭଜନ କରିବ କେମିତି ଜଣେ ଅନ୍ୟର ଉପକାର କରିବ ତାର ଯଦି ମନ ଠିକ ଭାବରେ ନାହିଁ ତାହେଲେ ମନ ଅଭଦ୍ର ବୋଲି କୁହାଯାଏ ମନ ଅସତି ବୋଲି ଆମେ କହିଥିଲେ ଆଲୋଚନା କରିଥିଲେ ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ମନସ୍ତ ଭଦ୍ରଂ ଭଜତାଦ ଦୁଃଖେ ଏ ମନଟା ଆମର କେମିତି ଅଭଦ୍ର ନ ହେଇକି ଭଦ୍ର ହବ ନା ଭଗବାନଙ୍କର ଅଧକ୍ଷଙ୍କର ଭଜନ କଲେ ଭଜତାଦ ଦୁଃଖେ ଏବଂ ମନଟା ତ ଭଗବାନଙ୍କ ପାଦ ରହୁନି ତାହେଲେ କେମିତି ଜଣେ ଭଗବାନଙ୍କର ଭଜନ କରିବେ ନା ଆବେଶ ସଦା ନୋ ମତି ରହି ଅହେତୁକି ଅହେତୁକି ଭାବରେ କୌଣସି କାରଣ ନଥାଇ ଆପଣ କୃପା କରନ୍ତୁ ଯେମିତି ତାଙ୍କର ମନ ଆପଣଙ୍କ ପାଦପଦରେ ନିମଗ୍ନ ରହୁ ଏଇଭଳି ଭାବରେ ଯୋଉ ହରିବର୍ଷ ରହିଛି ଏ ହରିବର୍ଷରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କର ଆରାଧନା କରୁଛନ୍ତି ଏସବୁ ବିଭିନ୍ନ ବର୍ଷର ବିବରଣୀ ବର୍ଣ୍ଣନା କରାଯାଉଛି ତାର ଦକ୍ଷିଣରେ ରହିଛି କିଙ୍ଗ ପୁରୁଷ ବର୍ଷ ଯୋଉ ବର୍ଷରେ ଆମେ ଏଠି ଯୋଉ ରହିଛନ୍ତି ହନୁମାନଜୀ ସେଠି ହନୁମାନଜୀ ରହିଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଆରାଧନା କରୁଛନ୍ତି ତେଣୁ ଅନେକ ସ୍ତୁତି କରି ସେ ଭଗବାନଙ୍କର ଆରାଧନା କରନ୍ତି ତା ଦେହରୁ ଗୋଟିଏ ସ୍ତୁତି ହେଉଛି ଯେ ମଧ୍ୟାବତାର ସ୍ତ୍ରୀ ମଧ୍ୟ ଶିକ୍ଷଣ ଆପଣଙ୍କର ହେ ଭଗବାନ ହେ ଭଗବାନ ରାମଚନ୍ଦ୍ର ଆପଣଙ୍କର ଯୋଉ ଏ ମଧ୍ୟ ଲୋକରେ ଅବତାର ହେଉଛି ଆର କାରଣ କଣ ନା ମଧ୍ୟ ଶିକ୍ଷଣ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଭଗବାନ ଅବତାର ଗ୍ରହଣ କରୁଛନ୍ତି ରକ୍ଷ ବୋଧାୟ ନ କେବଳ ଯିବୁ ଆପଣ କେବଳ ଅସୁରକୁ ହତ୍ୟା କରିବା ପାଇଁ ଆସୁନାହାନ୍ତି ଯୋଉ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭୂତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାନ୍ ପରିତ୍ରାଣାୟ ସାଧୁନାମ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ବିଜେପି ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ନୁହଁ ଏ ଅସୁରମାନଙ୍କୁ ଯେଉଁମାନେ କଣ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନଙ୍କୁ ହତ୍ୟା କରିବା ପାଇଁ ଭଗବାନ ଆସନ୍ତି ନାହିଁ ସେ କଥା ଆମର ହନୁମାନଜୀ କହୁଛନ୍ତି ଯେ ରକ୍ଷ ବୋଧାୟ ନ କେବଳ ଯିବୁ ରକ୍ଷ ସେମାନଙ୍କୁ ବଧ କରିବା ପାଇଁ ଭଗବାନ ଆପଣ ଆସୁନାହାନ୍ତି ଆପଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମତ୍ୟ ଶିକ୍ଷଣ ଆପଣ ଧର୍ମ ସ୍ଥାପନ କରନ୍ତି ଆପଣଙ୍କର ଯୋଉ ଲୀଳା ରହିଛି ସେ ଲୀଳାକୁ ଭାଗବତଙ୍କର ଆମେ ଶୁଣିବା ଦଶମ ସ୍କନ୍ଧ ତେତିଶ ଅଧ୍ୟାୟରେ ସେ ବିଷୟରେ ପୁଣି ଆଉ ଟିକେ ଶୁଣିବା ଭଗବାନଙ୍କ ଲୀଳା ବିଷୟରେ ତେଣୁ ସେ କହୁଛନ୍ତି ହନୁମାନଜୀ କହୁଛନ୍ତି ଯେ କୁତନ୍ୟଥା ସା ଦ୍ରମଦ ସ୍ୱାତ୍ମନ ଭଗବାନ ନିଜେ ନିଜର ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ରମଣ ସେ ନିଜେ ରାମ କହିଲେ ସେ ନିଜେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ରମନ୍ତେ ଯୋଗିନ ଅନନ୍ତେ ସତ୍ୟାନନ୍ଦ ଚିଦାତ୍ମନି ଇତି ରାମ ପଦନାଶୋ ପରମ ବ୍ରହ୍ମ ବିଧିୟତେ। ଯେମାନେ ଭଗବାନ ଭକ୍ତ ସେମାନେ ରାମଙ୍କର ଚିନ୍ତନରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଆଉ ଭଗବାନ ରାମ ଯେ କେତେ ସେ ସ୍ୱୟଂ ଆନନ୍ଦମୟ ବିଗ୍ରହ ସଚିଦାନନ୍ଦ ବିଗ୍ରହ। ତେଣୁ ଏହିଭଳି ଭାବରେ ହନୁମାନ ଜୀ ପ୍ରାର୍ଥନା କରୁଛନ୍ତି ସୀତା କୃତାନି ବ୍ୟସନାନି ସ୍ପୃଶ୍ୟ। ଯେଉଁ ସୀତାକୁ ହରଣ କଲେ ରାବଣ, ଏ ଯେଉଁ ଦୁଃଖ ପ୍ରାପ୍ତ ହେଲେ ଏହାର କାରଣ କଣ? ଭାଗବତମରେ ବର୍ଣ୍ଣନା କରାଯାଇଛି, ରାମାୟଣରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଭାଗବତ ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ। ଭଗବାନ ରାମଙ୍କ ରାମଚନ୍ଦ୍ରଙ୍କ ଏ ଯେଉଁ ଲୀଳା, ଇଏ ହଉଛି କଣ ନା? ସେ ଶିକ୍ଷା ଦଉଛନ୍ତି ସ୍ତ୍ରୀ ପୁଂ ପ୍ରସଙ୍ଗ ଏକାଦୁ ସର୍ବତ୍ରା ତ୍ରାସନାବହ ଅପି ଈଶ୍ୱରଣ କିମ୍ବ ଗୃହସ୍ୟ ରାମ ଚେତସ। ଭାଗବତ ନବସ୍କନ୍ଧରେ ଆମେ ବିଷୟରେ ଆଲୋଚନା କରିବା ବିସ୍ତାର ଭାବରେ। ବିସ୍ତାର ନାଇଁ, ଆମକୁ ସବୁ ସଂକ୍ଷେପରେ କହୁଛି, ବିସ୍ତାର କୋଉଠି ପ୍ରଶ୍ନ ଉଠୁନି। ଯାହା ହଉ, ସେଠି ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ହନୁମାନଜୀ କହୁଛନ୍ତି ଯେ ଆପଣ ଯେଉଁ ଶିକ୍ଷା ଦଉଛନ୍ତି ସ୍ତ୍ରୀ ପୁରୁଷ ଯେଉଁ ଆକର୍ଷଣ ରହିଛି, ଏ ଆକର୍ଷଣ ଦୁଃଖ ପ୍ରଦାନ କରେ। ଭଗବାନଙ୍କ ଭଳି ବ୍ୟକ୍ତିଙ୍କ ପାଖରେ ଏହା ହେଉଛି ଭଗବାନ ରାମଚନ୍ଦ୍ର ରନ୍ଧନ କରୁଛନ୍ତି। ସେ ଦେଖେଇ ଦେଉଛନ୍ତି ଯେ ସ୍ତ୍ରୀ ଗ୍ରହଣ କଲେ ଏଇଭଳି ଭାବରେ ରନ୍ଧନ କରିବାକୁ ପଡିବ। ତେଣୁ ଅନ୍ୟମାନଙ୍କ କଥା କଣ କହିବା? ଏଇଭଳି ଭାବରେ ହନୁମାନ ଯେଉଁ ଭଗବାନ ପ୍ରାର୍ଥନା କରୁଛନ୍ତି, ଅନେକ ସ୍ତୁତି କରିଛନ୍ତି। ତେଣୁ ଏଇ ତିନି ପୁରୁଷ ବର୍ଷର ଦକ୍ଷିଣରେ ଆମର ଏଇ ଭାରତ ବର୍ଷ ରହିଛି, ଯେଉଁଠି ଆମେ ରହିଛେ। ଭାରତ ବର୍ଷ ହେଉଛି ମହାନ, ଅତ୍ୟନ୍ତ ମହାନ ବର୍ଷ। ଦେବତାମାନେ ଭାରତବାସୀମାନଙ୍କର ଗୁଣ ପ୍ରଶଂସା କରନ୍ତି, ସେମାନେ ଚାହାନ୍ତି ତାଙ୍କର ଯେତେବେଳେ ସମୟ କ୍ଷୀଣେ ପୁଣ୍ୟ ମାଟି ଲୋକଙ୍କୁ ବିଶନ୍ତି, ତାଙ୍କର ପୁଣ୍ୟ ଯେତେବେଳେ ଶେଷ ହେଇଯିବ ସେମାନେ ଏଇ ଭାରତବର୍ଷରେ ଜନ୍ମଗ୍ରହଣ କରିବା ପାଇଁ ଭଗବାନ ପ୍ରାର୍ଥନା କରନ୍ତି। ସେମାନେ କହୁଛନ୍ତି ଅହୋ ଅନିଶା କିମତାରୀ ଶୋଭନମ୍, ଏ ଭାରତବାସୀର ଲୋକମାନେ କଣ ପୁଣ୍ୟ କାର୍ଯ୍ୟ କରିଛନ୍ତି, ଆମେ ଜାଣିପାରୁନି ପ୍ରକୃତରେ ଆମେ କେତେ ମହାନ, କିନ୍ତୁ ସ୍ୱର୍ଗର ଦେବତାମାନେ ଜାଣିଛନ୍ତି। ସେମାନେ ଭଗବାନ ପ୍ରାର୍ଥନା ଅହୋ ଅନିଶା କିମତାରୀ ଶୋଭନମ୍ ପ୍ରସନ୍ନ ଏସାନ୍ ସୁଦତୁ ସ୍ୱୟଂ ହରି। ଏମାନେ କିଛି ପୁଣ୍ୟକର୍ମ ଫଳରେ ଏଠି ଆସିଛନ୍ତି ନା? ଭଗବାନ ହରି ସ୍ୱୟଂ ତାଙ୍କ ଉପରେ ପ୍ରସନ୍ନ ହେଇ ଏଠି ତାଙ୍କୁ ଜନ୍ମ ଦେଇଛନ୍ତି, ମାନବ ଜନ୍ମ ଦେଇଛନ୍ତି। କାହିଁକି ମହାନ ନା? ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ, ଭାରତବର୍ଷରେ ଯେଉଁମାନେ ମାନବ ଜନ୍ମ ପ୍ରାପ୍ତ ହେଉଛନ୍ତି ସେମାନେ ମୁକୁନ୍ଦ ସେବ ପରିକମ ସ୍ୱଭାବିନ, ଭଗବାନଙ୍କର ସେବା କରିବା ପାଇଁ, ମୁକୁନ୍ଦଙ୍କର ସେବା କରିବା ପାଇଁ ତାଙ୍କୁ ଗୋଟେ ସୁଯୋଗ ମିଳୁଛି। ଆମେ ନିକଟ ଅତୀତରେ ଯାଇଥିଲୁ ପାଶ୍ଚାତ୍ୟ ଜଗତକୁ। ପ୍ରକୃତରେ ଭାରତବର୍ଷ ଭଳି ଏଭଳି ଭାବରେ ଆମେ ଯୁଆଡ଼େ ଗଲେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ ରହିଛି, ସେଠି ସେସବୁ ନାହିଁ। ଭଗବାନ ଭଗବତ ବିମୁଖ ହେଇଯାଇଛନ୍ତି। ଆଜି ଆମର ଇସ୍କନ ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀ ଗୋପାଳ ମହାରାଜଙ୍କର କୃପାରୁ ଆଜି ସାରା ପୃଥିବୀରେ ଏଇ ଇସ୍କନ କେନ୍ଦ୍ର ରହିଛି, ସେଠି ଭକ୍ତମାନେ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି ଏବଂ ତାଙ୍କ ଦ୍ୱାରା ଆକର୍ଷିତ ହୋଇ ପାଶ୍ଚାତ୍ୟ ଜଗତର ବାସୀମାନେ ମଧ୍ୟ ଆସ୍ତେ ଆସ୍ତେ ଏହାକୁ ଗ୍ରହଣ କରୁଛନ୍ତି, ଏହି କୃଷ୍ଣ ଚେତନା ଗ୍ରହଣ କରୁଛନ୍ତି। ତେଣୁ ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ, ସେମାନେ ଜାଣିପାରୁନାହାନ୍ତି କେତେ ଭାଗ୍ୟ ତାଙ୍କର ରହିଛି। ତେଣୁ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସେ କଥା କହିଛନ୍ତି, ଭାରତ ମୁଣ୍ଡିତେ ମନୁଷ୍ୟ ଜନ୍ମ ମିଳ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ଭାରତବର୍ଷରେ ଯେଉଁମାନେ ମାନବ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବାନ, ତେଣୁ ତାଙ୍କର ଦାୟିତ୍ୱ ଯେ ସେମାନେ ନିଜ ଜନ୍ମକୁ ସାର୍ଥକ କରିବେ ଏବଂ ଅନ୍ୟର ଉପକାର କରିବେ। ଅନ୍ୟର ଉପକାର କିଭଳି କରିବା? କିଛି ଧନ ପ୍ରଦାନ କରି ବା କିଛି ଲୋକହିତକର କାର୍ଯ୍ୟ କରି ବା ଅନ୍ୟ କିଛି ସ୍କୁଲ ମେଡିକାଲ ଇତ୍ୟାଦି ପ୍ରତିଷ୍ଠା କରି ଆଦର ପର ଉପକାର ହବ ନା? ଶ୍ରେଷ୍ଠ ଉପକାର ହଉଛି କଣ? ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ହୟା ତାର ଏଇ ଦେଶ। ଭଗବାନଙ୍କର ମୋର ଭଗବାନଙ୍କର କୃଷ୍ଣଙ୍କର ଉପଦେଶ ପ୍ରଚାର କରିବା ପାଇଁ କୁହାଯାଇଛି। ମହାପ୍ରଭୁ କହିଛନ୍ତି ଯେ ଆମକୁ ନିର୍ଦ୍ଦେଶ ଅଛି, ଆଦର ଆମେ ଲୋକମାନଙ୍କର ମଙ୍ଗଳ କରିପାରିବା। ଭଗବତ ଗୀତାରେ ସମସ୍ତ ଜ୍ଞାନ ଅର୍ଜୁନକୁ ଦେଇସାରିଲା ପରେ ଆତ୍ମରେ ଭଗବାନ କହୁଛନ୍ତି ଜୟଂ ପରମ ଗୁହ୍ୟଂ ମଦ ଭକ୍ତେଶ୍ୱର ବିଧାସତି ନସ୍ମାତ୍ ମନୁଷ୍ୟେଶୁ କଶ୍ଚିତ୍ ମେ ପ୍ରିୟପୁତମ। ଭଗବାନ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ସାତଟି ଶ୍ଳୋକରେ ତାଙ୍କର କିଏ ପ୍ରିୟ ସେ ବିଷୟରେ କହିଛନ୍ତି, କିନ୍ତୁ ଅନ୍ତିମରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେଉଁମାନେ ମୋର ଏଇ ଯୋଉ ଗୁହ୍ୟତମ ଜ୍ଞାନ ଭଗବତ ଗୀତାରେ ମୁଁ ଦେଇଛି ବା ଭକ୍ତିକୁ ମୋର ବର୍ତ୍ତମାନ ପାଖରେ ପ୍ରଚାର କରନ୍ତି ତାଙ୍କଠାରୁ ଆଉ କେହି ଅଧିକ ପ୍ରିୟତମ ମୋର ନୁହନ୍ତି। ତେଣୁ ଏଇଥିରୁ ଆମେ ଜାଣିବା ଏ ଭଗବାନ କଥା ପ୍ରଚାର କେତେ ଗୁରୁତ୍ୱପୂର୍ଣ୍ଣ। ଆମର ଇସ୍କନ ପ୍ରତିଷ୍ଠାନ ଆଚାର୍ଯ୍ୟ ସୁଷମ ଦେଶୀ ଭକ୍ତି ବିଧାନ ସ୍ୱୟଂ ପ୍ରଭୁପାଦ ମହାରାଜ 1922 ମସିହାରେ ଯେତେବେଳେ ତାଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଥମ ଥର ପାଇଁ ସାକ୍ଷାତ କରୁଛନ୍ତି, ସେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କୁ କହିଥିଲେ ଯେ ତମେ ଇଂରାଜୀ ଭାଷାରେ ଜ୍ଞାନ ପ୍ରାପ୍ତ ହୋଇଛ, ତେଣୁ ତମର କର୍ତ୍ତବ୍ୟ ହେଉଛି ତମେ ପାଶ୍ଚାତ୍ୟ ଜଗତରେ ଏଇ ଇଂରାଜୀ ଭାଷାରେ ଭଗବାନ କଥା ପ୍ରଚାର କର। ତେଣୁ ପ୍ରଭୁପାଦ ମହାରାଜ କହିଥିଲେ ଯେ ଆମେ ବର୍ତ୍ତମାନ ସ୍ୱାଧୀନ ପ୍ରାପ୍ତ ହେଇନେ ପରାଧୀନ ହେଇ ରହିଛେ, ବ୍ରିଟିଶମାନଙ୍କର ପରାଧୀନ ହେଇ ରହିଛେ, ଆମ କଥା କିଏ ଶୁଣିବ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଯେ ଏଇ ଯୋଉ ଭଗବାନ କଥା ପ୍ରଚାର ଏତେ ଗୁରୁତ୍ୱପୂର୍ଣ୍ଣ, ସେ କୌଣସି ଦେଶର ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରିପାରିବ ନାହିଁ। ତେଣୁ ଏ କଥା ଶୁଣି ପ୍ରଭୁପାଦ ମହାରାଜ ସେ ନିଜକୁ ସଂକଳ୍ପ କଲେ କେମିତି ଭଗବାନ କଥା ପ୍ରଚାର କରାଯିବ। ଆଜି ସାରା ପୃଥିବୀରେ ଭଗବାନ କଥା ପ୍ରଚାର କରାଯାଉଛି। ମହାପ୍ରଭୁ ଆସିଥିଲେ 500 ବର୍ଷ ତଳେ, ସେ ଭବିଷ୍ୟତବାଣୀ ଦେଇଛନ୍ତି ପୃଥିବୀତେ ଆଚରିତ ନବରାଜି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ, ଭଗବାନ କଥା ସବୁଠାରେ ପ୍ରଚାର ହେବ। ତେଣୁ ଆଜି ସାରା ପୃଥିବୀରେ ପ୍ରଭୁପାଦ କୃପାରୁ ସବୁଠାରେ ଭଗବାନଙ୍କ ନାମ କୀର୍ତ୍ତନ ହେଉଛି, ଭଗବାନ କଥା ପ୍ରଚାର ହେଉଛି, ଭଗବାନଙ୍କର ପୂଜା ବିଧି ପ୍ରଚାର କରାଯାଉଛି। ଏବଂ ବିଶେଷ ଭାବରେ ଯେଉଁମାନେ ଏଇ ଦାୟିତ୍ୱ ଗ୍ରହଣ କରନ୍ତି ସେମାନେ ଭଗବାନ କୃପା ପ୍ରାପ୍ତ ହେବେ, ଇଏ ହେଉଛି ଆମ ଉପରେ ଦାୟିତ୍ୱ। ଅନ୍ୟର ଉପକାର କରିବା, ଅନ୍ୟମାନେ ଲୋକମାନେ ଭୌତିକ ଜଗତରେ ସେମାନେ ତୀର୍ଥାବରେ ଦଗ୍ଧିଭୂତ ହେଉଛନ୍ତି, ତେଣୁ ସେମାନଙ୍କୁ ଏଇ ଭଗବାନ କଥା ପ୍ରଚାର କରି ତାଙ୍କୁ ଆମେ ଉଦ୍ଧାର କରିବା। ସେଥିପାଇଁ ଆମର ଇସ୍କନ ଭୁବନେଶ୍ୱର କେନ୍ଦ୍ର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରଖାଯାଇଛି, ଏବଂ ଆମର ବିଶେଷ ଭାବରେ ଆମେ ଯେଉଁ ଡିପାର୍ଟମେଣ୍ଟରେ ଅଛୁ ସେ ହେଉଛି ଅଭୟଚରଣ କମ୍ୟୁନିକେସନାଲ ଡିପାର୍ଟମେଣ୍ଟ। ତେଣୁ ଏଇ ଡିପାର୍ଟମେଣ୍ଟ ତରଫରୁ ପ୍ରତି ରବିବାର ବିଭିନ୍ନ ସ୍ଥାନରେ ଭଗବାନ କଥା ପ୍ରଚାର କରାଯାଉଛି, ଭାଗବତ ଆଲୋଚନା କରାଯାଉଛି, ଏବଂ ମଝିରେ ମଝିରେ ଏହିଭଳି ଭାବରେ ଭାଗବତ ସପ୍ତାହ ମଧ୍ୟ ଅନୁଷ୍ଠାନ ଅନୁଷ୍ଠିତ ହେଉଛି। ତେଣୁ ଆମେ ଆପଣମାନଙ୍କୁ ଅନୁରୋଧ କରି ଆପଣମାନେ ମଧ୍ୟ ଏଠାରେ ଆମକୁ ସାହାଯ୍ୟ କରନ୍ତୁ, ଆମକୁ ସହଯୋଗ କରନ୍ତୁ, ଯାହାଫଳରେ କି ଆପଣମାନେ ମଧ୍ୟ ଭଗବାନ କୃପା ପ୍ରାପ୍ତ ହୋଇପାରିବେ। ତେଣୁ ଏଭଳି ଭାବରେ ଭାରତବର୍ଷ ପରେ ଏ ଯେଉଁ ଇଲାହାବାଦ ବର୍ଷର ଉତ୍ତରରେ ଗୁରୁ ବର୍ଷ ରହିଛି, ଯେଉଁ ଗୁରୁ ବର୍ଷରେ ଭୂଦେବୀ ବରାହଦେବଙ୍କର ଆବାହନ କ'ଣ ତାଙ୍କର ପ୍ରାର୍ଥନା କରୁଛନ୍ତି, ବିଭିନ୍ନ ଶ୍ଳୋକରେ ତାଙ୍କର ସବୁ ପ୍ରାର୍ଥନା କରିଛନ୍ତି, ହେଉଛି ଉତ୍ତର ଗୁରୁ ବର୍ଷ। ଉତ୍ତର ଗୁରୁ ବର୍ଷର ଉତ୍ତରରେ ହିରଣ୍ୟମୟ ବର୍ଷ ଅଛି, ଯେଉଁଠି ପିତୃଲୋକର ଯିଏ ଶ୍ରେଷ୍ଠ ରାଜା ଅର୍ଜମା ପିତୃଣା ଅର୍ଜମା ଚାଷ୍ମୀ ଭଗବତ ଗୀତା ଦଶମ ଅଧ୍ୟାୟରେ କୁହାଯାଇଛି, ସେ ଅର୍ଜମା ଭଗବାନ କୁର୍ମଦେବଙ୍କର ଆରାଧନା କରୁଛନ୍ତି। ଏବଂ ସବୁଠାରୁ ଉତ୍ତରରେ ରହିଲା ରମ୍ୟକ ବର୍ଷ, ଯେଉଁଠି ମନୁ ମହାରାଜ ଭଗବାନ ମତ୍ସ୍ୟଦେବଙ୍କର ଆରାଧନା କରୁଛନ୍ତି। ଏ ମତ୍ସ୍ୟଦେବଙ୍କର ଲୀଳା ବିଷୟରେ ଭାଗବତ ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ଆମେ ଶ୍ରବଣ କରିବା। ତେଣୁ ଏହିଭଳି ଭାବରେ 7ଟି ବର୍ଷ ବର୍ଣ୍ଣନା କରି ଉତ୍ତର ପୂର୍ବରେ ଗୋଟେ ବର୍ଷ ରହିଛି ଭଦ୍ରାସ ବର୍ଷ, ଭଦ୍ରାସ ବର୍ଷରେ କିଏ ଭଦ୍ରସବ ଭଗବାନ ହୟଗ୍ରୀବଙ୍କର ଆରାଧନା କରୁଛନ୍ତି। ଏବଂ ପଶ୍ଚିମରେ ରହିଛି ଗୋଟେ ବର୍ଷ, ତା ନାମ ହେଉଛି କେତୁମାଳ ବର୍ଷ, ତେଣୁ ସେଇ କେତୁମାଳ ବର୍ଷରେ ଲକ୍ଷ୍ମୀଦେବୀ ଭଗବାନ ଋଷିକେଶଙ୍କର ଆରାଧନା କରୁଛନ୍ତି। ଏହିଭଳି ଭାବରେ ବିଭିନ୍ନ ସ୍ଥାନମାନଙ୍କ ବର୍ଣ୍ଣନା କରି ତାପରେ ଭାରତବର୍ଷର ତଳେ ଯେଉଁ ସବୁ ରହିଛି ଲୋକ ସବୁ ରହିଛି, ସେ ଲୋକ ଯେଉଁ 7ଟି ଲୋକ ରହିଛି, ଅତଳ ବିତଳ ସୁତଳ ତଳାତଳ ମହୀତଳ ରସାତଳ ଏବଂ ପାତାଳ, ସେ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଏବଂ ଅନ୍ତିମରେ ସବୁଠାରୁ ନିମ୍ନରେ କ'ଣ ରହିଛି, ନର୍କ। ଯେଉଁମାନେ ପାପ କାର୍ଯ୍ୟ କରିବେ ସେମାନେ ସେଠି ଯିବା ପାଇଁ ତାଙ୍କ ପାଇଁ ସ୍ଥାନ ରିଜର୍ଭ ରହିଛି। ବିଭିନ୍ନ ନର୍କ ବିଷୟରେ ପଞ୍ଚମ ସ୍କନ୍ଧ ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କ ବିଷୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି। ଆମେ ବର୍ଣ୍ଣନା କରିବା ନର୍କ ଯୋଉ ତାମିଶ୍ର ଅନ୍ଧତାମିଶ୍ର ରୌରବ ମହାରୌରବ କୁମ୍ଭୀପାକ କାଳସୂତ୍ର ଅଶିପତ୍ର ବନମ ଶୁକରମୁଖ ଅନ୍ଧକୂପ କୃମିଭାଜନ ସନ୍ଦସ୍ତପ୍ତ ତପ୍ତ ସୂର୍ମୀ ବ୍ରଜକଣ୍ଟକ ସାମକୀ ବୈତରଣୀ କୁୟୋଦ ପ୍ରାଣରୋଧ ବିଶେଷଣ ଲାଳାବକ୍ଷ ସାରମେୟ କ୍ଷାର କର୍ଦ୍ଦମ ରକ୍ଷଗଣ ରକ୍ଷଗଣ ଭୋଜନ ଶୁଳକୃତ ଦ୍ୱନ୍ଦଶୁକ କପଟ ନିରୋଧନ ପର୍ଯ୍ୟାବର୍ତ୍ତନ ଶୁଚିମୁଖ ଇତି ଅଷ୍ଟାବିଂଶତି ନରକାଃ ବିବିଧା ଅଠେଇଶଟି ନର୍କର ବର୍ଣ୍ଣନା କଲେ। ନର୍କରେ କିଭଳି ଯୋଉ ଜୀବମାନେ ଯାଉଛନ୍ତି କିଭଳି ଯନ୍ତ୍ରଣା ପ୍ରାପ୍ତ ହେଉଛନ୍ତି ସେ ବିଷୟରେ ଶୁଣି ପରୀକ୍ଷିତ ମହାରାଜଙ୍କର ମନ ବହୁତ ଦୁଃଖ ହେଇଯାଇଛି। ତେଣୁ ଷଷ୍ଠ ସ୍କନ୍ଧର ଆରମ୍ଭରେ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି କେମିତି ସେମାନଙ୍କର ମଙ୍ଗଳ ହବ, କେମିତି ସେମାନେ ଉଦ୍ଧାର ହେବେ ନର୍କରୁ। ତେଣୁ ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆପଣ ଯୋଉ କଥା କହିଲେ ପାପ କାର୍ଯ୍ୟ ଜାଣତେ ହଉ ବା ଅଜାଣତେ ହଉ ସମସ୍ତେ ପାପ କାର୍ଯ୍ୟ କରୁଛନ୍ତି, ତେଣୁ ସମସ୍ତେ ନର୍କକୁ ଯିବାକୁ ପଡିବ, ତାହେଲେ କେମିତି ତାଙ୍କର ଉଦ୍ଧାର ହବ, କେମିତି ସେମାନେ ରକ୍ଷା ପାଇବେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଏଠି ଅଜାମ୍ବଳ ପ୍ରସଙ୍ଗ ଆସିବ କାହିଁକି ନା ନାମ ମାତ୍ର ବର୍ଣ୍ଣନା କରାଯିବ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯଦି ଯୋଉ ଜଣେ ପାପ କାର୍ଯ୍ୟ କରୁଛି ମୃତ୍ୟୁ ପୂର୍ବରୁ ଯଦି ତାର ପ୍ରାୟଶ୍ଚିତ ନ କରିବ ତାହେଲେ ତାକୁ ନର୍କ ଭୋଗିବାକୁ ପଡିବ, ଜନ୍ମଯନ୍ତ୍ରଣା ଜୀବଦଣ୍ଡ ଭୋଗିବାକୁ ପଡିବ। ତେଣୁ ବିଭିନ୍ନ ପ୍ରକାର କର୍ମ ପ୍ରାୟଶ୍ଚିତ ଜ୍ଞାନ ପ୍ରାୟଶ୍ଚିତ ଭକ୍ତି ପ୍ରାୟଶ୍ଚିତ ଏବଂ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ ଭିତରେ ବର୍ଣ୍ଣନା କରିଛନ୍ତି। ତେଣୁ ଅନ୍ତିମରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସକୃନ୍ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତଙ୍କ ଗୁଣ ରାଗି ଜୈରିହ ନ ତେଜମ ପାଶ ବୃତ୍ତିୟସ୍ତଦ୍ଭଟାନ ସ୍ୱପ୍ନେ ବିପଶ୍ୟନ୍ତି କ୍ଷୀର ନିଷ୍କୃତା। ସକୃନ୍ମନ ଗୋଟିଏ ଥର ଯଦି ମନ ଭଗବାନ ପାଦପଦ୍ମରେ ନିବେଶିତ ହେଇଛି, ସକୃନ୍ମନ କୃଷ୍ଣ ପାଦରବିନ୍ଦୟୋ ନିବେଶିତ ତତ୍ ଗୁଣ ରାଗି ଜୈରିହ ଏ ତ୍ରିଗୁଣ ଭିତରେ ରହିକରି ମଧ୍ୟ ଯଦି ଗୋଟିଏ ଥର ପାଇଁ ସେ ମନକୁ ଭଗବାନ ପାଦପଦ୍ମରେ ଲଗେଇ ଦେଇଛି ତାହେଲେ ନତେ ଜନମ ପାଶ ବୃତ୍ତ ଘଟା ତାହେଲେ ସେ ସ୍ୱପ୍ନରେ ମଧ୍ୟ ଯମଙ୍କର ଯୋଉ ଦୂତମାନଙ୍କର ବା ତାଙ୍କର ଯୋଉ ପାଶ ରହିଛି ଯୋଉ ପାଶରେ ସେ ନେଇଯାଆନ୍ତି ଆମେ ଶୁଣିବା ସେ କଥା ସେମାନେ ସ୍ୱପ୍ନରେ ମଧ୍ୟ ଦର୍ଶନ କରିବେ ନାହିଁ। ଗୋଟିଏ ଥର ଯଦି ଭଗବାନଙ୍କ ପାଖରେ ମନ ନିବେଶ କରିଛନ୍ତି ପରୀକ୍ଷିତ ମହାପ୍ରଭୁ ଭାବୁଛନ୍ତି ଗୋଟିଏ ଥର କରିଦେଲେ କଣ ଏତେ ସହଜରେ ଜଣେ ପ୍ରାୟଶ୍ଚିତ ପାଇଯିବ, ଏତେ ବଡ ବଡ ପାପ କଥା ଆପଣ କହିଲେ ଏତେ ପ୍ରକାର ପାପର ବର୍ଣ୍ଣନା କରିଛନ୍ତି ଆମେ ଚିନ୍ତା କରିପାରିବୁ ତାଙ୍କ ପ୍ରାୟଶ୍ଚିତ ଗୋଟିଏ ଥର ମନକୁ କୃଷ୍ଣ ପାଦ ଲଗେଇଦେଲେ ଉଦ୍ଧାର ପାଇବ ନା ହଁ କାହିଁକି କାହିଁକି ସେଥିରେ ସନ୍ଦେହ କଣ ଅଛି, ତା ଉଦାହରଣ ଅଛି ପରା ଅଜାମିଳ ଅଜାମିଳ କାନ୍ୟପୁର୍ଯ୍ୟେ ବିଜାକସ୍ତି ଦାସୀପତି ରଜାମିଳ ନାମ୍ନା ନଷ୍ଟ ସଦାଚାରୋ ଦାସ୍ୟା ସଂସର୍ଗ ଦୂଷିତା। ଅଜାମିଳ କାନ୍ୟପୁଜରେ ଉତ୍ତରପ୍ରଦେଶରେ କନୌଜ ରାଜ୍ୟ ଯୋଉ ଅଛି ସେ କାନ୍ୟପୁଜ ପୂର୍ବ ସମୟରେ କାନ୍ୟପୁଜ ତାଙ୍କ ନାଁ ଥିଲା, ସେଠିକାର ବ୍ରାହ୍ମଣମାନେ ଅତି ପବିତ୍ର ବହୁତ ନିଷ୍ଠାବାନ। ସେଇଭଳି ଭଳି ଜଣେ ବ୍ରାହ୍ମଣ ପରିବାରରେ କାନ୍ୟପୁଜ ଦ୍ୱିଜ କଶ୍ଚିତ ସେଭଳି ଜଣେ ବ୍ରାହ୍ମଣ ଥିଲେ କିନ୍ତୁ ସେ ଦାସୀପତି ଗୋଟେ ଦାସୀ ଗୋଟେ ବେଶ୍ୟାର ସଂସର୍ଗ ଦ୍ୱାରା ବେଶ୍ୟାର ଶବ୍ଦ ହେଇ ସେ ତାର ସମସ୍ତ କିଛି ନଷ୍ଟ ସବୁକିଛି ସଦାଚାର ନଷ୍ଟ ହେଇଗଲା। ତେଣୁ ସଦାଚାର ନଷ୍ଟ ହେଇଗଲେ ସବୁ ପ୍ରକାର ପାପ କାର୍ଯ୍ୟରେ ସେ ଲିପ୍ତ ହେଲା। ପାପରେ ଯୋଉ ଚାରୋଟି ସ୍ଥାନ ରହିଛି ଦିୟୁତମ ପାନମ ସ୍ତ୍ରୀୟମ ସୁନା ଯେତେ ଅଧର୍ମ ଚତୁର୍ବିଧା ଆମେ କହୁଥିଲୁ ପ୍ରଥମ ଦିନରେ ପରୀକ୍ଷିତ ମହାରାଜ ଏଇ ଚାରୋଟି ସ୍ଥାନ ଦେଇଛନ୍ତି କଳିକୁ ଦିୟୁତ କ୍ରୀଡ଼ା ନିଶାଦ୍ରବ୍ୟ ସେବନ ଅବୈଧ ସ୍ତ୍ରୀ ସଂଘ ଏବଂ ଜୀବ ହତ୍ୟା ଏଇସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି। ଇଏ ମୁଖ୍ୟ ହେଉଛି ପାପର ଚାରୋଟି ସ୍ଥାନ ଆହୁରି ଏଇଭଳି ଭାବରେ ଅନେକ ପାପ ରହିଛି କିନ୍ତୁ ଏଇ ସମସ୍ତ କିଛି ପାପ କରୁଥିଲେ ମଧ୍ୟ ଅଜାମିଳ, ଯେ କି ପିଲାଦିନେ ତାଙ୍କର ପିତା ଭଗବାନଙ୍କ ଭକ୍ତ ଥିଲେ, ବିଷ୍ଣୁଙ୍କର ଭକ୍ତ ଥିଲେ, ଶାଳବଣ ପୂଜା କରୁଥିଲେ, ତେଣୁ ସେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ ଏଇ ଭଗବାନଙ୍କ ସେବାରେ। ସେ ଯଦିଓ ପରେ ବିବାହ କଲେ ଏବଂ ତଥାପି ସେ ତାଙ୍କର ପିତାଙ୍କୁ ସାହାଯ୍ୟ କରୁଥିଲେ ଭଗବାନଙ୍କ ସେବାରେ। ଗୋଟେ ଥର ସେ ଯାଇଛନ୍ତି ବଣଙ୍କୁ କାଷ୍ଠ ସମେତ ଇତ୍ୟାଦି ସଂଗ୍ରହ କରିବା ପାଇଁ, ଫୁଲ ଫଳ ଇତ୍ୟାଦି ସଂଗ୍ରହ କରିବା ପାଇଁ। ସେ ଦେଖିଲେ ଗୋଟେ ଦୃଶ୍ୟ, ଗୋଟେ ଦାସୀ ଗୋଟେ ଶୂଦ୍ର ସହିତ, ଆଜିକାଲି ଯେମିତି ବିଭିନ୍ନ ଫିଲ୍ମରେ ସବୁ ଚାଲିଛି ନଗ୍ନ ଦୃଶ୍ୟ ସବୁ ରହିଛି, ସେଭଳି ଭାବରେ ସେ ବ୍ୟବହାର କରୁଛି, ମଦିରା ପାନ କରିଛି, ସଙ୍ଗୀତ ଗାନ କରୁଛି, ଉଲଗ୍ନ ହେଇଯାଉଛି, ଏଇଭଳି ଭାବରେ ପରସ୍ପର ଆଲିଙ୍ଗନ ଚୁମ୍ବନ ଇତ୍ୟାଦି ଚାଲିଛି। ଏ ଦୃଶ୍ୟ ଦେଖି ଯଦିଓ ଅଜାମିଳ ବହୁତ ଉନ୍ନତ ସ୍ଥିତିରେ ଥିଲେ, ବ୍ରାହ୍ମଣ ଥିଲେ, ସଦାଚାର ଥିଲା, ତାଙ୍କର ପତ୍ନୀ ଥିଲେ, କିନ୍ତୁ ତଥାପି ଏ ଦୃଶ୍ୟ ଦେଖି ତାଙ୍କ ପତନ ହେଇଗଲା, ତାଙ୍କର ମନ ଅସତ ସଙ୍ଗରେ ନିବୃତ ହେଇଗଲା, ମନ ଅସତ ସଙ୍ଗରେ ପଡ଼ିଗଲା। ତେଣୁ ସେ ଯୋଉ ତାଙ୍କର ଜ୍ଞାନ ଥିଲା, ଯୋଉ ଶାସ୍ତ୍ର ଅଧ୍ୟୟନ କରିଥିଲେ, ସେ ସବୁକୁ ଚିନ୍ତା କଲେ ଏସବୁ ଏଥିରୁ ମୁକ୍ତ ହେବା ପାଇଁ। ଦୁଷ୍ଟ କାମରେନ ବାହୁନା ପରିଡମ୍ବିତା ଜଗାମ ଉଚ୍ଛେ ବର୍ଷ ସେଇଭଳି ବିମୋହିତା ବିମୋହିତ ହେଇଗଲେ, କାରଣ ଦେଖିଲେ ସେ ଦାସୀ ଜଣକ ସେ ପୁରୁଷକୁ ଆଲିଙ୍ଗନ ବାହୁରେ ଆଲିଙ୍ଗନ କରି ରଖିଛି ଏବଂ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଉଦ୍ଦୀପକ କାର୍ଯ୍ୟ ସବୁ କରୁଛନ୍ତି, କାମ ଲିପ୍ତ ହୋଇକି ରହିଛି। ତେଣୁ ତାଙ୍କର ହୃଦୟରେ କାମନା ଜାଗ୍ରତ ହେଇଗଲା, ସେ ସ୍ତ୍ରୀ ପ୍ରତି କାମନା ଜାଗ୍ରତ ହେଇଗଲା। ତେଣୁ ସେ ଚେଷ୍ଟା କଲେ ସ୍ୱୟଂ ସ୍ତମ୍ଭୟନ ଆତ୍ମନାତ୍ମାନ ଯାବତ୍ ସତ୍ୱମ ଯଥାସୃତମ ନସ ସାହକ ସମାଧାତୁ ମନୋ ମଦନ ବ୍ୟତୀତ। ତାଙ୍କର ମନ ଏ ଯୋଉ ମଦନ ବ୍ୟତୀତ ହେଇଯାଇଛି, ମଦନ ଦ୍ୱାରା ଗ୍ରସ୍ତ ହେଇଯାଇଛି, ତେଣୁ ଯେତେ ତାଙ୍କର ଶାସ୍ତ୍ର ଅଧ୍ୟୟନ ଥିଲା, ଯେତେ ଶାସ୍ତ୍ର ପଢ଼ିଥିଲେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ କର୍ମେନ୍ଦ୍ରିୟାଣି ସଂଯମ୍ୟ ଜୟାସ୍ତେ ମନସା ସ୍ମରଣ ଇନ୍ଦ୍ରିୟାତ୍ମା ବିମୁଡ଼ାତ୍ମା ମିଥ୍ୟା ତାହା ଶୁଣୁଛନ୍ତି। ଆମେ ନିଜକୁ ଇନ୍ଦ୍ରିୟ ସବୁ କର୍ମକୁ ସଂଯୋଗ କରୁଛେ, ମାନେ କଣ କଣ୍ଟ୍ରୋଲ କରୁଛେ, ମନ ଇନ୍ଦ୍ରିୟାଣି ସଂଯମ୍ୟ ଭଗବାନଙ୍କର ବିଷୟରେ ଧ୍ୟାନ କରୁଛେ, କିନ୍ତୁ ମନରେ ଚିନ୍ତା କରୁଛେ, ଏଇ ଆସକ୍ତି ରହିଛି ମନରେ କାମ ବିଷୟରେ ଚିନ୍ତା କରୁଛେ ଏବଂ ମିଥ୍ୟାଚାର ବୋଲି କୁହାଯାଉଛି। ତେଣୁ ଏଇସବୁ ବିଷୟରେ ଯୋଉ ଶାସ୍ତ୍ର ଜ୍ଞାନ ନିର୍ଦ୍ଦେଶ ରହିଛି ସେସବୁ ସେ ଚିନ୍ତା କରୁଛନ୍ତି, ଏଇ ମନକୁ କେମିତି ମଦନ ଠାରୁ ଦୂରେଇ ନେବେ, କିନ୍ତୁ ସେ ନସାଙ୍ଗ ସଫଳ ହେଇପାରିଲେ ନାହିଁ, ନିଜ ମନକୁ କଣ୍ଟ୍ରୋଲ କରିପାରିଲେ ନାହିଁ, ମନ ସେ ସ୍ତ୍ରୀ ପ୍ରତି ଧାବିତ ହେଲା, ଯଦିଓ ନିଜର ପତ୍ନୀ ଅଛି ତଥାପି ସେ ସ୍ତ୍ରୀ ପ୍ରତି ଧାବିତ ହେଲା। ତେଣୁ ସବୁ ପ୍ରକାର ସେ ତାଙ୍କ ନିଜ ସ୍ତ୍ରୀକୁ ବିଦାୟ କରିଦେଲେ, ନିଜ ପିତାଙ୍କୁ ବିଦାୟ କରିଦେଲେ, ତାଙ୍କ ମା ମଧ୍ୟ ବିଦାୟ କରିଦେଲେ ଏବଂ ସେ ସ୍ତ୍ରୀମାନେ ସେ ସ୍ତ୍ରୀକୁ ଆଣି ବେଶାକୁ ଆଣି ତା ସହିତ ସଙ୍ଗ କରି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ନିଯୁକ୍ତ ରହି ଏଇଭଳି ଭାବରେ ତାଙ୍କର 10ଟି ପୁତ୍ର ଜାତ ହେଇଛି। 10ମ ପୁତ୍ରର ବୟସ ଯେତେବେଳେ 5 ବର୍ଷ ହେଇଛି, ତାଙ୍କର ବୟସ 88 ବର୍ଷ, ସେହି ସମୟ ତାଙ୍କର ଅନ୍ତିମ ସମୟ ଆସିଗଲା। 3 ଜଣ ଗମରାଜ ଭୂତକୁ ଦେଖି ବିକଟାଳ ରୂପ ସବୁ ରହିଛି ଦେଖି ସେ ବହୁତ ଭୟଭୀତ ହେଇଯାଇଛନ୍ତି ଏବଂ ସେ ତାଙ୍କର ପୁତ୍ର ନାରାୟଣଙ୍କୁ ଡାକୁଛନ୍ତି। ଦୂରେ କ୍ରୀଡ଼ାନକା ସତ୍ୟ ପୁତ୍ର ନାରାୟଣ ହାୟମ ପ୍ଲାବିତେନ ଶୁଣେ ଆଜୁ ହାବ ଆକୁଳେନ୍ଦ୍ରିୟ। ଏ ଯୋଉ ଯମରାଜଙ୍କ ପୁତ୍ରମାନଙ୍କୁ ଦେଖି ଭୟଭୀତ ହେଇଯାଇଛନ୍ତି, ତେଣୁ ସେ ପାଖରେ ବା ଦୂରରେ ଟିକେ ଦୂରରେ ତାଙ୍କର ଯୋଉ 5 ବର୍ଷର କନିଷ୍ଠ ପୁତ୍ର ଥିଲା ତା ପ୍ରତି ବହୁତ ଆସକ୍ତି ଥିଲା, ତାର ନାମ ଥିଲା ନାରାୟଣ। କିଭଳି ନାରାୟଣ ନାମ ହେଲା ତା ପାଇଁ ମଧ୍ୟ ବିଭିନ୍ନ ଆଚାର୍ଯ୍ୟମାନେ କହିଛନ୍ତି। ତେଣୁ ଯାହା ହଉ ସେ ନାରାୟଣଙ୍କୁ ପୁତ୍ର ନାରାୟଣ ହାୟମ ହେ ନାରାୟଣ ଆସ ଏଠି କହିବି, ତେଣୁ ପ୍ଲାବିତେନ ଶୁଣୁଛି ଆଖିରୁ ଲୁହ ବହିଯାଉଛି, ଉଚ୍ଚ ସ୍ୱରରେ ସେ ଡାକୁଛି ନାରାୟଣଙ୍କୁ। ଆଜୁ ଭାବ ଆକୁଳେନ୍ଦ୍ରିୟ, ଆକୁଳ ଇନ୍ଦ୍ରିୟ ମାନେ ସବୁ ବ୍ୟାକୁଳ ବ୍ୟାକୁଳ ହେଇଯାଉଛନ୍ତି। ସେ ସବୁ ଏବେ ଭୟଙ୍କର ରୂପ ଦେଖି ଯମରାଜ ଭୂତ 3 ଜଣ କାହିଁକି ଆସିଥିଲେ ନା, ଆମେ 3 ପ୍ରକାର ପାପ କାର୍ଯ୍ୟ କରୁଛେ, କାୟ ମନ ଏବଂ ବାକ୍ୟ 3 ପ୍ରକାର ପାପ କାର୍ଯ୍ୟ କରୁଛେ। ତେଣୁ ଏଇ ଯୋଉ ଭଗବାନଙ୍କର ନାରାୟଣଙ୍କର ନାମ ହେଉଛି ଭଗବାନଙ୍କର ନାମ, भगवान का नाम जपर द्वारा जुहार उच्चारित होला से समय संगे संगे भगवान विष्णु कर नारायण कर चार जन पुता से पहुंच गले एवं यमराज कर दूत मैंने तार जो रही स्थूल शरीर रही स्थूल शरीर भितर गोटे सूक्ष्म शरीर रही मन बुद्धि एवं अहंकार ये तीनोटी तत्व को नहीं सूक्ष्म शरीर रही सूक्ष्म शरीर को नापी पास बाधि नहीं जाते गोटे मिनिट्रे गोटे सेकेंड को से नहीं जाते कि समय मजा मिले नारायण नाम पाई सांगे सांगे चारिज नारायण भूता से उपस्थित बाधा दे मन कर नहीं पार नहीं भाव कही तेणु जमराज दूत मैंने जीवन में प्रथम थर पाई प्रतिहत रूप देखी नारायण जो रही दूत मान रूप देखी से मुग्ध हो जाते सुंदर रूप सच्चिदानंदमय रूप सच्चिदानंद विग्रह भगवान जो भाव गंधर्व कोटि कमनीयम विशेष शोभम गोटे गंधर्व रूप रही भगवान तेणु भगवान पार्षद मान से भाव रूप रही रूप देखिए मुग्ध हो जाटार रूप भयंकर रूप कि शंख चक्र गदापति धरी उपस्थित रही देखी मत भय कर कहते आपण बहुत भद्र भद्र व्यक्ति आपद्र व्यक्ति सपोर्ट कहीं दौर कहीं सपक्ष कौन ये पापी व्यक्ति आम नाक चाहू आम नाक चाहू जमराज जो रही नर्क रही दिखा दंड दिजाव कारण ये बहुत प्रकार पाप कार्य कर पापर डिश वर्णना कर आम जमराज दूत धर्मराज दूत तुम धर्मराज दूत धर्म कौन जान मृतम धर्मस्थ न तत्तम चेचा धर्मस्थ लक्षण जुआ धर्मराज से जदि निर्देश कर तुम जदि धर्मराज दूत भी कौच कौन धर्म कह देखे कौन धर्म जान ठीक है तो भर कथबर्तन हो कि आम संक्षेप कह तेणु से जो धर्मराज दूत मानने जो धर्म विषय कही वेद विषय त्रिगुण विषय धर्म कही त्रिगुणिया विषय वेद निश्चित नैत्र गुण भवागुण से उन्नत जो रही धर्म पर धर्म से विषय से जानना तेणु ये पापर लिस्ट कहले जमराज दूत मान भावुले ये बोध बहुत पापी व्यक्ति जापारी ना उधार करने आस जान लें छाड़देवे कि नारायण दूत मान कहे जानपर ये समस्त कृत निर्देश समस्त पाप मुक्त हो जाती जब व्याज हार दिवसो नाम स्वस्थ घरे भगवान हरिंदर नाम उच्चारण कर गोटे गोटे जीवन कथा कह तो जन्म कोटी अंशापी गोटे जन्म पाप से मानते दूर हो जाए नष्ट मान भस्मीभूत हो जा कारण विवश भाव से भगवान हरिंदर नाम जमरु जन जमराज आश्चर्य केते बड़े से भगवान नाम ने से तो पुओ को डाक पुओ थी तमें आज धर्मराज धर्म जान सांकेत्य पारियासं स्तवं भेड़न भेबा वैकुंठ नाम ग्रहणम अशिषाभार विदु ये चारि प्रकार नाम भाष रही किए संकेत कर डाकुची किए परिहास डाकुची किए ड्रामा रोल कर डाकुची किए बा झड़ार से भगवान का नाम रोची किंतु ये हूँ नाम भाष नामावास अजामिल वैकुंठ कलरी नामावास ने वैकुंठ कल भगवान नाम से नहीं तेणु जमराज दूत मैंने कौन से उपाय न पाई चली जाती जमराज को पचास बहुत क्रोध प्रकाश कर किए से शास्त्रकारी अच्छा कत दंड धारणकारी अच्छा आम जानते आपण एक दंड धारण करी भगवत गीता भगवान दंडो दान अस्मी जमराज हो भगवान कौन जन विभूति जमराज कह कौन घटना कौन ना आज मृत्युवरण करज्ञा पालन कर चारिज ये सुंदर व्यक्ति से अजाम कौन गोटे नारायण नाम नाला लक्ष्य कर चारिज व्यक्ति आसगले शख चक्र गापन धरी आमको हत्या कर धरिकी पल ना तुम बहुत भाग्यवान तुम्हें भगवान दूत को दर्शन कल तेणु ତମେ କଣ ଧର୍ମ ବିଷୟରେ ଜାଣିଛ? ମୁଁ ତମକୁ ଉଚ୍ଚତର ଧର୍ମ ବିଷୟରେ କହିନି। ଧର୍ମ ସାକ୍ଷାତ ଭଗବତ ପ୍ରଣୀତମ ନ ବୈଗିକ ବିଷୟ ନା ପିଲେବା ନ ଶ୍ରୀତ ମୁଖ୍ୟ ଅସୁରା ମନୁଷ୍ୟା କୁଦୂର ବିଦ୍ୟା ଚାରଣ ଦେ। ଧର୍ମ ବିଷୟରେ ତମେ କଣ ଜାଣିବ? ବଡ଼ ବଡ଼ ବ୍ୟକ୍ତିମାନେ କିଏ ଦେବତାମାନେ ମୁନି ଋଷି ମାନେ ସେମାନେ କିନ୍ତୁ ଜାଣିପାରୁନାହାନ୍ତି, ଆଉ ତମେ କଥା କଣ କହିବା? ତେଣୁ ଏଇଟା ଆଜିଠୁ ଜାଣ, ସବୁ ସେ ଶ୍ରେଷ୍ଠ ଧର୍ମ ହଉଛି କଣ ନା ଏକବାମ ଏବଂ ଲୋକେଶ୍ୱିନ ପୁଂସା ଧର୍ମ ଭରସ୍ମତ ଭକ୍ତି ଯୋଗ ଭଗବତୀ ତାର ନାମ ପ୍ରଣାମୀ। ସବୁଠାରୁ ଶ୍ରେଷ୍ଠ ଧର୍ମ ହଉଛି ଭଗବାନଙ୍କର ନାମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ତେଣୁ ଯମରାଜ ମନ୍ତ୍ର କହୁଛନ୍ତି ତାହେଲେ ଆମର ଚାକିରି ଚାଲିଗଲ ତ, ରହିଲା ବେଳେ ଲାଗୁନି ନା କାହିଁକି? ଇଏ ତ ଭଗବାନ ନାମ ଉଚ୍ଚାରଣ କରୁଛନ୍ତି ନା ନା ନା, ଆହୁରି ବ୍ୟକ୍ତି ଅଛନ୍ତି ଯିଏ ଭଗବାନଙ୍କ ନାମ ନେଉନାହାନ୍ତି। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ ଚେତସ୍ତନ ସ୍ମରତି ଚରଣାରବିନ୍ଦମ କୃଷ୍ଣାୟ ନୋ ନମତି ଯଚ୍ଛିର ଏକଦାପି ତାନାନ ତ୍ୱମ୍ ନ ସତୋକୃତ ବିଷ୍ଣୁ କୃତାନ। ସେମାନେ ମୋ ପାଖକୁ ଆଣିବ, ସେ ବଦମାସ ସେ ଅସାଧୁ ବ୍ୟକ୍ତି ହେଉଛି ଅସାଧୁ ବ୍ୟକ୍ତିର ଲକ୍ଷଣ। ସାଧୁର ଲକ୍ଷଣ ବର୍ଣ୍ଣନା କରାଯାଇଛି, ଆମେ ବର୍ଣ୍ଣନା କରିଥିଲେ କପିଳଦେବ ବର୍ଣ୍ଣନା କରିଥିଲେ ସାଧୁର ଲକ୍ଷଣ, ଦୁଇଟି ଲକ୍ଷଣ ଆଲୋଚନା କରିଥିଲେ। ତେଣୁ ଇଏ ହେଉଛି ଅସାଧୁ ବ୍ୟକ୍ତି, କିଏ ନା ଜିହ୍ୱା ପାଇକରି ଯେ ଭଗବାନଙ୍କର ଗୁଣ ନାମ ଧାରଣ ଧ୍ୟାନ କରୁନି ବା ଉଚ୍ଚାରଣ କରୁନି। ତେଣୁ ଯମରାଜ ମନ୍ତ୍ର ଚିନ୍ତା କରୁଛନ୍ତି ଯାହାର ଜିହ୍ୱା ନାହିଁ ସେ ତ କହିପାରିବନି, ଆପଣ ତାକୁ ଜିହ୍ୱା ଦେଇନାହାନ୍ତି ନା। ଚେତସ୍ତ ନ ସ୍ମରତି ତ ଚରଣାରବିନ୍ଦ, ଚେତ ବା ମନରେ ଯଦି ଭଗବାନଙ୍କ ପାଦପଦକୁ ଚିନ୍ତା ନ କଲା ବା କୃଷ୍ଣାୟ ନୋ ନମନ୍ତି ଚିର ଏକଦାପି ନିଜ ଶିରକୁ ନିଜ ମସ୍ତକକୁ ଭଗବାନ ପାଦପଦରେ ନ ଲଗେଇଲା ମୁଣ୍ଡ ନ ନୁହାଇଲା ତାହେଲେ ତା ନାମ ଧମ ସେମାନେ ମୋ ପାଖକୁ ଆଣିବେ। ଏଇଭଳି ଭାବରେ ଏଇ ସବୁ ତିନୋଟି ଅଧ୍ୟାୟରେ ଏଇ ନାମ ନାମର ମହାତ୍ମ ଏବଂ ଅଜାମର ସଂଖ୍ୟା ସେ ବର୍ଣ୍ଣନା କରିସାରି ଚତୁର୍ଥ ଅଧ୍ୟାୟରେ କହୁଛନ୍ତି ଯେ ଆମେ ଯେଉଁ କଥାକାରୀ ଶ୍ରବଣ କରିଥିଲେ ଯେଉଁ ପ୍ରଚେତାମାନ କଥା, ସେଇ ପ୍ରଚେତାମାନଙ୍କର ପୁତ୍ର ହେଉଛନ୍ତି ଦକ୍ଷ। ଆମେ ଶୁଣିଥିଲେ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ସେ ଶିବ ପ୍ରତି ଅପରାଧ କରି ଗୋଟେ ଛାଗ ମୁଣ୍ଡ ପ୍ରାପ୍ତ ହୋଇଥିଲେ, ଛେଳିର ମସ୍ତକ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ସେ ନିଜକୁ ବହୁତ ଅପମାନିତ ବୋଧ କରୁଥିଲେ। ତେଣୁ ସେ ଶରୀର ତ୍ୟାଗ କରି ଏହି ପ୍ରଚେତାମାନଙ୍କ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ତାଙ୍କ ନାମ ହେଉଛି ପ୍ରାଦିତ ଦକ୍ଷ। ତେଣୁ ସେ ଯେତେବେଳେ ଜନ୍ମଗ୍ରହଣ କଲେ ସେ ପୁଣି ଚାଲିଲେ ଭଗବାନଙ୍କର ଆରାଧନା କରିବା ପାଇଁ, ପ୍ରଜା ସୃଷ୍ଟି କରିବେ, ସେ ମଧ୍ୟ ପ୍ରଜାପତି ହେଲେ ପ୍ରଜା ସୃଷ୍ଟି କରିବେ। ଏହିଭଳି ଭାବରେ ପ୍ରଜା ସୃଷ୍ଟି କରିବା ପାଇଁ ଭଗବାନଙ୍କର ହଂସକୁ ଯେ ସ୍ତୁତି, ସେ ଭଗବାନ ସ୍ତୁତି କରିଛନ୍ତି। ସ୍ତୁତି କଲା ପରେ ଯେତେବେଳେ ଭଗବାନ ଆବିର୍ଭାବ ହେଇଛନ୍ତି ସେତେବେଳେ ସେ କହୁଛନ୍ତି ଯେ ମୁଁ କେମିତି ପ୍ରଜା ସୃଷ୍ଟି କରିବି, ସେଥିପାଇଁ ମୋତେ କୃପା କରନ୍ତୁ। ତେଣୁ ଭଗବାନ ତାଙ୍କୁ ପ୍ରଦାନ କଲେ ପଞ୍ଚଜଣଙ୍କର କନ୍ୟାଙ୍କୁ ପ୍ରଦାନ କରିଛନ୍ତି, ଯାହାଙ୍କୁ ନେଇକି ସେ ପ୍ରଥମେ 10,000 ପୁତ୍ରକୁ ସୃଷ୍ଟି କରିଛନ୍ତି। ତାଙ୍କ ନାମ ହେଉଛି ହର୍ଯ୍ୟଶ୍ୱ, ହର୍ଯ୍ୟଶ୍ୱଙ୍କୁ ସୃଷ୍ଟି କରିଛନ୍ତି ଯେ ହର୍ଯ୍ୟଶ୍ୱ 10,000 ପୁତ୍ରକୁ ସୃଷ୍ଟି କଲେ, ସୃଷ୍ଟି କରି ତାପରେ ସେ ତେଣୁ 10,000 ପୁତ୍ରଙ୍କୁ ସୃଷ୍ଟି କରି ତାଙ୍କୁ ପଠାଇଲେ ଭଗବାନଙ୍କର ଆରାଧନା କରିବା ପାଇଁ, ପ୍ରଜା ସୃଷ୍ଟି କରିବା ପାଇଁ। ତେଣୁ ସେମାନେ ସମସ୍ତେ ଯାଇ ନାରାୟଣ ସରରେ ଭଗବାନଙ୍କର ଆରାଧନା କରିବା ପାଇଁ ଯାଇଛନ୍ତି, ଏବଂ ଯେତେବେଳେ ନାରଦ ମୁନି ଜାଣିଲେ କଥା ଏଇ 10,000 ପୁତ୍ର ଏମାନେ ହେଉଛନ୍ତି ତାଙ୍କର ଭକ୍ତିର ଅଧିକାର ରହିଛି, ଏମାନେ ଏ ସଂସାରରେ ଲିପ୍ତ ହେବା ପାଇଁ ଉଦ୍ଦିଷ୍ଟ ନୁହନ୍ତି, ତେଣୁ ତାଙ୍କୁ ସେ 10ଟି କୁଟ ପ୍ରଶ୍ନ ପଚାରିଛନ୍ତି। ତମେ କଣ ପ୍ରଜା ସୃଷ୍ଟି କରିବ, ତମେ ସୃଷ୍ଟିର ଅନ୍ତ ଜାଣିଛ? ଏଇଭଳି ଭାବରେ ଏତେ 10ଟି ପ୍ରଶ୍ନ ପଚାରିଲେ କୁଟ ପ୍ରଶ୍ନ, ଯାହାକୁ ଚିନ୍ତା କରି ସେ ଆଉ ସଂସାର ଧର୍ମ ଲିପ୍ତ ନହି ବୈରାଗ୍ୟ ଗ୍ରହଣ କରିଗଲେ। ତେଣୁ ଏ କଥା ଜାଣିଲା ପରେ ଦକ୍ଷ ମନ୍ତ୍ରରେ ପୁଣି 1,000 ପୁତ୍ରକୁ ସୃଷ୍ଟି କରିଛନ୍ତି, ତାଙ୍କୁ ମଧ୍ୟ ପଠାଇଛନ୍ତି ତମେ ଯାଅ ତପସ୍ୟା କରି ପ୍ରଜା ସୃଷ୍ଟି କର। ତାଙ୍କୁ ମଧ୍ୟ ନାରଦ ଭିକାରୀ କରିଦେଇଛନ୍ତି। ତେଣୁ ନାରଦ ଚିନ୍ତା କରୁଛନ୍ତି ଯେ ମୁଁ ଏମାନଙ୍କ ପୁତ୍ରକୁ ଉଦ୍ଧାର କରିଦେଲି, ଏବେ ପିତାଙ୍କୁ ଉଦ୍ଧାର କରିବା ପାଇଁ ଯିବି। ତେଣୁ ସେ ଯାଇଛନ୍ତି ଯେତେବେଳେ ଦକ୍ଷଙ୍କ ପାଖକୁ। ଦକ୍ଷ ନାରଦ ଦେଖି ପ୍ରଥମ ପୂର୍ବ ଜନ୍ମରେ ଶିବଜୀଙ୍କ ପ୍ରତି ଅପରାଧ କରିଥିଲେ, ଏଇ ଜନ୍ମରେ ନାରଦ ପ୍ରତି ମଧ୍ୟ ଅପରାଧ କଲେ, ତାକୁ ଅଭିଶାପ ଦେଇଛନ୍ତି। ତନ୍ତୁ ପୁତନ ଜନ୍ମଷ୍ଟମ ଅଭଦ୍ରମ ମଚର ପୁନଃ ତସ୍ମାତ୍ ଲୋକୀ ସୁତି ମୂଳ ନ ହୁଏ ପ୍ରମଥ ପଦମ। ମୁଁ ତୁମକୁ ଅଭିଶାପ ଦେଉଛି, ତମେ ତିନି ଦିନରୁ ଅଧିକ ଗୋଟେ ସ୍ଥାନରେ ରହିପାରିବ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି ଆମେ ସବୁ ସେଇ ପରମ୍ପରାରେ ଆସି ସେଇ ଅଭିଶାପ ଭୋଗ କରୁଛେ, ତେଣୁ ପ୍ରଭୁପାଦ ମହାରାଜ ଗୋଟେ ସ୍ଥାନରେ ବେଶୀ ସମୟ ରହିପାରନ୍ତି ନାହିଁ। ସବୁଆଡ଼େ ସେ ଯାଆନ୍ତି ଭଗବାନ କଥା ପ୍ରଚାର କରିବା ପାଇଁ। ସେଇ ପରମ୍ପରାରେ ଯେଉଁମାନେ ଆସୁଛନ୍ତି ସେମାନେ ଗୋଟିଏ ସ୍ଥାନରେ ବେଶୀ ସମୟ ରହିପାରନ୍ତି ନାହିଁ, ସେମାନେ ବିଭିନ୍ନ ସ୍ଥାନକୁ ଯାଆନ୍ତି ପ୍ରକୃତିର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ନାରଦ ମୁନି ସେ ଅଭିଶାପକୁ ବହୁତ ସାଦରରେ ଗ୍ରହଣ କଲେ, ବହୁତ ଆନନ୍ଦରେ ଗ୍ରହଣ କଲେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛି ସାଧୁ, ସାଧୁର ଲକ୍ଷଣ। ତାଙ୍କୁ ଅଭିଶାପ ଦେଲେ ମଧ୍ୟ ସେ ସେଥିପ୍ରତି ବିଚଳିତ ହୁଅନ୍ତି ନାହିଁ, ଏଟା ଗ୍ରହଣ କରିଯାଆନ୍ତି। ତେଣୁ ଏହିଭଳି ଭାବରେ ଦକ୍ଷ ବର୍ଷ ବର୍ଣ୍ଣନା କଲେ। ଦକ୍ଷ ତାପରେ ଷାଠିଏଟି କନ୍ୟା ସୃଷ୍ଟି କଲେ। ଷାଠିଏଟି କନ୍ୟା ଭିତରୁ ଯୋଉ ରହିଛି ତେର ଜଣ କନ୍ୟାଙ୍କୁ ବିବାହ ଦେଲେ କଶ୍ୟପଙ୍କୁ। ତେଣୁ କଶ୍ୟପଙ୍କର ଯୋଉ ରହିଛି ଦ୍ୱାଦଶ ଆଦିତ୍ୟ, ଜୀବସ୍ୱାନ, ଅର୍ଦ୍ଧମା, ପୁଂସ, ତ୍ୱଷ୍ଟା, ସବିତା, ଭଗ, ଧାତା, ବିଧାତା, ବରୁଣ, ମିତ୍ର, ଶକ୍ର। ଶକ୍ର ହେଉଛନ୍ତି ଇନ୍ଦ୍ରଦେବ, ଯିଏକି ଶହେ କ୍ରତୁ ଯଜ୍ଞ କରିଛନ୍ତି। ତାଙ୍କର ଷଟ୍ ଫର୍ମ ହେଉଛି ନାମର ଶକ୍ର ଶତକ୍ରତୁ। ଗୁରୁକ୍ରମ ହେଉଛନ୍ତି ଭଗବାନ ବାମନ ଦେବ, ତାଙ୍କ ବିଷୟରେ ଭାଗବତ ସମ୍ମିଳନୀ ଶ୍ରବଣ କରିବା। ତେଣୁ ଏହିଭଳି ଭାବରେ ଦ୍ୱାଦଶ ଆଦିତ୍ୟ ଏମାନଙ୍କୁ ଯେ ଶକ୍ର ଶତକ୍ରତୁ ଯେ ଇନ୍ଦ୍ର, ସେ ଦେବତାମାନଙ୍କ ରାଜା ହୋଇଛନ୍ତି। ଦେବତା ଦେବଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି। କେତନ ଗୁପ୍ତା ସ୍ୱର୍ଗ ଲୋକ ବିଶାଳ ରହିଛି ତାଙ୍କର ଐଶ୍ୱର୍ଯ୍ୟ, ଭଗବତାନ ଅବଧାରେ ବର୍ଣ୍ଣନା କରାଯାଇଛି। ତେଣୁ ଏତେ ଐଶ୍ୱର୍ଯ୍ୟ ରହିଛି, ସେ ଐଶ୍ୱର୍ଯ୍ୟରେ ମଦମଦ୍ଧ ହେଇ ଥରେ ଯେତେବେଳେ ତାଙ୍କର ସଭାରେ ରାଜସଭାରେ ସେ ଦେଖୁଛନ୍ତି ବିଭିନ୍ନ ଅପସରାମାନେ ନୃତ୍ୟ କରୁଛନ୍ତି, ପାଖରେ ପତ୍ନୀ ସତୀଦେବୀ ରହିଛନ୍ତି। ଏଇଭଳି ଭାବରେ ତାଙ୍କର ଯେଉଁ ମଦମଦ୍ଧ ଅବସ୍ଥା ହେଇଯାଇଛି, ସେହି ସମୟରେ ତାଙ୍କର ଗୁରୁ ଯେତେବେଳେ ବୃହସ୍ପତି ଯେତେବେଳେ ଆସି ପହଞ୍ଚନ୍ତି, ଆଉ ସବୁଦିନ କେତେ ନମସ୍କାର କରିବେ, କେତେ ପ୍ରଣାମ କରିବେ, ଚିନ୍ତା କରିବେ ଉଠୁନାହାନ୍ତି। ସେ ସିଂହାସନ ସମସ୍ତେ ତାଙ୍କୁ ପ୍ରଣାମ କରୁଛନ୍ତି, ସିଏ ପୁଣି କାହାକୁ ପ୍ରଣାମ କରିବେ। ଏଇଭଳି ଚିନ୍ତା କରିଦେଲା ବେଳେ ବୃହସ୍ପତି ଜାଣିପାରିଲେ, କହିଲେ ମୋର ଶିଷ୍ୟର ବହୁତ ଗର୍ବ ହେଇଯାଏ, ତେଣୁ ସେ ପଳେଇ ଗଲେ, ଚାଲିଗଲେ। ସେତେବେଳେ ଇନ୍ଦ୍ରଙ୍କର ବୁଦ୍ଧି ଫେରିଲା, କହିଲେ ଆରେ ମୁଁ ବଡ଼ ଅପରାଧ କରିଦେଲି, ଗୁରୁ ଆସିଲେ ମୁଁ ତାଙ୍କୁ ସମ୍ମାନ ଜଣେଇଲି ନାହିଁ, ରାକ୍ଷସ ଭଳିଆ ଆଚରଣ କଲି। ଏଇଭଳି ଭାବରେ ଯେତେବେଳେ ବ୍ୟତିବ୍ୟସ୍ତ ହେଇ ଗୁରୁଙ୍କ ପାଖକୁ ଯାଉଛନ୍ତି, ଆଉ ଗୁରୁ ନାହାନ୍ତି, ଗୁରୁ ନିଜକୁ ଲୁଚେଇ ଦେଇଛନ୍ତି, ଛପେଇ ଦେଇଛନ୍ତି କି ବୃହସ୍ପତି। ତେଣୁ ତାଙ୍କର ଭାଇ ପଡ଼ିଗଲା, ଏ କଥା ଏ ଖବର ପଡ଼ିଗଲା ଅସୁରମାନଙ୍କ ପାଖରେ। ଅସୁରମାନଙ୍କର ଯେ ଗୁରୁ ଶୁକ୍ରାଚାର୍ଯ୍ୟ ଅସୁରମାନଙ୍କୁ ପ୍ରେରଣ କଲେ ଦେବତାମାନଙ୍କୁ ପରାସ୍ତ କରିବା ପାଇଁ, ତାଙ୍କୁ ସେ ଯୁଦ୍ଧ କରିବା ପାଇଁ, ଦେବତାମାନେ ପରାସ୍ତ ହେଇଗଲେ। ତେଣୁ କଣ କରାଯିବ, ତେଣୁ ବ୍ରହ୍ମାଙ୍କ ପାଖରେ ଯାଇ ପ୍ରାର୍ଥନା କରିଛନ୍ତି। ବ୍ରହ୍ମା କହିଲେ ତମେ ଏଭଳି କାହିଁକି ଭୁଲ କରୁଛ, ଗୁରୁଙ୍କୁ ସବୁବେଳେ ସମ୍ମାନ ପ୍ରଦର୍ଶନ କରିବ। ଚକ୍ଷୁଦାନ ଦିନ ଦେଇ ଜନ୍ମେ ଜନ୍ମେ ପ୍ରଭୁ, ସେଇ ସବୁବେଳେ ପାଇଁ ସେ ତମର ପ୍ରଭୁ। ଯାହା ହଉ ଭୁଲ ହେଇଯାଇଛି, ତମେ ବର୍ତ୍ତମାନ ଯୋଉ ତ୍ୱଷ୍ଟା ଯୋଉ କୁହାଗଲା ତାଙ୍କର ପୁତ୍ର ବିଶ୍ୱରୂପ, ତାଙ୍କୁ ତମେ ଗୁରୁ କର। ତେଣୁ ସେ ତାଙ୍କୁ ଗୁରୁ କରି ବିଶ୍ୱରୂପ ତାଙ୍କୁ ନାରାୟଣ କବଚ ପ୍ରଦାନ କରିଛନ୍ତି। ସେ ନାରାୟଣ କବଚ ପ୍ରାପ୍ତ ହେଇ ସେ ପୁଣି ଶକ୍ତିଶାଳୀ ହେଇଯାଇଛନ୍ତି ଏବଂ ଅସୁରମାନଙ୍କୁ ପରାସ୍ତ କରିଛନ୍ତି। କିନ୍ତୁ ଦେବତାମାନେ ଦେଖିଲେ ଯଦିଓ ବିଶ୍ୱରୂପ ତାଙ୍କର ଗୁରୁ ଅଛନ୍ତି, କିନ୍ତୁ ଅସୁରମାନଙ୍କର ବଳ କମୁନି, ଅଧିକ ହେଇକା ଯାଉଛି। ତେଣୁ ସେ ଜାଣିବାକୁ ପାଇଲେ ଯେ ତାଙ୍କର ବିଶ୍ୱରୂପ, ଯେ ତାଙ୍କର ଗୁରୁ, ଯେ ତାଙ୍କର ଭାତୃପୁତ୍ର ହେବେ, କିନ୍ତୁ ସେ ତାଙ୍କର ଗୁରୁ। କିନ୍ତୁ ଯେତେବେଳେ ଦେଖିଲେ ଯେ ବିଶ୍ୱରୂପ ସମ୍ମୁଖରେ ଦେବତାମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରୁଛନ୍ତି, ହବିତ ପ୍ରଦାନ କରୁଛନ୍ତି, କିନ୍ତୁ ପଶ୍ଚାତ ଦେଶରେ ଅସୁରମାନଙ୍କ, କାରଣ ଅସୁରମାନେ ତାଙ୍କର ହେଉଛନ୍ତି ମାମୁଁ କୁଳର, ତେଣୁ ତାଙ୍କ ପ୍ରତି ମଧ୍ୟ ସେ ହବି ପ୍ରଦାନ କରୁଛନ୍ତି। ତେଣୁ ଇନ୍ଦ୍ର ପ୍ରଭୁ ପ୍ରକାଶ କରି ତାଙ୍କୁ ହତ୍ୟା କରିଦେଇଛନ୍ତି। ହତ୍ୟା କରିବା ଦ୍ୱାରା ବ୍ରହ୍ମହତ୍ୟା ପାପ ରହିଛି, ବ୍ରହ୍ମହତ୍ୟା ପାପ ତାଙ୍କ ପଛରେ ଗୋଡ଼େଇଛନ୍ତି, ଏକ ବର୍ଷ କାଳ ସେ ବ୍ରହ୍ମହତ୍ୟା ପାପରେ ଛଟପଟ ହେଇଛନ୍ତି, ତାପରେ ସେ ଚାରି ଭାଗ ବିଭକ୍ତ କରିଦେଇଛନ୍ତି, ଭୂମି ଜଳ ବୃକ୍ଷ ଏବଂ ନାରୀ ଏ ଚାରି ଜଣଙ୍କୁ ସେ ବ୍ରହ୍ମଶାପକୁ ଚାରି ଭାଗ ବିଭକ୍ତ ପ୍ରଦାନ କରିଛନ୍ତି। ତେଣୁ ତା ବଦଳରେ ସେମାନେ ମଧ୍ୟ କିଛି ଉପକାର ପ୍ରାପ୍ତ ହେଇଛନ୍ତି। ଏଭଳି ଭାବରେ ଯେତେବେଳେ ସେ ବ୍ରହ୍ମଶାପରୁ ମୁକ୍ତ ହେଇଛନ୍ତି, ସେହି ସମୟରେ ତୃଷ୍ଟା ତାଙ୍କର ପୁତ୍ରର ବଦ୍ଧ ଖବର ପାଇ ସେ ଗୋଟେ ଯଜ୍ଞ କରିଛନ୍ତି। ତେଣୁ ସେ ଯଜ୍ଞରେ ସେ ଇନ୍ଦ୍ର ଶତ୍ରୁ ବିଭଦସ୍ୱ, ଇନ୍ଦ୍ରଙ୍କର ଶତ୍ରୁ ଯାହା ଜଣଙ୍କୁ ଏଇଭଳି ଭାବରେ କହି ସେ ଯଜ୍ଞରେ ହବି ପ୍ରଦାନ କରୁଛନ୍ତି। ତେଣୁ ଏଇ ଯେଉଁ ମନ୍ତ୍ର ରହିଛି, ଏ ମନ୍ତ୍ର ଉଚ୍ଚାରଣ ଟିକେ ଭୁଲ ହେଇଯାଇଛି, ଯେଉଁଥିପାଇଁ କି ଇନ୍ଦ୍ରର ଶତ୍ରୁ ପରିବର୍ତ୍ତେ ସିଏ ଯିଏ ତାଙ୍କର ଶତ୍ରୁ ହେଇଥିବେ ଇନ୍ଦ୍ର, ମନ୍ତ୍ର ଉଚ୍ଚାରଣରେ ଭୁଲ ହେଲେ ଏଇଭଳି ଭାବରେ ଅସୁବିଧା ସବୁ ରହିଛି। ତେଣୁ ସେ ସମୟରେ ପ୍ରକଟ ହେଇଛନ୍ତି କିଏ ନା ରୁଦ୍ରାସୁର। ରୁଦ୍ରାସୁର ସେ ଏଭଳି ବିରାଟ ଶରୀର ଧାରଣ କରିଛନ୍ତି, ସେ ସମଗ୍ର ପୃଥିବୀକୁ ଆବୃତ କରିଦେଉଛନ୍ତି, ତାଙ୍କ ନାଁ ହେଉଛି ରୁଦ୍ରାସୁର। ଦେବତାମାନେ ଭୟ କରିଯାଇଛନ୍ତି, ଦେବତାମାନେ ଯେତେ ଅସ୍ତ୍ର ପ୍ରୟୋଗ କରୁଛନ୍ତି ସେ ସବୁ ବିଫଳ ହେଇଯାଉଛି। ତେଣୁ ଦେବତାମାନେ ଭଗବାନଙ୍କର ଆରାଧନା କରିଛନ୍ତି, ବିଭିନ୍ନ ସ୍ତୁତି କରିଛନ୍ତି ଭଗବାନଙ୍କର। ସେ କହୁଛନ୍ତି ଯେ ଅଭିସ୍ମିତଂ ପରିପୂର୍ଣ୍ଣ କାମଂ ସ୍ୱନୈବ ଲାଭେନ ସମଂ ପ୍ରଶାନ୍ତଂ ବିନା ବଶବତୋ ପରଂ ବିବାଳିଷ ସୋଲାଙ୍ଗୁଳେଇ ନାତି ଚିତ୍ତସି ସିନ୍ଧୁ। ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନ ନେଇ ଅନ୍ୟ ଉପାୟ କରନ୍ତି ଏ ଭବସାଗର ପାର ହେବା ପାଇଁ, ସେମାନେ ଯେମିତି କୁକୁର ଡାଙ୍ଗୁଡ଼ ଧରି ଜଣେ ସମୁଦ୍ର ପାର ହେବା ପାଇଁ ଚେଷ୍ଟା କରିବାଟା ଯେଉଁଭଳି ଭାବରେ ହାସ୍ୟାସ୍ପଦ, ସେଇଭଳି ଭାବରେ ଆପଣଙ୍କ ପାଦପଦ୍ମରେ ଆଶ୍ରୟ ନେଇ ଯେଉଁମାନେ ନ ନେଇକିରି ଯେଉଁମାନେ ଚେଷ୍ଟା କରନ୍ତି ଭବସାଗର ପାର ହେବା ପାଇଁ, ସେମାନେ ସେଭଳି ଭାବରେ ଅସଫଳ ହୁଅନ୍ତି। ଏଇଭଳି ଭାବରେ ଭଗବାନଙ୍କ ସ୍ତୁତି କଲା ପରେ ଭଗବାନ ଆବିର୍ଭାବ ହେଇଛନ୍ତି ଏବଂ ଭଗବାନ କହିଛନ୍ତି, ମୁଁ ଜାଣିଛୁ ତୁମର କ'ଣ ପାଇଁ ମୋତେ ପ୍ରାର୍ଥନା କରୁଛ, ତୁମେ ଚାହୁଁଛ ଏ ବୃଦ୍ଧାଶ୍ରମକୁ ରକ୍ଷା ପାଇବା ପାଇଁ, ତେଣୁ ତମେ ବର୍ତ୍ତମାନ ଯାଇ ଦଧିଚି ମୁନିଙ୍କର ଅସ୍ଥି ପ୍ରାର୍ଥନା କର, ସେଇ ଅସ୍ଥିରେ ତୁମେ ବଜ୍ର ତିଆରି କରିବ, ବଜ୍ର ସୃଷ୍ଟି କରିବ, ଏବଂ ବଜ୍ର ସୃଷ୍ଟି କଲେ ସେ ବଜ୍ର ଦ୍ୱାରା ଏ ବୃଦ୍ଧାଶ୍ର ହତ ହେବ। ଭଗବତ ଦର୍ଶ ମଧ୍ୟରେ ଭଗବାନ କହିଲେ ବଜ୍ର ମହାଶ୍ରମାନଙ୍କ ଭିତରେ ମୁଁ ବଜ୍ର। ତେଣୁ ଏ ଯାଇକିରି ଦେବତାମାନେ ଯାଇ ଦଧିଚିମୁନିଙ୍କୁ ପ୍ରାର୍ଥନା କରିଛନ୍ତି, ଦଧିଚିମୁନି ତାଙ୍କ ଶରୀର ତ୍ୟାଗ କରିଛନ୍ତି ଭଗବାନଙ୍କ ସ୍ମରଣ କରି, ତେଣୁ ତାଙ୍କ ଶରୀରରେ ଅସ୍ତ୍ର, ତାଙ୍କ ଶରୀରର ଅସ୍ତ୍ରରେ ଯେଉଁ ବଜ୍ର ସୃଷ୍ଟି କରି କିଏ ସୃଷ୍ଟି କଲେ, ଯେଉଁ କୁବେର ପ୍ରାର୍ଥନା କରିଛନ୍ତି, ବିଶ୍ୱକର୍ମା ସୃଷ୍ଟି କରିଛନ୍ତି ଏବଂ ସେଇ ବଜ୍ର ଧରିକି ସେ ଯାଇଛନ୍ତି ଯୁଦ୍ଧ କରିବା ପାଇଁ ଇନ୍ଦ୍ର। ତେଣୁ ରୁଦ୍ରାସୁର ଦେଖୁଛନ୍ତି, ସେ ଜାଣିପାରୁଛନ୍ତି, ଖବର ପାଇଛନ୍ତି ଯେ ଦଧିଚିମୁନିଙ୍କର ଅସ୍ତ୍ରରେ ଏଇ ତିଆରି ହେଇଛି ଏ ବଜ୍ର ଏବଂ ଭଗବାନଙ୍କ ନିର୍ଦ୍ଦେଶରେ ସେସବୁ ହେଇଛି। ସେ ଜଣେ ଭଗବାନଙ୍କର ଭକ୍ତ, ରୁଦ୍ରାସୁର ପରେ ବର୍ଣ୍ଣନା କରାଯିବ କିଏ ସେ ରୁଦ୍ରାସୁର। ତେଣୁ ସେ ଇନ୍ଦ୍ରଙ୍କୁ ପ୍ରାର୍ଥନା କରୁଛି, ତମେ ବଜ୍ର ଛାଡ଼ ମୋ ପାଇଁ ପ୍ରୟୋଗ କର, ଭଗବାନ ତୁମକୁ ଦେଇଛନ୍ତି ଏ ବଜ୍ର, ତମକୁ କହିଛନ୍ତି ସେ ଆଦ୍ୱାରା ମୋର ମୃତ୍ୟୁ ହବ, ତମେ ଏ ବଜ୍ର ଛାଡ଼। କିନ୍ତୁ ତଥାପି ଇନ୍ଦ୍ର ଭୟ କରିଯାଉଛନ୍ତି, ବଜ୍ର ଛାଡ଼ିପାରୁନାହାନ୍ତି। ତେଣୁ ରୁଦ୍ରାସୁର ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି ଯୁଦ୍ଧ କ୍ଷେତ୍ରରେ, ଅର୍ଜୁନ ଯେଭଳି ଯୁଦ୍ଧ କ୍ଷେତ୍ରରେ ଭଗବାନଙ୍କର ଭଗବାନଙ୍କର ଧର୍ମ ଉପଦେଶ ଶ୍ରବଣ କରିଥିଲେ, ସେଭଳି ଭାବେ ରୁଦ୍ରାସୁର ଭଗବାନଙ୍କୁ ଆରାଧନା କରୁଛନ୍ତି, ଭଗବାନଙ୍କର ସ୍ମରଣ କରୁଛନ୍ତି, ଭଗବାନଙ୍କ ସ୍ତୁତି କରୁଛନ୍ତି। ଏ ପ୍ରସିଦ୍ଧ ସ୍ତୁତି ଭାଗବତଙ୍କର ଏ ଚାରୋଟି ଶ୍ଳୋକରେ ଯେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଭଗବାନ, ମୁଁ ଆପଣଙ୍କୁ ଏତିକି ପ୍ରାର୍ଥନା କରୁଛି, ଅଜାତ ପକ୍ଷା ଏକ ମାତରଂ ଖଗା, ଯେମିତି ଗୋଟେ ଖଗ ଆଉ ଗୋଟେ ପକ୍ଷୀ, ତାର ପକ୍ଷୀ ତା ଡେଣା ଜାତ ହେଇନି ଅଜାତ ପକ୍ଷା, ସେ ଯେଭଳି ତାଙ୍କ ମାଙ୍କ ଉପରେ ସବୁବେଳେ ନିର୍ଭର କରି ରହିଥାନ୍ତି, ଯେତେବେଳେ ମା ଆସିବେ ମୋତେ ଖାଦ୍ୟ ଦେବେ, ମୋତେ ଅନ୍ୟମାନଙ୍କ ଶତ୍ରୁ ଠାରୁ ରକ୍ଷା କରିବେ, ଏଇଭଳି ଭାବରେ ସେ ଅସହାୟ ଭାବରେ ରହିଥାନ୍ତି। ସେ ଭଗବାନ ମୁଁ ସେଇଭଳି ଭାବରେ ଆପଣଙ୍କ ପ୍ରତି ଅସହାୟ ଭାବରେ ଅପେକ୍ଷା କରିଛି, ମୋତେ କେତେବେଳେ କୃପା କରିବେ। ତାପରେ କହୁଛନ୍ତି ସ୍ତନ୍ୟମ ଯଥା ବର୍ଷ ତରା କ୍ଷୁଧାର୍ଥା, ଯୋଉ ଗାଈ ଚାଲିଯାଇଛି ବାହାରକୁ ତୃଣ ଚରଣ କରିବା ପାଇଁ ଚାଲିଯାଇଛି, ତାର ଯୋଉ ବତ୍ସାଟି ରହିଛି ଘର ଭିତରେ ଗୁହାଳ ଭିତରେ ରହିଛି, ସେ ଅମ୍ବା ଅମ୍ବା ରାଗ ଦଉଛି, କେତେବେଳେ ମା ଆସିଲେ ମୋତେ ତାର ସ୍ତନ୍ୟପାନ କରିବ। ସେଇଭଳି ଭାବରେ ମୁଁ ଆପଣଙ୍କୁ କୃପାକୁ ଅପେକ୍ଷା କରି ରହିଛି। ପୁଣି ଚିନ୍ତା କରୁଛନ୍ତି ପ୍ରିୟମ ପିଇବ ଦୁଷତମ ବିଷନ୍ନା, ଯେଭଳି ଗୋଟେ ସ୍ତ୍ରୀର ଯୋଉ ସ୍ୱାମୀ ଦୂର ଦେଶରେ ରହିଯାଇଛି ବା ପ୍ରିୟାର ପ୍ରିୟ ଦୂର ଦେଶରେ ରହିଯାଇଛି, ତା ପାଇଁ ପ୍ରିୟା ଛଟପଟ ହେଉଛି। ସେଇଭଳି ଭାବରେ ମନୋହର ବିନ୍ଦାକ୍ଷ ଦୁଃଖେତାଙ୍କ, ହେ ଭଗବାନ ଆପଣ ହେ ଅରବିନ୍ଦାକ୍ଷ, ହେ କମଳ ନୟନ, ହେ ପଦ୍ମମୁଖ, ମୋର ମନ ମୋର ଚକ୍ଷୁ ମନ ଅରବିନ୍ଦାକ୍ଷ, ମୋର ସବୁବେଳେ ମନ ଆପଣଙ୍କୁ ଲକ୍ଷ୍ୟ କରୁଥାଉ, ଦୁଃଖେତାଙ୍କ ଆପଣଙ୍କୁ ଦର୍ଶନ କରୁଥାଉ, ମୋ ମନରେ ଆପଣଙ୍କୁ ଦର୍ଶନ କରୁଥାଏ। ଏଇଭଳି ଭାବରେ ସ୍ତୁତି କରି ଅନ୍ତିମରେ ଇନ୍ଦ୍ର ଦ୍ୱାରା ସେ ମୃତ୍ୟୁବରଣ କରିଛନ୍ତି। ବହୁତ ବିସ୍ତାର ପ୍ରସଙ୍ଗ ଅଛି, ଆମେ ବହୁତ ସଂକ୍ଷେପରେ କହୁଛେ କିନ୍ତୁ ଆମେ ସବୁ ଟପିକକୁ କଭର କରିପାରୁନେ। ଯାହା ହଉ, ସେ ମୃତ୍ୟୁବରଣ କଲା ପରେ ପୁଣି ତାଙ୍କର ଦୋଷ ଲାଗିଲା, ବ୍ରହ୍ମ ହତ୍ୟା ଦୋଷ, ତେଣୁ ଏଥରକ ଆଉ ସେ ରକ୍ଷା ପାଇପାରିଲେ ନାହିଁ। ତେଣୁ ସେ ଯାଇ ମାନସରୋବରରେ ଲୁଚିକି ରହିଲେ 1000 ବର୍ଷ ଧରି। ତେଣୁ ସେହି ସମୟରେ ରାଜା ନହୁଷ, ଯିଏକି ଜଗାଭିନ୍ଦ ପିତା, ସେ ଇନ୍ଦ୍ର ହେଲେ। ତେଣୁ ଇନ୍ଦ୍ର ହେଇ ସମୟରେ ସେ ସଚିଙ୍କୁ ଉପଭୋଗ କରିବା ପାଇଁ ଚାହିଁଲେ, ତେଣୁ କରି ତା ଭିତରେ 1000 ବର୍ଷ ହେଇଯାଇଛି। ଇନ୍ଦ୍ର ଯିଏ ହେବେ ତାଙ୍କର ଅନେକ ଅବସର ରହିଛନ୍ତି, ଅନେକ ପ୍ରକାର ଉପଭୋଗ ରହିଛି, କିନ୍ତୁ ତଥାପି ସେଥିରେ ସନ୍ତୁଷ୍ଟ ହେଇପାରିଲେ ନାହିଁ। ସେ କହିଲେ ଇନ୍ଦ୍ରଙ୍କର ପତ୍ନୀ ସଚି, ତମେ ମଧ୍ୟ ମୋର ପତ୍ନୀ ହୁଅ। ତେଣୁ ସଚିଦେବୀ ଚିନ୍ତା କଲେ କଣ କରାଯିବ, ତେଣୁ ତାଙ୍କୁ ଜଣେ ଋଷି ଉପଦେଶ ଦେଲେ ଯେ ତମେ ଇନ୍ଦ୍ରଙ୍କୁ କୁହ, ଯଦି ସେ ମୁନି ଋଷିମାନଙ୍କ ଦ୍ୱାରା ଶିବିକାରେ ବାହନ ହେଇକରି ଆସିବେ, ଭାଇ ମୁନି ଋଷିମାନେ ତାଙ୍କର ଶିବିକା ବାହନ କରିବେ, ତାହେଲେ ସେ ତମେ ତାକୁ ଗ୍ରହଣ କରିବ। ତେଣୁ ଏଇଭଳି ଭାବରେ ଯେତେବେଳେ ମୁନି ଋଷିମାନଙ୍କୁ ନୌଶ ଯିଏକି ଇନ୍ଦ୍ର ହେଇଛନ୍ତି, ସେ ଆଦେଶ ଦେଲେ ମୋର ଶିବିକା ବାହନ କରି ଚାଲ ସଚିନ ଗୃହକୁ। ତେଣୁ ମୁନି ଋଷିମାନେ ବାଧ୍ୟ ହେଇକରି ଚାଲିଲେ ଅର୍ଡର ମାନିକରି, କିନ୍ତୁ ତାଙ୍କର ଯୋଉ ମନ ମଦନ ବ୍ୟବିଧୀନ ହେଇଯାଇଛି, ବହୁତ ପ୍ରକାର କାମନା ଗ୍ରାହକ ହେଇଛି, ଯୋଉ ଭଗବତ ଗୀତା ଭଗବାନ କହିଛନ୍ତି ତାର ପତନ ହେଇଯାଏ, ଯାହା ଯୋଉ ବିଷୟ ସଂଘାୟତେ ସଂଘାସଙ୍ଘାୟତେ କାମ କାମ କ୍ରୋଧ ବିଜାୟତେ କ୍ରୋଧାଗ୍ରି ସମ୍ମୋହ ସମ୍ମୋହ ସ୍ମୃତି ବିକ୍ରମ ସ୍ମୃତିଭଂସା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣଶ୍ରୀ। ଏଇଭଳି ଭାବରେ ତାଙ୍କର ଯୋଉ ସଚିଦେବୀଙ୍କ ପ୍ରତି ଯୋଉ କାମନା ଜାତ ହେଇଛି, ସେଥିପାଇଁ ତାଙ୍କ ପତନ ହେଇଯାଇଛି। ତେଣୁ ସେ ବହୁତ ବ୍ୟଗ୍ରତା ପ୍ରକାଶ କରି ସର୍ପ ସର୍ପ ବୋଲି କହୁଛନ୍ତି, ସର୍ପ ମାନେ ଶୀଘ୍ର ଚାଲ କହିବା ଦ୍ୱାରା ସେ ପାଦ ଜଣେ ଋଷିଙ୍କର ଦୁର୍ବାସନ ଋଷିଙ୍କର ଦେହରେ ଲାଗିଯାଇଛି। ଦୁର୍ବାସନ ଋଷି ନା କିଏ ଋଷି ଜଣେ ଯାହା ହଉ, ସେ ଋଷି ହିଁ ତାଙ୍କ ସାଙ୍ଗେ ସାଙ୍ଗେ କ୍ରୋଧ ପ୍ରକାଶ କରି ଅଭିଶାପ ଦେଇ, ତମେ ସର୍ପ ହେଇଯା, ସର୍ପ ସର୍ପ କହୁଛନ୍ତି ତମେ ସର୍ପ ହେଇଯା, ତେଣୁ ସେ ପୁଣି ଗୋଟେ ସର୍ପ ହେଇଯାଇଛନ୍ତି। ଏଇଭଳି ଭାବରେ ଏ ଯୋଉ କଥା ଶୁଣିକିରି ଯେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଆସୁଛି, ଇଏ ଜଣେ ଅସୁର ହେଇକିରି କେମିତି ଏତେ ଉନ୍ନତକୁ ଯାଇପାରିଲେ। ସେ କହୁଛନ୍ତି ଯେ ମୁକ୍ତାନ ସିଦ୍ଧାନ ନାରାୟଣ ପରାୟଣ ସୁଦୃଢ ପ୍ରଶାନ୍ତ ଆତ୍ମା କୋଟିଶ୍ୱତି ମହାମୁନି, ଏଭଳି ଜଣେ ଜ୍ଞାନୀ ବା ଜଣେ ଯୋଗୀ ଏମାନଙ୍କଠାରୁ ଉନ୍ନତ ହେଉଛି ଭକ୍ତ। ମୁକ୍ତାନ ସିଦ୍ଧାନ ଜଣେ ଜ୍ଞାନ କୋଟି ଜ୍ଞାନୀ ମଧ୍ୟ ହୁଏ ଏକଜଣ ମୁକ୍ତ, ସବୁ ଜ୍ଞାନୀମାନେ ମୁକ୍ତ ହେଇପାରନ୍ତି ନାହିଁ, ବହୁତ କୋଟିଏ ଜ୍ଞାନୀ ଭିତରେ ଜଣେ ଗୋଟେ ମୁକ୍ତ ହେଇପାରନ୍ତି। ଜ୍ଞାନ ମାର୍ଗରୁ ଯେଉଁମାନେ ଉନ୍ନତ ସ୍ଥିତି ଗଲେଣି, ଯୋଗ ସିଦ୍ଧି ଆଚରଣ କରୁଛନ୍ତି, ଯୋଗ ସିଦ୍ଧି ପ୍ରାପ୍ତ ହେଇଛନ୍ତି, କିନ୍ତୁ ସେମାନେ ମଧ୍ୟ ତାଙ୍କଠାରୁ ଉନ୍ନତ ରହୁଛନ୍ତି ଭଗବାନଙ୍କ ଭକ୍ତ ନାରାୟଣ ପରାୟଣ। ମୁକ୍ତାନ ସିଦ୍ଧାନ ନାରାୟଣ ପରାୟଣ ସୁଦୃଢ ପ୍ରଶାନ୍ତ ଆତ୍ମା କୋଟି ସୋପି ମା ମାନେ, ଆମେ ଗତକାଲି କହିଥିଲେ କିନ୍ତୁ ଭକ୍ତ ଶାନ୍ତ, ଅନ୍ୟମାନଙ୍କର କାମନା ଥିବାରୁ ସେମାନେ ଅଶାନ୍ତ, କିନ୍ତୁ ଭଗବାନ ଭକ୍ତ ହେଉଛନ୍ତି ଶାନ୍ତ। ତେଣୁ ଏଇଭଳି ଜଣେ ଭକ୍ତ ପ୍ରାପ୍ତ ହେବା ବା ଭକ୍ତର ସଙ୍ଗ କରିବା, ଏ ଭକ୍ତ ପାଇବା ବହୁତ ଦୁର୍ଲଭ, ସୁଦୁର୍ଲଭ। ଗୋଟିଏ ବ୍ୟକ୍ତିରେ ଜାଣିବେ ତ ସେଇଭଳି ଭାବରେ ଜଣେ ଭକ୍ତ ଏତେ କାରଣ। ତେଣୁ ସେ ଆଶ୍ଚର୍ଯ୍ୟ ହେଉଛନ୍ତି, ଏ ଅସୁରକୂଳରେ ଜନ୍ମ ହେଇକି ମଧ୍ୟ କିଭଳି ଏ ସ୍ତର ପ୍ରାପ୍ତ ହେଲେ। ଅସୁର କହିଲେ କେଉଁମାନେ ନା ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ବିଷୟରେ ବର୍ଣ୍ଣନା କରାଯାଇଛି। ଅସୁର ସ୍ୱଭାବର ମୁଖ୍ୟ ଲକ୍ଷଣ ହେଉଛି ଯେ ଅସତ୍ୟଂ ପ୍ରତିଷ୍ଠଂ ତେ ଦେବତା ଔର ଅଧୀଶ୍ୱର, ଭଗବାନ କେହି ନାହାନ୍ତି, କେହି ଈଶ୍ୱର ନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହିଲେ, ପ୍ରକୃତରେ ଇଏ ପୂର୍ବ ଜନ୍ମରେ ଥିଲେ ଚିତ୍ରକୁତ ମହାରାଜ ଥିଲେ। ଚିତ୍ରକୁତ ମହାରାଜ ଭାଇ ସେ ବହୁତ ତାଙ୍କ ହିଷ୍ଟ୍ରି ଅଛି ବା ଇତିହାସ ଅଛି। ଅନ୍ତିମରେ ସେ ନାରଦଙ୍କ କୃପାରୁ ଭଗବାନଙ୍କ ଭକ୍ତ ହୋଇଛନ୍ତି। ଏବଂ ଭଗବାନ ଭକ୍ତ ହେଲା ପରେ ସେ ବିମାନରେ ବିଭିନ୍ନ ସ୍ଥାନ ସବୁ ଯାଉଥିଲେ, ଅତ୍ୟ ଉନ୍ନତ ସ୍ଥିତିରେ ଥିଲେ। କିନ୍ତୁ ଶିବଜୀଙ୍କ ଉପହାସ କରିଥିବାରୁ ପାର୍ବତୀ ଦେବୀଙ୍କର ଅଭିଶାପରେ ସେଇ ଅସୁର ଜନ୍ମ ପ୍ରାପ୍ତ ହୋଇଥିଲେ। ଏଭଳି ଭାବରେ ଷଷ୍ଠ ସ୍କନ୍ଦରେ ଅନ୍ତିମରେ ମରୁତମାନଙ୍କ ବିଷୟ ବର୍ଣ୍ଣନା କରାଯାଇଛି। ଦିତିଙ୍କର ଏ ପୁତ୍ର ଅନ୍ତାସ, ପୁତ୍ର ଅନ୍ତାସ ମରୁତ, ଯେ କି ଅସୁର ହେଲେ ମଧ୍ୟ ଦେବତା ହେଇଗଲେ। କାହିଁକି ନା ତାର ପୁଂସ ବ୍ରତ ଗୋଟେ ରହିଛି, ଯେଉଁ ବ୍ରତ କରି ସେ ଚାହୁଁଥିଲେ ଗୋଟେ ଏଭଳି ପୁତ୍ର ଯେ କି ଇନ୍ଦ୍ରକୁ ହତ୍ୟା କରିବ। କିନ୍ତୁ ଇନ୍ଦ୍ର ସେ କଥା ଜାଣି ସେ ଛଦ୍ମ ବେଶରେ ଆସି ତାଙ୍କର କ'ଣ ସେ ମାଉସୀ ଏବେ ତାଙ୍କର ସେବା କରି ଅନ୍ତିମରେ ସେ ଗର୍ଭ ଭିତରେ ପ୍ରବେଶ କରି ତାଙ୍କୁ ସବୁ ସେ ପୁତ୍ରକୁ ହତ୍ୟା କରିଥିବାରୁ ପ୍ରଥମେ ଗୋଟିଏ ବଜ୍ର ପ୍ରହାର କଲେ, ଯେଉଁ ବଜ୍ରରେ ସାତଟି ଧାର ଥିବାରୁ ସେମାନେ ସାତ ଭାଗରେ ବିଭକ୍ତ ହେଇ କ୍ରନ୍ଦନ କରିବାକୁ ଲାଗିଲେ। ତେଣୁ ଇନ୍ଦ୍ର ତାକୁ କହିଲେ, ମହାଭୂତ ତୁମେ କ୍ରନ୍ଦନ କର ନା, କହିକି ପୁଣି ଆଉ ଥରେ ବଜ୍ର ପ୍ରହାର କରୁଛନ୍ତି ଏବଂ ସାତରୁ ସେମାନେ ଅଣଚାଶ ହେଇଗଲେ। ଯେଉଁ ଇନ୍ଦ୍ର ଭୟ କରି ସେ ଅଣଚାଶ ଜଣ ପୁତ୍ରଙ୍କୁ ଆଣି ଦିତିଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଦିତି ଯେତେବେଳେ ଜାଣିଲେ ଏ କଥା, କହିଲେ ଠିକ ଅଛି, ତମେ ବର୍ତ୍ତମାନ ସେମାନଙ୍କୁ ନେଇଯାଅ, ତମ ଦେବଲୋକକୁ ନେଇଯାଅ। ତେଣୁ ମରୁତମାନେ ଯଦିଓ ଅସୁର ପୁତ୍ର ଅସୁର, କିନ୍ତୁ ସେ ଦେବତା ହେଇକି ରହିଲେ। ଏଇଭଳି ଭାବରେ ଷଷ୍ଠ ସ୍କନ୍ଦର ପରେ ସପ୍ତମ ସ୍କନ୍ଦରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କଥା ଶୁଣି ପରିକୀର ମହାରାଜ କହୁଛନ୍ତି ଯେ ସମ ପ୍ରିୟ ସୁଦ ବ୍ରହ୍ମନ୍ ଭୂତାନାମ ଭଗବାନ ସ୍ୱୟଂ ଇନ୍ଦ୍ରସାତ୍ରେ କଥମ ଦୈତ୍ୟାନ ଅବଧି ବିଷମ ଯଥା। ଆପଣ ତ କହିଲେ ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ, ସେ ସମସ୍ତଙ୍କ ସୁହୃଦ ଏବଂ ସେ ସମ ପ୍ରିୟ, ସମସ୍ତଙ୍କ ପ୍ରିୟ। ସେ ପୁଣି କାହିଁକି ଅସୁରମାନଙ୍କର ହତ୍ୟା କରୁଛନ୍ତି, ଦେବତାମାନଙ୍କୁ ସପୋର୍ଟ କରିକିରି ଅସୁରମାନଙ୍କୁ ହତ୍ୟା କରୁଛନ୍ତି। ଏହି ସପ୍ତମ ସ୍କନ୍ଦରେ ଭଗବାନ ବିଷ୍ଣୁଦେବ ବିଷୟରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମର ମାତ୍ର ଅଳ୍ପ ସମୟ ଅଛି। ଆମେ ସଂକ୍ଷେପରେ କହିବା ଯେ ଏଇ ଯେଉଁ କଥା ହେଉଛି ଉଦୟ କର୍ମବାସନା ବିଷୟରେ ବର୍ଣ୍ଣନା କରାଯାଇଛି ସପ୍ତମ ସ୍କନ୍ଦରେ। କର୍ମବାସନା ପ୍ରହ୍ଲାଦଙ୍କର ଯେଉଁ କର୍ମବାସନା ରହିଛି, ସେ ଗୁରୁଙ୍କର କୃପା ପ୍ରାପ୍ତ ହେଇକି ତାଙ୍କର ସତ୍ କର୍ମବାସନା ରାହତ ହେଇଛି। କିନ୍ତୁ ଯୋଉ ସନକ ସନାତନ ସନାତନ ସନକ କୁମାର ଏଇ ମୁନିମାନଙ୍କର ଯୋଉ ରହିଛି ପୂର୍ବରୁ ତାଙ୍କର ଅସତ ବାସନା ଯାହା ହେଇଛି ହିରଣ୍ୟକଶିପୁ ଦ୍ୱାରା। ତେଣୁ ଏଇ ହିରଣ୍ୟକଶିପୁ କଥା କୁହାଯାଏ ସପ୍ତମ ସ୍କନ୍ଦରେ, ଏବଂ କିଭଳି ଭଗବାନ କୃଷ୍ଣଦେବ ଆବିର୍ଭାବ ହେଇଛନ୍ତି ସେ କଥା କହୁଛନ୍ତି। ଯଦିଓ ଭଗବାନ ସମାନ, କିନ୍ତୁ ସେ ଦେଖାଯାଆନ୍ତି ଅସମ ବୋଲି, କିନ୍ତୁ ପ୍ରକୃତରେ ଭଗବାନ ହେଉଛନ୍ତି ସମାନ। ଗୋପ୍ୟ କାମାତ ଭୟାତନ୍ତୁ ଦ୍ୱେଷା ଚୈଦ୍ୟା ଦେୟରୂପ ସମ୍ବନ୍ଧାନ କୃଷ୍ଣ ସ୍ନେହା ଦ୍ୱୟଂ ଭକ୍ତ୍ୟା ଭୟଂ ବିଭୁ। ଯିଏ ଯେଉଁଭଳି ଭାବରେ ଗୋପୀମାନେ କାମରେ ପ୍ରଭାବ ଦେଇକି ଭଗବାନଙ୍କୁ ଭଲ ପାଇଥିଲେ, କଂସ ଭୟରେ ସବୁବେଳେ ଭଗବାନ ଭୟ କରୁଥିଲା, ଚେଦି ବା ଶିଶୁପାଳ ସେ ଭଗବାନଙ୍କୁ ଈର୍ଷା କରୁଥିଲା, ଏବଂ ବୃଷ୍ଣିବଂଶର ଲୋକମାନେ ବୃଷ୍ଣିବଂଶୀମାନେ ସେମାନେ ଭଗବାନଙ୍କ ସହିତ ସମ୍ବନ୍ଧରେ ଯୁକ୍ତ ହେଇଥିଲେ, ଭଗବାନ ବୃଷ୍ଣିବଂଶରେ ଆସିଥିଲେ ତେଣୁ ସେମାନେ ତାଙ୍କ ସମ୍ବନ୍ଧୀ ଥିଲେ, ଏବଂ ଜୁୟମ୍ ଜୁୟମ୍ କହିଲେ ପାଣ୍ଡବମାନେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଥିଲେ, ଏବଂ ଭକ୍ତ୍ୟା ଭୟଂ ବିଭୁ ଭୟଂ କହିଲେ ନାରଦମାନେ କହୁଛନ୍ତି ଆମେ ଭକ୍ତିରେ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛେ। ଏ ଗୋଟେ ଘଟଣା ହେଇଥିଲା ଯେ ଏଇ ଯେଉଁ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏଇ ଯୁଧିଷ୍ଠିର ମହାରାଜଙ୍କର ରାଜସ୍ୱ ଯଜ୍ଞ ବିଷୟରେ ବର୍ଣ୍ଣନା କରୁଛନ୍ତି। ରାଜସ୍ୱ ଯଜ୍ଞରେ ଯେତେବେଳେ ଆଲୋଚନା କରାଗଲା, ବିଚାର କରାଗଲା, ଏ ପ୍ରକୃତରେ ଶ୍ରେଷ୍ଠ ପୂଜ୍ୟ କିଏ, ତେଣୁ ନିର୍ଦ୍ଧାରିତ ହେଲା ଯେ ଭଗବାନ କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ ପୂଜ୍ୟ। ସମସ୍ତେ ସେ କଥାକୁ ସ୍ୱୀକାର କଲେ, କିନ୍ତୁ ଶିଶୁପାଳ ସେଟା ସ୍ୱୀକାର କଲା ନାହିଁ। ସେ କହିଲା ଇଏ କି ଶ୍ରେଷ୍ଠ ବ୍ୟକ୍ତି, ଇଏ ତ ଆ ପାଖରେ ସବୁ କୌଣସି ଏହାର ବର୍ଣ୍ଣାଶ୍ରମ ନାହିଁ, ବର୍ଣ୍ଣାଶ୍ରମ ଧର୍ମ ନାହିଁ, ସ୍ତ୍ରୀମାନଙ୍କ ପାଖରେ ସେ ଲମ୍ପଟ ବ୍ୟକ୍ତି, ସେ କହୁଛି ଗୋପାଳ, ସବୁ ପ୍ରକାର ତାର ବଦଗୁଣ ରହିଛି, ସେ କେମିତି ଶ୍ରେଷ୍ଠ ବ୍ୟକ୍ତି ହେଇପାରିବ? ଏଇଭଳି ଭାବରେ ଅନେକ ଶହେଟି ଅପମାନ ସୂଚକ କଥା ଯେତେବେଳେ କହିଲେ, ଭଗବାନ ସମସ୍ତଙ୍କ ସାମ୍ନାରେ ସେଇ ଯୋଉ ତାଙ୍କର ରହିଛି ସୁଦର୍ଶନ ଚକ୍ର, ସେ ସୁଦର୍ଶନ ଚକ୍ର ପ୍ରେରଣ କରି ଶିଶୁପାଳକୁ ହତ୍ୟା କରିଥିଲେ, ଏବଂ ସମସ୍ତଙ୍କ ସାମ୍ନାରେ ଶିଶୁପାଳ ଶରୀରରୁ ଗୋଟେ ଜ୍ୟୋତି ନିର୍ଗତ ହେଇ ଭଗବାନଙ୍କ ଶରୀରରେ ନିମଗ୍ନ ହେଇଯାଇଛି। ତେଣୁ ଏ କଥା ଶୁଣି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ସେ କହୁଛନ୍ତି ଯେ ବେଣ ରାଜା କଥା ଆମେ କହିଥିଲେ, ବେଣ ରାଜା ଭଗବାନଙ୍କୁ ବିରୁଦ୍ଧ କରି ସେ ନଳକୁ ଗମନ କରୁଥିଲେ, କିନ୍ତୁ ଶିଶୁପାଳ ଭଗବାନ ପ୍ରତି ଏତେ ପିଲାଦିନରୁ ସେ ଭଗବାନଙ୍କ ବିରୁଦ୍ଧରେ କଥା କହୁଛନ୍ତି, ଅପମାନ କରୁଛନ୍ତି, କିନ୍ତୁ ସେ କିଭଳି ସାହାଯ୍ୟ ମୁକ୍ତି ପ୍ରାପ୍ତ ହେଲେ ନା? ଏଇ ହେଉଛି କାରଣ ଯେ ଯେଉଁଭଳି ଭାବରେ ଭଗବାନଙ୍କ ସହ ଯୁକ୍ତ ହେଲେ ମଧ୍ୟ ସେ ଶ୍ରେଷ୍ଠ ଗତି ଲାଭ କରିପାରିବ। କିନ୍ତୁ କତମପି ନବେନ ସାର ପଞ୍ଚାଣାନ ପୁରୁଷଙ୍କ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ ହେ। ତେଣୁ ଆମେ ଯଦି ଭକ୍ତିରେ ଭଗବାନଙ୍କ ପାଦପଦ୍ମରେ ମନ ଲଗେଇ ନ ପାରୁଛେ, ତାହେଲେ ଅନ୍ତର୍ପକ୍ଷେ ଶତ୍ରୁ ଭାବରେ ଭଗବାନଙ୍କ ପାଖରେ ମନୋନିବେଶ କରିବା। ଏଇଭଳିଆ ନାରଦମୁନି ମତ ପ୍ରଦାନ କରିଛନ୍ତି। ତେଣୁ ସେଇ ପ୍ରସଙ୍ଗରେ ସେ ଏଇ ପ୍ରହ୍ଲାଦ ନାରଦଙ୍କ କଥା କହୁଛନ୍ତି। ହିରଣ୍ୟକଶିପୁ ଯେତେବେଳେ ଆମେ ବର୍ଣ୍ଣନା କରିଛେ ଭାଗବତ ତୃତୀୟ ସ୍କନ୍ଧ 19 ଅଧ୍ୟାୟରେ ଭଗବାନ ଶୁକ୍ରଦେବଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା କରିଥିଲେ, ଶୁକ୍ରଦେବ ହିରଣ୍ୟକୁ ହତ୍ୟା କରିଛନ୍ତି। ତେଣୁ ହିରଣ୍ୟକୁ ଯେତେବେଳେ ବଧ ହେଇଗଲା, ହିରଣ୍ୟକଶିପୁ ତାର ଭାଇ ଜାଣା ଭାଇ ସେମାନେ ହିରଣ୍ୟକଶିପୁ ହିରଣ୍ୟାକ୍ଷର ଯୋଉ ରହିଛନ୍ତି ଜ୍ଞାନି କୁଟୁମ୍ବ ମାନେ ତାଙ୍କୁ ବସି ଉପଦେଶ ପ୍ରଦାନ କରୁଛନ୍ତି ଯେ ଯାହା ହବାର କଥା ହବ, ତମେ କାହିଁକି ଦୁଃଖ କରୁଛ ଏଭଳି କହି, ତେଣୁ ଏଭଳିଆ କହୁଛି, କିନ୍ତୁ ନିଜେ ହରିଙ୍କୁ ବଦ୍ଧ କରିବା ପାଇଁ ଚେଷ୍ଟା କରୁଛ, କିନ୍ତୁ ଭଗବାନ କିଏ ବଦ୍ଧ କରିବ? ନାୟବା କଦାଚିତ ଜୀବର ତ ମୃତ୍ୟୁ ନାହିଁ, ଆଉ ଭଗବାନଙ୍କୁ ମୃତ୍ୟୁ ଆସିବ? ତେଣୁ ଯାହା ହଉ, ହିରଣ୍ୟକଶିପୁ ଏତେ ଆହୁରି ଅଧିକରୁ ଅଧିକ ଶକ୍ତି ପାଇବା ପାଇଁ ଚାଲିଯାଇଥିଲେ କୋଉଠିକି, ମନ୍ଦର ପର୍ବତ ନା କୋଉଠି, ମନ୍ଦର ପର୍ବତ ଯାଇ ତପସ୍ୟା କରୁଛନ୍ତି। ତପସ୍ୟା ଯୋଉ କରାହଉଛି ଏ ଭଗବାନ ତପ ଦିବ୍ୟ ମାନ ଗତକାଲି ଆଲୋଚନା କରିଥିଲେ, ତପସ୍ୟା ଯୋଉ କରିବା ଏ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କରିବା କଥା, କିନ୍ତୁ ଆମେ ଯଦି ନିଜେ କେମିତି ଆମର ଶକ୍ତି ବଢିବ ଏ ପାଇଁ ତପସ୍ୟା କରିବା, ସିଏ ହଉଛି ପ୍ରକୃତ ତପସ୍ୟା ନୁହଁ। ଭଗବତ ଗୀତା 17 ଅଧ୍ୟାୟରେ ଏ ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି, ଏ ତମଗୁଣର ତପସ୍ୟା। ତେଣୁ ସେଇଭଳି ଭାବରେ ତପସ୍ୟା କରୁଥିଲା, କିନ୍ତୁ ବହୁତ ଉଗ୍ର ତପସ୍ୟା କରିଥିଲା ହିରଣ୍ୟକଶିପୁ, ଯେଉଁଥିରେ ଦେବତାମାନେ ମଧ୍ୟ ଭୟ କରିଗଲେ। ତେଣୁ ସେ ବ୍ରହ୍ମାଙ୍କୁ ଯାଇକି କହିଲେ ଯେ ଏଇଭଳି ଭାବରେ ହିରଣ୍ୟକଶିପୁ ତପସ୍ୟା କରୁଛି, ତେଣୁ ବ୍ରହ୍ମା ଆସି ତାଙ୍କୁ ସେ ତପସ୍ୟାରେ ନିବୃତ୍ତ କରେଇଲେ। ତେଣୁ ହିରଣ୍ୟକଶିପୁ ଭଗବାନଙ୍କୁ ବର ମାଗିଲା, ଅମର ବର ମାଗିବା ପାଇଁ ଚାହିଁଲା ବ୍ରହ୍ମାଙ୍କ ପଟକୁ। ବ୍ରହ୍ମା କହିଲେ ମୁଁ ତ ଅମର ନୁହଁ, ତମକୁ କେମିତି ମୁଁ ଅମର କରିଦେବି? ତେଣୁ ସେ ବର ମାଗିଲେ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଅସ୍ତ୍ରରେ ମରିବ ନାହିଁ, ଶସ୍ତ୍ରରେ ମରିବ ନାହିଁ, ଭୂମିରେ ମରିବ ନାହିଁ, ଜଳରେ ମରିବ ନାହିଁ, ଆକାଶରେ ବାୟୁରେ ମରିବ ନାହିଁ, ଏଇଭଳି ଭାବରେ ସବୁ ପ୍ରକାର ବର ମାଗିନେଲେ। ତେଣୁ ବ୍ରହ୍ମା ସେ ସବୁ ସ୍ୱୀକାର କଲେ, ସେ ବର ପ୍ରଦାନ କଲେ। ଯେତେବେଳେ ଏତେ ବଳିଆନ ହେଇଗଲା ହିରଣ୍ୟକଶିପୁ, ତେଣୁ ସବୁ ପ୍ରକାର ଅଧର୍ମ ଆଚରଣ କଲା, ସବୁ ଶାସ୍ତ୍ର ବିଧିକୁ ଉଲ୍ଲଙ୍ଘନ କରି ସବୁ କାର୍ଯ୍ୟ କରିବା ପାଇଁ ଲାଗିଲା। ଦେବତାମାନେ ତାର ଅଧୀନ ରହି କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କର ପୁତ୍ର ପ୍ରହ୍ଲାଦ ସେ ଯେତେବେଳେ ହିରଣ୍ୟକଶିପୁ ଯାଇଥିଲେ ତପସ୍ୟା କରିବା ପାଇଁ, ତାଙ୍କର ପତ୍ନୀ କୟାଦୁଙ୍କୁ ନେଇଯାଇଥିଲେ ଦେବତାମାନେ ବନ୍ଦୀ କରି ନେଇଯାଇଥିଲେ, ଏବଂ ନାରଦ ମୁନି କୟାଦୁଙ୍କୁ ଉଦ୍ଧାର କରି ନିଜ ଆଶ୍ରମକୁ ନେଇଛନ୍ତି। ସେଠି ସେ ତାଙ୍କୁ ଭଗବାନ ବିଷୟରେ କହିଛନ୍ତି, ଏବଂ ଭଗବାନ ବିଷୟରେ ଶ୍ରବଣ କରି ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ଥାଇକରି ମଧ୍ୟ ସେ ଭଗବାନଙ୍କର ଭକ୍ତ ହେଇଛନ୍ତି, ମାତୃଗର୍ଭରେ ସେ ଭଗବାନ ଭକ୍ତ ହେଇଛନ୍ତି। ଆମେ କହିଥିଲେ ଅହେତୁକି ଅଭ୍ୟବତା ଯତ୍ ସାତ୍ ସର୍ବତ୍ର ସର୍ବଦା, ସବୁ ଅବସ୍ଥାରେ ଜଣେ ଭଗବାନଙ୍କ ଭକ୍ତ ହେଇପାରିବେ। ତେଣୁ ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ଥାଇକରି ମଧ୍ୟ ସେ ଭଗବାନଙ୍କ ଭକ୍ତ ହେଇଛନ୍ତି। ତେଣୁ ଯେତେବେଳେ ହିରଣ୍ୟକଶିପୁ ଏଇଭଳି ଭାବରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ, ଦେବତାମାନେ ଭଗବାନ ପ୍ରାର୍ଥନା କରୁଛନ୍ତି କେମିତି ରକ୍ଷା ପାଇବେ ହିରଣ୍ୟକଶିପୁଠାରୁ। ତେଣୁ ଭଗବାନ କହୁଛନ୍ତି, ଯଦା ଦେଇଦେଇଛୁ ବେଦେଶୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମେ ମୈତ୍ର ବିଦ୍ୱେଷ ସବାଶୁ ବିନସ୍ତି। ଜଣେ ଯେତେବେଳେ ଏଇଭଳି ଭାବରେ ବିଦ୍ରୋହ କରିବ ଦେବତାମାନଙ୍କୁ ବେଦକୁ ଗାଭୀମାନଙ୍କୁ ଏଭଳି ଭାବରେ କରିବ, ସେ ନିଶ୍ଚିତ ଭାବରେ ବିନାଶ ହେବ। ତେଣୁ ଯେତେବେଳେ ସେ ତାର ପୁତ୍ର ପ୍ରହ୍ଲାଦ ପ୍ରତି ବିଦ୍ୱେଷ କରିବ ସେତେବେଳେ ତାକୁ ହତ୍ୟା କରିବେ, ଚିନ୍ତା କରନ୍ତୁ। ତେଣୁ ହିରଣ୍ୟକଶିପୁ ଏଇଭଳି ଭାବରେ ଅତ୍ୟାଚାର ଚାଲିଲା ତାଙ୍କର। ଏଣେ ପ୍ରହ୍ଲାଦ ମହାରାଜଙ୍କୁ ପଠେଇଲେ ଶିକ୍ଷା କରିବା ପାଇଁ ଷଣ୍ଢ ଏବଂ ଅମର୍କ, ଯିଏକି ଶୁକ୍ରାଚାର୍ଯ୍ୟଙ୍କର ଦୁଇ ପୁତ୍ର, ଶୁକ୍ରାଚାର୍ଯ୍ୟଙ୍କ ଦୁଇ ପୁତ୍ର ତାଙ୍କୁ ସବୁ ବିଭିନ୍ନ ପ୍ରକାର ଦଣ୍ଡ ନୀତି ରାଜନୀତି ଏସବୁ ଶିକ୍ଷା ଦେଲେ, ଧର୍ମନୀତି କହିଲେ ଧର୍ମ ଅର୍ଥ କାମ ଇତ୍ୟାଦି ଶିକ୍ଷା ଦେଲେ, କିନ୍ତୁ ଭଗବାନଙ୍କୁ ବି ସେ ଶିକ୍ଷା ଦେଲେ ନାହିଁ, ଯାହାକି ଆମର ବର୍ତ୍ତମାନର ଶିକ୍ଷା ପଦ୍ଧତି ରହିଛି। ଭଗବାନ ବି ସେ ଶିକ୍ଷା ଦିଆଯାଉ ନାହିଁ, କିନ୍ତୁ ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ଯୋଉ ଭଗବାନ କଥା ଜାଣିଛନ୍ତି, ସେ ସେଇ କଥା ସେଇଥିରେ ସେ ସ୍ଥିର ହେଇଛନ୍ତି, ତାଙ୍କୁ ଏସବୁ ବିଦ୍ୟା ଭଲ ଲାଗୁନାହିଁ। ତେଣୁ କିଛି ଦିନ ପରେ ଯେତେବେଳେ ଶୁଣ୍ଡ ଏବଂ ଅମର୍କ ତାଙ୍କୁ ଆଣି ତାଙ୍କ ପିତାଙ୍କ ପାଖରେ ଛାଡ଼ିଲେ, ତାଙ୍କ ପିତା ପଚାରୁଛନ୍ତି, ତମେ କଣ ଶ୍ରେଷ୍ଠ ପାଠ ପଢିଛ? ନା ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁରୁଷାରବିନ୍ଦ ବିଷ୍ଣୁ ଭକ୍ତିସ୍ତେ ନବଲକ୍ଷଣା ପ୍ରିୟତେ ଭଗବତ୍ୟଧା ତନ୍ମନ୍ୟେ ଅଧିକମ୍ ଉତ୍ତମ। ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା, କଣ ନା ଭଗବାନଙ୍କୁ ସେ ଶ୍ରବଣ କରିବା, କୀର୍ତ୍ତନ କରିବା, ସ୍ମରଣ କରିବା, ଅର୍ଚ୍ଚନ କରିବା, ବନ୍ଦନ କରିବା, ଏସବୁ ନଅଟି ଭକ୍ତି ରହିଛି, ନଅଟି ଭକ୍ତିର ଅଙ୍ଗ। ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା, ବିଦ୍ୟା ଅଧ୍ୟାତ୍ମ ବିଦ୍ୟା ବିଦ୍ୟାଣା ଭଗବତ ଭଗବାନ କହିଛନ୍ତି। ତେଣୁ ଏଇ କଥା ଯେତେବେଳେ ଶୁଣିଲେ ହିରଣ୍ୟକଶିପୁ, ମୋର ଶତ୍ରୁକୁ ଭଗବାନ ବୋଲି କହିଛି କୁହାସୁ, ଯଦି ସେ ସର୍ବତ୍ର କସ୍ମାତ୍ ସନ୍ଦେହ ନିଶ୍ଚିତେ, ତମେ କହୁଛ ହରି ସବୁଠାରେ ଅଛନ୍ତି, ତାହେଲେ ଯଦି ସେ ସବୁଠାରେ ଅଛନ୍ତି ତାହେଲେ ସ୍ତମ୍ଭରେ କେମିତି କହିଯାଉନାହାନ୍ତି? ତେଣୁ ପ୍ରହ୍ଲାଦ କହୁଛନ୍ତି ହଁ ଦୃଶ୍ୟ ଦେଖାଯାଉଛନ୍ତି। ତେଣୁ ସାଙ୍ଗେ ସାଙ୍ଗେ ଯେତେବେଳେ ହିରଣ୍ୟକଶିପୁ ଗୋଟେ ମୁଷ୍ଟି ପ୍ରହାର କରିଛନ୍ତି, ସେହି ସମୟରେ ସ୍ତମ୍ଭରେ ବିଧାର ହେଇଯାଇଛି। ତେଣୁ ଭଗବାନ ବିଷ୍ଣୁଦେବ ବିବାହ କରିଛନ୍ତି। ସତ୍ୟଂ ବିଭାତୁଂ ନିଜ ବୃତ୍ତ୍ୟବାସିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟତାଦ୍ୟ ଦୁର୍ଭୂତ ଲୋକଂ ବୁଦ୍ଧ୍ୱାନ୍ ସ୍ତମ୍ଭେ ସଭାୟାଂ ନ ମୃଗଗ୍ନ ମାଂସଂ। ଭଗବାନ ସତ୍ୟଂ ବିଧାତୁଂ ନିଜ ବୃତ୍ତ୍ୟବାସିତଂ, ନିଜର ବୃତ୍ତ୍ୟ ଯୋଉ ବ୍ରହ୍ମା କହିଥିଲେ ତମେ ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, କେବେ ମରିବ ନାହିଁ, ହିରଣ୍ୟକଶିପୁ ଭାବରେ ମୁଁ ମରିବି ନାହିଁ, କିନ୍ତୁ ବ୍ରହ୍ମାଙ୍କର ସତ୍ୟ କଥାକୁ ସତ୍ୟ କରିଛନ୍ତି ଏବଂ ଅନ୍ୟମାନଙ୍କ କଥା ମଧ୍ୟ ସତ୍ୟ କରିଛନ୍ତି, ଆମେ ଏତେ ବିସ୍ତାର କରିପାରିବା ନାହିଁ। ତେଣୁ ଭଗବାନ ଯିଏକି ସବୁଠାରେ ବ୍ୟାପ୍ତ ଅଛନ୍ତି, ବ୍ୟାପ୍ତି ଭୂତେଷୁ ସବୁଠାରେ ଭଗବାନ କଣ କଣରେ ବିଦ୍ୟମାନ ଭଗବାନ, ତେଣୁ ସେ ଗୋଟେ ଅଦ୍ଭୁତ ରୂପ ଧାରଣ କଲେ, ଯୋଉଟା ହଉଛି ନ ନ ମୃଗମ୍ ନ ମାନୁଷ, ମୃଗ ଶରୀର ନୁହଁ କି ମନୁଷ୍ୟ ଶରୀର ନୁହଁ, କାରଣ ସେ କହିଥିଲେ ମନୁଷ୍ୟ ଶରୀର ଦ୍ୱାରା ମୃତ ହେବିନି, ମନୁଷ୍ୟ ଦ୍ୱାରା ମରିବି ନାହିଁ କି ପଶୁ ଦ୍ୱାରା ମରିବି ନାହିଁ। ତେଣୁ ଭଗବାନ ଏଭଳି ରୂପ ଧାରଣ କଲେ, ମୃଗ ଶରୀର ମସ୍ତକ ଯୋଉ ରହିଛି ସିଂହର ମସ୍ତକ ଏବଂ ଅନ୍ୟ ସବୁ ବାକି ଶରୀରଟି ମନୁଷ୍ୟ ଶରୀର ଧାରଣ କରିଛନ୍ତି ଭଗବାନ ହିରଣ୍ୟକଶିପୁ। ଜୟ ଭଗବାନ ଭୀଷ୍ମଦେବ କି। ତେଣୁ ହିରଣ୍ୟକଶିପୁ ସେ ଯୋଉ ଦେଖିଲେ ବିସ୍ତାର ଶବ୍ଦ ହେଲା ଏବଂ ପ୍ରଥମେ ସେ ଦେଖିପାରିଲେନି କଣ ଜିନିଷ, ଅନ୍ଧକାର ଦିଶୁଥିଲା, ତାପରେ ଭଗବାନ ସେଠୁ ଆବିର୍ଭାବ ହୋଇଛନ୍ତି, ଭଗବାନ ରୂପ ଦେଖୁଛନ୍ତି, ତେଣୁ ସେ ଭୟ କରିଯାଇଛନ୍ତି ହିରଣ୍ୟକଶିପୁ। ହିରଣ୍ୟକଶିପୁ ସହିତ ଭଗବାନ ନୃସିଂହଦେବଙ୍କର ଯୁଦ୍ଧ ହେଇଛି ଏବଂ ଯୁଦ୍ଧରେ ଭଗବାନ ଯୁଦ୍ଧ ଆସ୍ୱାଦନ କରୁଛନ୍ତି, ଯୁଦ୍ଧର ଯୋଉ ରହିଛି ରସ ସେ ରସ ବୀର ରସ ଭଗବାନ ଆସ୍ୱାଦନ କରନ୍ତି। ଭଗବାନ ହେଉଛନ୍ତି ରସ ବୈଶ, ସବୁକିଛି ରସର ସେ ହେଉଛନ୍ତି ଆଧାର, ବୀର ରସ ମଧ୍ୟ ସେ ଆସ୍ୱାଦନ କରୁଛନ୍ତି, ହିରଣ୍ୟକଶିପୁ ସହିତ ଖେଳୁଛନ୍ତି ସେ। ତେଣୁ ବ୍ରହ୍ମାଙ୍କର ପ୍ରମାଦ ହେଲାଣି, ସନ୍ଧ୍ୟା ଆସିଯିବ, ସନ୍ଧ୍ୟା ଆସିଗଲେ ଅସୁରର ବଳ ଆହୁରି ଅଧିକ ହେଇଯିବ। ସେ ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ, ହେ ଭଗବାନ ଆପଣ ତା ସହିତ ଖେଳନ୍ତୁ ନାହିଁ, ତାକୁ ଶୀଘ୍ର ହତ୍ୟା କରନ୍ତୁ, ମହେନ୍ଦ୍ର ବେଳା ଉପସ୍ଥିତ ହେଇଛି। ତେଣୁ ଭଗବାନ ତାକୁ ନିଜ କୋଳରେ ପକେଇକିରି ତାକୁ ନିଜର ଟଙ୍କ ନଖ ଦ୍ୱାରା ହତ୍ୟା କରିଛନ୍ତି। ତବ କର କମଳ ବରେ ନଖ ମଧୁତ ଶ୍ରୀଙ୍କ ପଡ଼ିତା ହିରଣ୍ୟ କଶିପୁ ତନୁ ଜୟ କେଶବିତା ହରି ରୂପ ଜୟ ଲକ୍ଷ୍ମୀ ଜୟ
କ୍ରୋଧ ପ୍ରକାଶ କରି ଯେତେବେଳେ ହିରଣ୍ୟକଶିପୁଙ୍କୁ ହତ୍ୟା କରିଛନ୍ତି ସେ ସମୟରେ ତାଙ୍କର ଉଗ୍ର ରୂପ ଦେଖି ସମସ୍ତେ ଭୟ କରିଯାଇଛନ୍ତି, ଏଭଳିକି ତାଙ୍କର ପତ୍ନୀ ଲକ୍ଷ୍ମୀ ମଧ୍ୟ ଭୟ କରିଯାଇଛନ୍ତି, କେହି ତାଙ୍କ ସାମ୍ନାକୁ ଯାଇପାରୁନାହାନ୍ତି। ତେଣୁ ବ୍ରହ୍ମା ଅନ୍ତିମରେ ପ୍ରହ୍ଲାଦଙ୍କୁ ପଠାଇଲେ, ତମ ପାଇଁ ସେ ଆସିଛନ୍ତି, ତମେ ଯାଇ ତାଙ୍କୁ ଶାନ୍ତି କର। ତେଣୁ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜଙ୍କର ଅନେକ ସ୍ତୁତି ରହିଛି, ଯେଉଁ ସ୍ତୁତି ଶୁଣି ଭଗବାନ କୃଷ୍ଣଦେବ ଶାନ୍ତ ଅବସ୍ଥା ପ୍ରାପ୍ତ ହୋଇଛନ୍ତି। ତେଣୁ ପ୍ରହ୍ଲାଦ କହୁଛନ୍ତି, ହେ ପୁତ୍ର ତମେ କଣ ବର ମୋଠାରୁ ଗ୍ରହଣ କର। ପ୍ରହ୍ଲାଦ କହୁଛନ୍ତି, ମୋର କୌଣସି ବର ଦରକାର ନାହିଁ, ଯିଏ ତାର ଭକ୍ତି ବଦଳରେ କିଛି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରେ ସିଏ ହେଉଛି ବଣି, ସବୈ ବଣି। ତେଣୁ ମୋର କୌଣସି ବର ଦରକାର ନାହିଁ, ମୁଁ ଏତିକି ପ୍ରାର୍ଥନା କରୁଛି ମୋର ପିତାଙ୍କୁ ଆପଣ କ୍ଷମା କରନ୍ତୁ। ତେଣୁ ଭଗବାନ କୃଷ୍ଣଦେବ କହୁଛନ୍ତି ଯେ ତ୍ରିସପ୍ତମି ପିତା ପୁତ୍ର ପିତୃବି ସହଦେ ନବ ଯତ୍ ସାଧୁଶ କୁଳିଦାତ ଭଗବାନ କୁଳ ପାବ। ତମ ପିତାଙ୍କ କଥା କଣ କହୁଛ, ପିତାଙ୍କର ପିତା ତାଙ୍କର ପିତା ଏକୋଇଶ ପୁରୁଷ ଧରି ସମସ୍ତେ ପବିତ୍ର ହେଇଯାଇଛନ୍ତି, କାରଣ ସେଭଳି କୂଳରେ ତମ ଭଳି ପବିତ୍ର ଆତ୍ମା ଜନ୍ମଗ୍ରହଣ କରିଛନ୍ତି। ଏଇଭଳି ଭାବରେ ନୃସିଂହଦେବ ପ୍ରହ୍ଲାଦଙ୍କୁ ପ୍ରହ୍ଲାଦ ମହାରାଜ ନୃସିଂହଦେବ ସ୍ତୁତି କରି ତାପରେ ଭଗବାନ ତାଙ୍କୁ ବର ପ୍ରଦାନ କରିଛନ୍ତି, ତମେ ଏକ ମନ୍ମନ୍ତର ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବ, ତମେ ଧାରଣ କରିବ, ଆୟୁଷ ତମେ ପ୍ରାପ୍ତ ହବ। ଏଇଭଳି ଭାବେ କହି ଚାଲିଯାଇଛନ୍ତି। ତେଣୁ ପ୍ରହ୍ଲାଦ ମହାରାଜ ସେ ରାଜ୍ୟ ଶାସନ କରିଛନ୍ତି ତାଙ୍କ ପିତାଙ୍କ ପରେ। ଏବଂ ଏକଥା ଶୁଣି ଏକଥା ସବୁ ସରିଲା ପରେ ଯୁଧିଷ୍ଠିର ମହାରାଜ ନାରଦମୁନିଙ୍କୁ ବିଭିନ୍ନ ଧର୍ମ ବିଷୟ ପଚାରିଛନ୍ତି, ବିଭିନ୍ନ ନାସଙ୍ଗମ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଏମାନଙ୍କ ବିଷୟରେ ତାଙ୍କୁ ପଚାରିଛନ୍ତି, ଏବଂ ଯେଉଁ ବିଭିନ୍ନ ଧର୍ମ ବିଷୟରେ ପଚାରିଛନ୍ତି। ଅନ୍ତିମରେ ନାରଦମୁନି ସେସବୁ ପ୍ରଶ୍ନ ଉତ୍ତର ଦେଇଛନ୍ତି ଏବଂ ଅନ୍ତିମରେ କହୁଛନ୍ତି, ବିଧର୍ମ ପ୍ରଧମଶ୍ଚ ଆଭାସ ଉପମାଞ୍ଚଳ ଅଧର୍ମ ଶାଖା ପଞ୍ଚମା ଧର୍ମଜ୍ଞ ଅଧର୍ମ ବିତ୍ୟ। ଏ ଯେଉଁ ଧର୍ମ ନାମରେ ଯେଉଁ ବିଭିନ୍ନ ପ୍ରକାର ତଥା କିନ୍ତୁ ଧର୍ମ ହେଉଛି ଅଧର୍ମ। ବିଧର୍ମ ଯେଉଁ ଭଗବତ ଗୀତା ଭଗବାନ କହିଛନ୍ତି, ସ୍ୱଧର୍ମେ ବିଧନ ସେ ପରଧର୍ମ ଭାବ, ଏ କଥା ମଧ୍ୟ କହିଛନ୍ତି। ବିଧର୍ମ ପରଧର୍ମ ଆଭାସ ଉପମା ଛଳ, ଏ ଲାଗିବା ଉପମା ଧର୍ମ ବୋଲି କିନ୍ତୁ ସେଇଟା ଆଭାସ, ପ୍ରକୃତ ଧର୍ମ ନୁହଁ। ଏ ଛଳ ଧର୍ମ ବିଭିନ୍ନ ପ୍ରକାର ଛଳ ଧର୍ମ ରହିଛି, ଏସବୁ ବିଭିନ୍ନ ପ୍ରକାର ଅଧର୍ମ, ଏ ଅଧର୍ମର ଶାଖା ପାଞ୍ଚ ପ୍ରକାର ଅଧର୍ମ ରହିଛି। ତେଣୁ ଏଇଭଳି ଭାବରେ ଧର୍ମ ଉପଦେଶ ପ୍ରଦାନ କରି ଯୁଧିଷ୍ଠିର ମହାରାଜଙ୍କୁ ସେ ଜ୍ଞାନ ପ୍ରଦାନ କରିଛନ୍ତି। ଏଇଭଳି ଭାବରେ ସପ୍ତମ ସ୍କନ୍ଧର ପନ୍ଦର ଅଧ୍ୟାୟ ସମାପ୍ତ ହେଇଛି। ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଜୟ ଶ୍ରୀ ବୈଷ୍ଣବ
Hare Krishna, Hare Krishna, Krishna Krishna, Hare Hare, Hare Rama.